अभयचरणारविन्द भक्ति वेदांत संकल प्रभुपाद जी महाराज की जय। अनंत कोटि वैष्णव वृंद की जय। ब्रह्मराज श्रीमद् भागवतम की। प्रभु जगन्नाथ बलदेव सुभद्रा महारानी की। संवेद भक्त वृंद की निताई गोर्चमान
अभिनंदन ज्ञापन कर भगवान श्रीकृष्ण परम शास्त्र परम चरित श्रीमद भागवतम प्रथम आउथे पुणी आम आलोचना करवा अजामिल प्रसंग क्रमे गत मैंने शुणी षष्ठ स्कंद आरंभ में परीक्षित महाराज प्रश्न कर ତାଙ୍କର ପ୍ରଶ୍ନର ଉଦ୍ଦେଶ୍ୟ କାଲି ଆମେ ଶୁଣୁଥିଲେ ଛଅଟି ଶ୍ଳୋକରେ ଯେ ବ୍ୟକ୍ତି ଏ ସଂସାର ଯେଉଁ କର୍ମ କରୁଛି ସେ ନିଶ୍ଚିତ ନର୍କକୁ ଯିବ ଏବଂ ନର୍କକୁ ଯେଉଁ ଯିବ ନର୍କରେ ବହୁ ଭୀଷଣ ଯନ୍ତ୍ରଣା ଲାଭ କରିବ ନାନା ଉଗ୍ର ଜାତନା ନେୟାତ୍ମେ ବ୍ୟାଖ୍ୟାତ ଅହର୍ଷି ଏଭଳି ଆପଣ କୁହନ୍ତୁ ଯେ କିଭଳି ବ୍ୟକ୍ତି ନର୍କକୁ ନଯିବ ପରିଚିତ ମହାରାଜଙ୍କର ସାତ ଦିନ ଆୟୁଷ ଅଛି କିନ୍ତୁ କେତେ ସୁନ୍ଦର ପ୍ରଶ୍ନ ପଚାରିଛନ୍ତି ଆମମାନଙ୍କ ପାଇଁ ପରିଚିତ ମହାରାଜ ନର୍କକୁ ଯିବେ ନା ଏବଂ ନର୍କର ଯନ୍ତ୍ରଣା ହେଉଛି ଉଗ୍ର ଜାତନା ଗତକାଲି ଆମେ ଶୁଣୁଥିଲେ ଏ ଜଗତରେ ବ୍ୟକ୍ତି ଯେତେ ଯାତନା ପାଉଛି ନର୍କର ଯନ୍ତ୍ରଣା ହେଉଛି ବହୁ ତାଠୁ କୋଟି କୋଟି ଗୁଣ ଅଧିକ ନର୍କକୁ ନର୍କରେ ଯେଉଁ ଦଣ୍ଡ ଦିଆଯାଏ ସୂକ୍ଷ୍ମ ସ୍ତରରେ ଆମେ ଦଣ୍ଡ ପାଉଛେ ଏତେ ଭୀଷଣ ତାକୁ ଶୁଣିକି ପରିକୃତ ମହାରାଜ ପ୍ରଶ୍ନ କରୁଛନ୍ତି ଏବଂ ସମୀପାତ କହୁଛନ୍ତି ନାନା ଉଗ୍ରଜାତନା ଯେ ସୁତାନ ନରକାନ ଯଥା ଯେଉଁ ଉପାୟନ ନ ଦେଖେ ତମେ ବ୍ୟାଖ୍ୟାତ ନ ସିଦ୍ଧର୍ଶନ ଶ୍ଳୋକ ଲେଖୁଛନ୍ତି ନାନା ଉଗ୍ର ଯାତନା ବ୍ୟକ୍ତି ଗୋଟିଏ ନର୍କକୁ ଯାତନା ପାଉନି ଗୋଟିଏ ବ୍ୟକ୍ତି ଜୀବନ ଭିତରେ ଗୋଟିଏ ପାପ କରିନି ଶହ ଶହ ପାପ କରିଛି ଏବଂ ବ୍ୟକ୍ତି ନର୍କକୁ ଗଲା ପରେ ଗୋଟିଏ ନର୍କକୁ ଭିଜିଟ୍ କରୁନି ଯେତେ ପ୍ରକାର ଦଣ୍ଡ ଅଛି ଉଗ୍ର ଯାତନାକୁ ସେ ଭୋଗ କରୁଛି ଏବଂ ଏ ଯୋଉ ଉଗ୍ର ଯାତନାକୁ ଭୋଗ କରୁଛି ଯଥା ଯେଉଁ ଉପାୟ ନ ଗଚ୍ଛେ ତମେ ବ୍ୟାଖ୍ୟାତ ମହ ସ୍ୱାମୀପାଦ ସରଳ କରିଦେଲେ, ହେ ଗୁରୁଦେବ ଆପଣ କୁହନ୍ତୁ କିଭଳି କେଉଁ ଉପାୟରେ ବ୍ୟକ୍ତି ନର୍କକୁ ନଥିବ, ଏ ହେଲା ପ୍ରଶ୍ନ। ପରୀକ୍ଷିତ ମହାରାଜ ଏ ପ୍ରଶ୍ନ କଲେ, କିନ୍ତୁ ସୁଖଦେବ ଗୋସ୍ୱାମୀ ସୀତା ଉତ୍ତର ଦେଲେ, କହିଲେ ନା ଶ୍ରୀ ଶୁକ ଉପାୟ ଯେତେବେଳେ ପ୍ରଶ୍ନ ପଚାରିଛନ୍ତି ବ୍ୟକ୍ତି କିଭଳି ନର୍କକୁ ଯିବ, ନର୍କକୁ ନ ଯିବ, ଶ୍ରୀ ଶୁକ ବାଚ ସୁଖଦେବ ଗୋସ୍ୱାମୀ କହିଲେ ନା ବ୍ୟକ୍ତି ନିଶ୍ଚିତ ନର୍କକୁ ଯିବ। ଓଡ଼ିଆ ଭାଗବତରେ ଏ ଶ୍ଳୋକଟିର ଅର୍ଥ ମୁଁ କହି ତାପରେ ଆପଣଙ୍କୁ ସଂସ୍କୃତ ଭାଗବତ ଶ୍ଳୋକଟି ବୁଝାଉଛି। ମନ ବଚନ ଶରୀରରେ ଯେ ପ୍ରାଣୀ ପାପ କାର୍ଯ୍ୟ କରେ, ଭଲ କରେ ଦେହ ଧରି ଯେବେ ପ୍ରାୟଶ୍ଚିତ ନ କରି, ନିଶ୍ଚୟ ଯାତନା ନରକ ସେ ପ୍ରାଣୀ ଲଭନ୍ତି ଅନେକ। କିନ୍ତୁ ଗୋଟିଏ ଅଧିକା ଜିନିଷ ଆଡ୍ କରିଦେଇଛନ୍ତି ଓଡ଼ିଆ ଭାଗବତରେ, ଏ ଯୋଉ ଗୋରଖପୁରରେ କିଏ ବାପ ରଣ ଈଶ୍ୱର, କିନ୍ତୁ ଏ ଶ୍ଳୋକର ଅର୍ଥ ନୁହେଁ। ଶ୍ଳୋକର ଅର୍ଥ ଏତେ ନଚେତ ଇହେବ, ଯଦି ଯଦି ଜଣେ ବ୍ୟକ୍ତି ପାପ କର୍ମ କରିଛି, ଇହେବ ଏଇ ଜନ୍ମରେ, ଆମେ ଏଇ ଜନ୍ମରେ ପାପ କରିଛେ, ଅପଚେତନ ଯଥା ଅହଂସମ, ଅହଂସ ପାପ, ପାପକୁ ଅପଚିତମ ପ୍ରାଶ୍ଚିତ କରିବାକୁ ପଡିବ। ପାପ ପାଇଁ ସ୍ୱତନ୍ତ୍ର ଗୋଟିଏ ବ୍ୟବସ୍ଥା ଅଛି ଏବଂ ଧର୍ମଶାସ୍ତ୍ର ଅଛି। ବ୍ୟକ୍ତି ଯେଉଁ ଯେଉଁ ପାପ କରୁଛି ଏଇ ଜନ୍ମରେ ସେଟା ପ୍ରାଶ୍ଚିତ କରି ନେବା ଦରକାର। ସେଥିପାଇଁ ଆପଣ ଦେଖନ୍ତୁ ଆମର ରାଜା ସମୟରେ ଯେତେବେଳେ ରାଜାମାନେ ଶାସନ କରୁଥିଲେ, ସେତେବେଳେ କୌଣସି ବ୍ୟକ୍ତି ଯଦି ଅତି ଜଘନ୍ୟ କାମ କରେ ତାକୁ ଫାଶୀ ଦିଆ ହଉଥିଲା ସେଇ ଜନ୍ମରେ। ଏବଂ ବହୁ ସମୟରେ ଲୋକମାନଙ୍କୁ ଦେଖିକି କୁହାଯାଏ କଳା ପାଣି ପାର କରି ଛାଡ଼ି ଦିଆ ହଉଥିଲା, ସମୁଦ୍ର ପାର ଛାଡ଼ି ଦିଆ ହଉଥିଲା, କାରଣ ସେମାନେ ପାପୀ, ସେମାନେ ଏଇ ଜନ୍ମରେ ତାଙ୍କର ଦଣ୍ଡ ଭୋଗ କରିବା ଦରକାର, ଯାହାଦ୍ୱାରା ପର ଜନ୍ମରେ ସେ ଆଉ କଷ୍ଟ ଭୋଗିବେ ନା। ତେଣୁ ଏଇ ଜନ୍ମରେ ଯଦି ଜଣେ ପାପ କରୁଛି, ଯଦି ତା ପ୍ରାଶ୍ଚିତ ନ କରେ, କୃତ୍ୟାତ ମନୋକ୍ତ ପାଣିନି, ବ୍ୟକ୍ତି ପାପ କିପରି କରୁଛି, ପାପ ତିନି ପ୍ରକାର ବ୍ୟକ୍ତି ଆକ୍ଚୁଆଲି ଜାଣିବା ଦରକାର। ବ୍ୟକ୍ତି ଭାବିବା ଉଚିତ ମୁଁ ପୁରା ପୁଣ୍ୟବାନ ଲୋକ, ଆପଣ ତ ଜଣେ କାହାକୁ ବର୍ତ୍ତମାନ କହିପାରିବେନି ତୁମେ ପାପୀ ଲୋକ, ତୁମେ ନର୍କକୁ ଯିବ ବୋଲି କାହା କହିପାରିବେ ନା। ଯାହା କହିବେ ସେ କହିଲେ ତୁମେ ପାପି ନୁହଁ, ଆମେ ବହୁତ ପୁଣ୍ୟବାନ ଲୋକ। ଆଉ ଲୋକ ଯଦି କହିବେ ତୁମେ ନର୍କକୁ ଯିବ, ସେ ଭୟ କରିବେନି, ଏ ତ ନର୍କରେ ଅଛନ୍ତି, ଆଉ ତାଙ୍କୁ ନର୍କ କଣ ଭୟ, କଣ ଭୟ ନାହିଁ। ଯେଭଳି ଭକ୍ତି ସିଦ୍ଧାନ୍ତ ଭୂଷଣ ଠାକୁର ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର ଉପଦେଶ ଦିଅନ୍ତି, ଜଣେ ଯୁବକମାନେ ଥିଲେ, ସେ ଯୁବକମାନେ ବହୁତ ବଦମାସ କରନ୍ତି, ମଦ୍ୟପାନ କରନ୍ତି, ଆମିଷ ଭୋଜନ କରନ୍ତି, ପରସ୍ତ୍ରୀ ଗମନ ବେଶ୍ୟାସଙ୍ଗ କରନ୍ତି। ତା ଭିତରେ ଜଣେ ବ୍ରାହ୍ମଣ କୁମାର ଥିଲା, ଜଣେ ସାଧୁ ଭେଟିଲା, ସାଧୁ କହିଲେ ସେମାନଙ୍କ ଶୂଦ୍ର ଶ୍ରେଣୀର ଲୋକ ସେମାନେ କିଛି ଜାଣନ୍ତି ନା, ସେମାନେ କର୍ମ କରୁଛନ୍ତି ପରେ ନର୍କକୁ ଯିବେ, ତୁମେ ତ ବ୍ରାହ୍ମଣ ନା, ତୁମେ କର୍ମ କେମିତି କରୁଛ ନା କଣ, ନା ସମସ୍ତେ କହୁଛନ୍ତି ମୁଁ କରୁଛି, ଲୋକମାନଙ୍କୁ ଆପଣ ଯଦି କହିବେ କାହିଁକି ପାପ କରୁଛ, ନା ପାପ କିଏ ନ କରୁଛି, ସମସ୍ତେ ପାପ କରୁଛ, ଆମେ ପାପ କରୁଛୁ, ସମସ୍ତେ ନର୍କକୁ ଯିବେ, ତୁମେ ବି ନର୍କକୁ ଯିବା ପାଇଁ ପ୍ରସ୍ତୁତ ହୁଅ, ଏକଥା କହିଲେ ଲୋକ କହିଲେ ହଁ ଆମେ ପ୍ରସ୍ତୁତ ହେଉଛୁ। ତା ଅର୍ଥ ଏମାନଙ୍କର ଉଦ୍ଧାର ଉପାୟ ନାହିଁ। ତେଣୁ ସାଧୁ କହିଲେ ବ୍ରାହ୍ମଣ କୁମାର, ଯଦି ବ୍ୟକ୍ତି ମଦ୍ୟପାନ କରେ, ଆମିଷ ଭୋଜନ କରେ, ପରସ୍ତ୍ରୀ ଗମନ କରେ, ମିଥ୍ୟା କଥା କୁହେ, ତାହେଲେ ତୁମେ ସେମାନଙ୍କୁ ନର୍କକୁ ଯିବାକୁ ପଡିବ, ତୁମେ ତ ଏମାନଙ୍କର ସାଙ୍ଗ କରୁଛ। ଇଏ ପଚାରୁଛି ଆଚ୍ଛା ମୋର ଯୋଉ ସାଙ୍ଗ ଅଛି ସେ ତ ମଦ ଖାଉଛି, ସେ ନର୍କକୁ ଯିବ କି ନାହିଁ, ସାଧୁ କହିଲେ ହଁ ଆଚ୍ଛା ଆଉ ଜଣେ ସାଙ୍ଗ ଅଛି, ସେ ବହୁତ ମାଂସ ଖାଏ, ସେ ନରକକୁ ଯିବ କି ନାହିଁ? ନା ହଁ। ଆଚ୍ଛା ଆଉ ଜଣେ ସାଙ୍ଗ ଅଛି, ଜୁଆ ଖେଳେ, ସେ ନରକକୁ ଯିବ କି ନାହିଁ? ନା ହଁ, ସେ ବି ନରକକୁ ଯିବ। ଆଚ୍ଛା ଆମେ ସମସ୍ତେ ମିଶିକି ଗୋଟେ ବେଶିଆ ନିକଟକୁ ଯାଉ, ସେ ନରକକୁ ଯିବ କି ନାହିଁ? ହଁ, ବେଶିଆ ବି ନରକକୁ ଯିବ। ତାହେଲେ ବ୍ରାହ୍ମଣ କୁମାର କହିଲା, ମୁଁ ବି ନରକକୁ ଯିବି, ମୁଁ ଏଇଟା ଭଲ ଚାହୁଁ। ଆରେ ମୋ ସାଙ୍ଗମାନେ ବି ସମସ୍ତେ ନରକକୁ ଯିବେ, ଆଉ ଏଠି ତ ଆମେ ଯାହା କରୁଛୁ ନରକକୁ ଗଲେ ବି ସେ ଆନନ୍ଦ ପାଇବେ, ଏଠି ଆମେ ଯାହା କ'ଣ ମୋର ଦରକାର ନାହିଁ ରହିବା, ମୁଁ ବି ନରକଛୁ। ଚିନ୍ତା କର, ବ୍ରାହ୍ମଣ କୁମାର ସିଏ ନରକକୁ ଯିବାକୁ ପ୍ରସ୍ତୁତ ଅଛି ତା ସାଙ୍ଗମାନଙ୍କ ସହିତ, ଅର୍ଥାତ୍ ସେ ବିଷୟ ସୁଖରେ ଏତେ ମଜି ଯାଇଛି, ଯେଉଁମାନେ ବିଷୟ ସୁଖରେ ପୁରା ପ୍ରମୁଖ ତାଙ୍କୁ ଠିକ ରାସ୍ତା ଦେଖିଲେ ସେଟା ସେ କ'ଣ କରିବେ? ବ୍ୟକ୍ତି ଏହି ଜନ୍ମରେ ଯେଉଁ ପାପ କରୁ ତାକୁ ପ୍ରାଶ୍ଚିତ୍ୟ ନେବା ଦରକାର ମନ ବଚନ ଶରୀରରେ। ଆପଣ ଓଡ଼ିଆ ଭାବରେ ଶୁଣିଥିଲେ ନା, ପାପ ତିନି ପ୍ରକାର, ପାପ ବ୍ୟକ୍ତି ତିନି ପ୍ରକାର କରେ, ମନ ମନ ଉକୃତ ପାଣି, ପାଣି ଅର୍ଥ ଶରୀର, ପାଣି ଅର୍ଥ ହସ୍ତ, ସ୍ୱାମୀପାଦ କହୁଛନ୍ତି ପାଣି ପାଣି ଶବ୍ଦ ଅତ୍ର ସମଗ୍ର କାୟ ଉପଲକ୍ଷ କହ। କେବଳ ବ୍ୟକ୍ତି ହାତରେ ପାପ କରେନି, ଏ ଶରୀର ଦ୍ୱାରା ଯଦି କୌଣସି ପାପ ହଉଛି ଏଟା ଗୋଟିଏ ପାପ। ମନ ମନ ଦ୍ୱାରା ଆମେ ପାପ କରୁଛେ, କିନ୍ତୁ କଳିଯୁଗରେ ଗୋଟିଏ ପାପକୁ ଏକ୍ସକ୍ୟୁଜ୍ କରାଯାଇଛି, ଛାଡ଼ି ଦିଆଯାଇଛି। କଳିଯୁଗରେ ମାନସିକ ପାପ ନାହିଁ, କଳିଯୁଗରେ କିଏ ମନରେ ଖରାପ କଥା ଚିନ୍ତା ନ କରୁଛି କୁହନ୍ତୁ? ସବୁ ସମୟରେ ପରର ମଙ୍ଗଳ ଚିନ୍ତା, ପରକୁ ସୁଖ ଦେଖିଲେ, ପରର ସୁଖ ଦେଖିଲେ ଆମକୁ କେତେ ଦୁଃଖ ଲାଗୁଛି ଦେଖନ୍ତୁ। ଯଦି ଜଣେ ଆମର ପଡ଼ୋଶୀ ଲୋକ, ଏପରିକି ଆମ ନିଜ ଭାଇ, ଆମର ନିଜର ପିତା ନିକଟରୁ ସେ ଜନ୍ମ ହେଇଛି, ଆମେ ଦୁଇ ଭାଇ, ଆମେ ଦୁଇ ଭାଇ ଯଦି ଗୋଟିଏ ଘରେ ରହିଛି, ଯଦି ଗୋଟିଏ ଭାଇ ସୁଖରେ ଅଛି, ଆମେ ଯଦି ସହ୍ୟ କରିପାରୁନେ, ଆମେ କି ମନୁଷ୍ୟ? ଯଦି ଅନ୍ୟର ସୁଖ ଦେଖି ଆମେ ଖୁସି ହେଇପାରୁନେ, ଆମେ ପଶୁଠାରୁ କେଉଁ ଗୁଣରେ ଉନ୍ନତ? ଆମେ ତାକୁ ଦେଖିଲା ମାନେ ସେ ଖୁସିରେ ରହୁଛି, ଆମର ଇର୍ଷା ଆସୁଛି, ଆମର ଦ୍ୱେଷ ଆସୁଛି, ଏକ ପାପ ନା? ଏବଂ ଅମଙ୍ଗଳ ଚିନ୍ତା କରେ, ତାକୁ ତାକୁ କିଭଳି ମୁଁ ଅସୁବିଧାରେ ପକେଇବି? କିନ୍ତୁ କଳିଯୁଗରେ ମାନସିକ ପାପକୁ ଧରାଯାଏନି, କାରଣ କଳିଯୁଗରେ ସମସ୍ତେ ପ୍ରାୟ ମାନସିକ ପାପ କରୁଛନ୍ତି। ଭଗବାନ ଛାଡ଼ି ଦେଇଥିଲେ କଳିଯୁଗ ପାଇଁ, ଶାସ୍ତ୍ର ମନା କରିଛି, କାରଣ ମନ ତ ସବୁ ସମୟରେ କଳିଯୁଗରେ ଦୁଶ୍ଚିନ୍ତା କରୁଛି ନା। ତେଣୁ ମାନସିକ ପାପ କଳିଯୁଗର ନାହିଁ, କେବଳ ଦୁଇଟି ପାପ ଅଛି, ବାଚିକ ଓ ଶାରୀରିକ। ଶରୀର ଦ୍ୱାରା ଯେଉଁ ପାପ କରୁଛେ, ଏବଂ ବାଚିକ ବଚନ ଦ୍ୱାରା, ଏବଂ ଶରୀର ଦ୍ୱାରା ଯେଉଁ ପାପ କରୁଛେ ତାକୁ ଏଇ ଜନ୍ମରେ ମୃତ୍ୟୁ ପୂର୍ବରୁ ପ୍ରାଶ୍ଚିତ୍ୟ ନେବା ଦରକାର। ଯଦି ପ୍ରାଶ୍ଚିତ୍ୟ ନ କରିପାରିଲେ, ସେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଧ୍ରୁବମ ସବୈ ପ୍ରତ୍ୟ ନରକମ ଉପେତି, ଯିବ ନିଶ୍ଚିତ କେଉଁଠି ଯିବ? ନରକକୁ ଯିବ। କେତେବେଳେ ଯିବ? ଯୁବମ ସବୈ ପ୍ରତ୍ୟମ, ମରିବା ପରେ ଦେଖିଛନ୍ତି ଆପଣ କି କର୍ମ କରାଯାଏ? ପ୍ରେତ କର୍ମ। ପ୍ରେତ କର୍ମ କଲା ପରେ, ମୃତ୍ୟୁଟାକୁ ପ୍ରେତ କର୍ମ କୁହାଯାଏ, ବ୍ୟକ୍ତି ନରକକୁ ଯିବ ଯଦି ଏଇ ଜନ୍ମରେ ପ୍ରାଶ୍ଚିତ ନ କରେ। ସେଥିପାଇଁ ମନ ଆଦି ମନ୍ୟୁ ଯାଜ୍ଞବଲ୍କି ପରାଶର ଏମାନେ ଆଠଟି ଧର୍ମଗ୍ରନ୍ଥ ଲେଖିଛନ୍ତି, ବ୍ୟକ୍ତି ଏଇ ଜନ୍ମରେ ଯେଉଁ ପାପ କରୁଛି ତାର ପ୍ରାଶ୍ଚିତ କର୍ମା ଦରକାର। ତେଣୁ ଶାରୀରିକ ପାପ ପ୍ରାୟ ଆମେ ସମସ୍ତେ କରୁଛେ, ପ୍ରତିଦିନ ପ୍ରତିଦିନ, ବିଶେଷ କରି ଗୃହସ୍ଥ ଆଶ୍ରମରେ ଆମେ ଚାଲୁଛେ କି ନାହିଁ କୁହନ୍ତୁ? ଆମେ ଚାଲୁଛେ କି କହୁ? ଚାଲୁନି, ମୁଁ ଗାଡ଼ିରେ ଯାଉଛି। ଗାଡ଼ିରେ ଗଲେ ବି ଆମେ କେତେ ଯିବକୁ ମାରୁଛେ କି ନାହିଁ? ଅଜ୍ଞାତ ସାର ମହାଭାରତରେ ବିଷ୍ଣୁରେ ଯୁଧିଷ୍ଠିର ମହାରାଜ ଏଇ ପଞ୍ଚସୁନା ବିଷୟରେ କହୁଛନ୍ତି, ଗୃହସ୍ଥ ପ୍ରତିଦିନ ପାଞ୍ଚଟି ଜାଗାରେ ଯଜ୍ଞ କରିବ। ପରୀକ୍ଷିତ ପଚାରିଥିଲେ ବ୍ୟକ୍ତି କିଭଳି ନରକକୁ ନ ଯିବ, ବର୍ତ୍ତମାନ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ପ୍ରଶ୍ନ ପରୀକ୍ଷା କରୁଛନ୍ତି। ପ୍ରଥମେ କର୍ମ ପ୍ରାଶ୍ଚିତ କଥା କହୁଛନ୍ତି, ବ୍ୟକ୍ତି ଯେଉଁ ପାପ କରିଛି ସେ ପାପ ପାଇଁ ନିଜେ ପ୍ରାଶ୍ଚିତ କରିବା ଦରକାର। କିନ୍ତୁ ଆପଣ କୁହନ୍ତୁ, କଳିଯୁଗରେ ଆମେ ଯେଉଁ ପାପ କରୁଛେ ତା ପ୍ରାଶ୍ଚିତ ଆମେ କରିପାରିବା? ଚାଲୁଛେ, ଏଥିପାଇଁ ଜୀବମାନେ ମରୁଛନ୍ତି, ଚୁଲି ଜାଳୁଛେ, ଖରା ଏ ଶୀତ ଦିନ ଆସିଲା ନା, କୁଟାକାଠି ଜାଳୁଛି, କାଠ ଜାଳୁଛି, ତା ଭିତରେ ଜୀବନ ଅଛନ୍ତି କି ନାହିଁ? ବହୁତ ପୋକ ଅଛନ୍ତି, ବହୁତ ପିମ୍ପୁଡ଼ି ଅଛନ୍ତି, ସେମାନେ ମରୁଛନ୍ତି। ଜଳ କଳସୀ, ଜଳ କଳସୀ ଯେଉଁଠୁ ରଖିଥିବେ, ପାଣି ଯେଉଁଠୁ ରହୁଛି ଦେଖିବେ, କଳସୀ ତଳେ ସବୁ ଜୀବମାନେ ଥିବେ, ଆମେ ତାକୁ ଗଡ଼େଇ ଦେଉଛେ, କଳସୀ ଗଡ଼େଇ କରି ପାଣି ପିଉଛେ, ଜୀବମାନେ ମଲେ। ପ୍ରତିଦିନ କେତେ କେତେ ଜୀବ ସେଠି ସୃଷ୍ଟି ହେଉଛନ୍ତି, କେତେ କେତେ ମରୁଛନ୍ତି। ଝାଡ଼ୁ କରୁଛେ, ଝାଡୁ କରୁଛେ ନା, ଆମ ଘର ଝାଡୁ କରୁଛେ, ଜୀବନମାନେ ରହୁଛନ୍ତି ନା? ଏ ବାୟୁମଣ୍ଡଳରେ ଜୀବନମାନେ ଅଛନ୍ତି, ଧୂଳିକଣରେ ଜୀବନମାନେ ଅଛନ୍ତି, ଝାଡୁ କରି ଅଛନ୍ତି। ଏବଂ ପେଷଣ ବାଟଣା ପଟୁଛି କି ନାହିଁ? ଶିଳ ଶିଳ ଧୋଇ ସାରିଲା ପରେ ପାଣି ଯାଉଛି ଶିଳ ତଳକୁ, ସେଠି ଛୋଟ ଛୋଟ ଜୀବନମାନେ ସୃଷ୍ଟି ହେଉଛନ୍ତି, ପୁଣି ଯେତେବେଳେ ବାଟଣା ପାଟୁଛେ ସେ ପେଶେଇ ଫେରି ମରୁଛନ୍ତି। ବିଶ୍ୱଦେବ କହୁଛନ୍ତି ସରସ୍ୱତୀ ଶ୍ରେଣୀ ମହାରାଜ ଯୁଧିଷ୍ଠିରଙ୍କୁ ରାଜଧର୍ମ ପରେ ଏ ଗୃହସ୍ଥ ଧର୍ମର ଶିକ୍ଷା ଦେବା ବେଳେ ଏ କଥା କହୁଛନ୍ତି। ସେଥିପାଇଁ ପାଞ୍ଚଟି ଯଜ୍ଞ ଗୃହସ୍ଥ ପ୍ରତିଦିନ କରିବ, ଭୂତ ଯଜ୍ଞ ପ୍ରତି ଜୀବମାନଙ୍କୁ ଖାଇବାକୁ ଦେବ, ଭୂତ ଯଜ୍ଞ। କୁକୁର ଅଛି, ବିରାଡ଼ି ଅଛି, ଘରେ ଛୋଟ ଛୋଟ ଜୀବିକା ଅସରପା ଅଛନ୍ତି, ତାଙ୍କ ପାଇଁ ଖାଇବାକୁ ଦେବ, ଭୂତ ଯଜ୍ଞ। ପିତୃଯଜ୍ଞ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ଯଜ୍ଞ କରିବ ବ୍ରାହ୍ମଣ ଗୁଡ଼ାକ। ଦେବଯଜ୍ଞ ଦେବତାମାନଙ୍କ ପାଇଁ ଯଜ୍ଞ କରିବ, ପିତୃଯଜ୍ଞ, ଦେବଯଜ୍ଞ, ଭୂତଯଜ୍ଞ, ଲୁଯଜ୍ଞ ବା ଅତିଥି ଯଜ୍ଞ, ଯିଏ ଭିକାରୀ ଆସିଲେ, ଯିଏ ଅତିଥି ଆସିଲେ ତାଙ୍କର ସେବା କରିବ। ଏବଂ ଜ୍ଞାନ ଯଜ୍ଞ ପ୍ରତିଦିନ ଶାସ୍ତ୍ର ଅଧ୍ୟୟନ କରିବ, ଗୀତା ଭାଗବତ ପଢ଼ିବ, ପଢ଼ିବ ନହେଲେ ଶୁଣିବ। ଏଇ ପାଞ୍ଚଟି ପାପରୁ ସେ ମୁକ୍ତ ହେବ। ଆମେ କରିପାରିବା ପ୍ରତିଦିନ ତାଙ୍କ କୁ ବୁଝିବା ନା? ଶାସ୍ତ୍ରରେ ନିର୍ଦ୍ଦେଶ ଅଛି, ବ୍ୟକ୍ତି ଏଇ ଜନ୍ମରେ ଯେଉଁ ପାପ କରୁଛି ତାକୁ ଏଇ ଜନ୍ମରେ କାଳ ମନ ବାକ୍ୟରେ ପାପକୁ ପ୍ରାଶ୍ଚିତ କରିଦେବା ଦରକାର। ଯଦି ନ କରେ ତାହେଲେ ସେ ନର୍କକୁ ଯିବ, ସୁଖଦେବ ଗୋସ୍ୱାମୀ ସିଧା ଉତ୍ତର ଦେଲେ। ତେଣୁ ସ୍ୱର ଦ୍ୱାରା ଆମେ ପାପ କରୁଛେ, ଆଉ ବଚନ ଦ୍ୱାରା, ବଚନ ଦ୍ୱାରା ଏଇ ପାପ। ଆପଣ ଦେଖନ୍ତୁ ଆମର ଗୁରୁଜନ ମାନେ ଅଛନ୍ତି, ଆଜିକାଲି ତ କଳିଯୁଗରେ ଏମିତି ବହୁତ ବଡ଼ ଅଭାବ ଜିନିଷ, ନିଜର ପିତାମାତାଙ୍କୁ ବି ବ୍ୟବହାର କିଭଳି କରୁଛନ୍ତି ଦେଖନ୍ତୁ। ଭାଗବତରେ ଶିକ୍ଷା, ଲୋକମାନେ ଭାବନ୍ତି ଭାଗବତ ରାଜ୍ୟ ରାଜାଧିମାନଙ୍କ ପାଇଁ, ଯିଏ ଭକ୍ତ ହେବେ, ଯିଏ ତାଙ୍କର ମାଳିତରେ କରିବେ, ସିଏ ଗୀତା ଭାଗବତ ପଢ଼ିବେ। ଆମେ ଗୃହସ୍ଥ ଲୋକ, ଆମକୁ କେବଳ ଭଗବାନ ପଢ଼ନ୍ତି ସଂସାରରେ ଖଟିବା ପାଇଁ, ଆମକୁ ସମୟ ନାହିଁ। ଲୋକମାନଙ୍କର ଏଇ ଧାରଣା ଭାଗବତ କେବଳ ଗୃହସ୍ଥମାନଙ୍କ ପାଇଁ, ଭାଗବତରେ ଯେତେ ସମ୍ବାଦ ଅଛି ସବୁ ଗୃହସ୍ଥମାନଙ୍କ ଶିକ୍ଷା ପାଇଁ, ସାଧୁ ସନ୍ନ୍ୟାସୀ ପାଇଁ ମାତ୍ର ଦୁଇ ତିନିଟି ବୈରାଗ୍ୟ ଶିକ୍ଷା, ଗୃହସ୍ଥ ପାଇଁ। ମାନବ ସମାଜ ଯେପର୍ଯ୍ୟନ୍ତ ଭାଗବତ ଶିକ୍ଷାକୁ ଗ୍ରହଣ ନ କରିବ ସେଥିରେ ଶାନ୍ତି ପାଇବେ, କେବେ ଶାନ୍ତି ପାଇବେ। ତେଣୁ ଏଠି ଶିକ୍ଷା ଦିଆଯାଉଛି, ଗୃହସ୍ଥ ପ୍ରତିଦିନ ପାଞ୍ଚଟି ଯଜ୍ଞ କରିବ, ଏବଂ ସ୍ୱର ଦ୍ୱାରା ପାପ କରୁଛି, ଏବଂ ବଚନ ଦ୍ୱାରା ନିଜର ପିତାମାତାଙ୍କ ଦେଖନ୍ତି କିଭଳି ବ୍ୟବହାର କରାଯାଉଛି, ଗୁରୁଜନଙ୍କୁ, ବ୍ରାହ୍ମଣଙ୍କୁ, ସାଧୁ ସନ୍ଥଙ୍କୁ। ଯଦି କି କଠୋର ବାକ୍ୟ ପ୍ରୟୋଗ କରେ ତା ପରଜନ୍ମର ଗତି କ'ଣ ଜାଣିଛନ୍ତି? ପରଜନ୍ମ ତାକୁ ମନୁଷ୍ୟ ଜନ୍ମ ଦିଆଯିବ ନା, ବୃକ୍ଷ ଜନ୍ମ ଦିଆଯିବ। ଏବଂ ବୃକ୍ଷ କେଉଁଠି ହେବ? ଏଭଳି ଜାଗାରେ ବୃକ୍ଷ ହେବ ତାର ଛାୟା ତଳେ କେହି ବସିବେ ନା, କେବଳ କୁକୁର ଶୃଗାଳ ତାର ଗଛ ଉପରେ ଗୃହ ବସିବ, ଶାଗୁଣା ଶ୍ମଶାନରେ ସେ ବୃକ୍ଷ ଜନ୍ମ ହବ। ଯେଉଁମାନେ ପିତାମାତା ଗୁରୁଜନଙ୍କୁ କଠୋର ବଚନ ଭର୍ସନା କରନ୍ତି, ଏସବୁ ମହାଭାରତରେ ବହୁ ନୀତିଶାସ୍ତ୍ରରେ ଅଛନ୍ତି। ବ୍ୟକ୍ତି ଏ ପାପର ପ୍ରାଶ୍ଚିତ କରିବା ଦରକାର ଏଇ ଜନ୍ମରେ। ପାପର ପ୍ରାଶ୍ଚିତ ମୁଁ ସଂକ୍ଷେପ ଆପଣଙ୍କୁ ଦୁଇ ତିନିଟି କଥା କହୁଛି। ଯେପରି ଜଣେ ବ୍ରାହ୍ମଣ, ଯଦି ବ୍ରାହ୍ମଣ ଅଜ୍ଞାତରେ ଜାଣିନି ପିଇବା କଥା ଛାଡ଼ନ୍ତୁ, ଯଦି ଆଧ୍ୟୟନ କରିଦେଲା ଶୁଙ୍ଗିଦେଲା କେବଳ ମଦ, ମଦକୁ ଯଦି ବ୍ରାହ୍ମଣ ଅଜ୍ଞାତରେ ଆଧ୍ୟୟନ କରିଦେଇଛି ତା ପାଇଁ ପ୍ରାଶ୍ଚିତ ହେଉଛି ତିନି ଦିନ କୌଣସି ଜିନିଷ ଭୋଜନ କରିବା, ତିନି ଦିନ ଉପବାସ ରହିବ, ତାପରେ ତିନି ଦିନ ଗରମ ଜଳ ପିଇବ, এবং তারপর তিনি তিনি বায়ু ভক্ষণ করিব, তার তা পাপরে আসতে চাও নিশ্চিত আপনার ভাবক না এইসব পাপর, এরা তো বেকার কথা, কাহিনী বেকার কথা, আপনার যুক্তি দিয়ে পারি বেকার কথা বলি। আপনার সরকার আনিছে কি নাই, এই লাইসেন্স দিয়েছে কি নাই, মদ বিক্রি আপনার মদ বিক্রি আপনার সরকার লাইসেন্স দিয়েছে, ওইটার লাইসেন্স দিয়ে মদ বিক্রি পারিবে, এবং মদ বিক্রি আপনার লাইসেন্স মদ ফ্যাক্টরি লাইসেন্স গভর্নমেন্ট দিয়েছে, কিন্তু মদ পিছিয়ে না পেলে আপনার বদমাসি গেলে সেই সরকার বাঁধি নাকি আপনার পুরো হয়ে যায় থানা ভিতরে, আপনার কই পারিবেনি মদ টঙ্কা দিয়ে কিনেছি, আপনার নিজে মদ কোম্পানি আর মদ বিক্রিয়া পাই লাইসেন্স দিয়েছেন, মো মদ দিকে বদমাস করে মতে কাজ তুমি রেঞ্জ করে কইতে সরকার, এটা সরকার নির্দিষ্ট নিয়ম দিয়েছি, যেমানে অত্যন্ত অসঞ্জাত যেমানে শুদ্ধ শ্রেণীর সেমানে কেবল মদ্যপান করিবে। শাস্ত্রে বহু লোক কোথায় আজ্ঞা মুঁ এবে তো আসুনি আর মস্করু দিল্লি আসুছি, মো কথা জানে হিন্দু লোক বসছি, দেখুন তো কেহি যেতে এদেশে আসছেন কেহি প্রশ্ন করুন, সে পাখে বসিলা বসা যেতবে সমস্তে খাইয়া পাই দেবে, মো পাখু ধরিকি আসলেন কেন না আইডন পাই দেবে, কি তো সে সে ধরেছে আমিষ আমিষ খাওছি, মতে আর কিছু কইলেন মো তো কিছু কইনি, খাই সারলা পরে মতে পচারছে তুমি কেউ ভগবান তো মানো, তোমার ঘর মালিক জনে মানে জগতের মালিক জনে জনে ভগবান তিনজন কেমনি চুপ করে দেয়, হ্যাঁ বুঝিগলি তুমি হলে ভগবান কৃষ্ণকর ভক্ত, হ্যাঁ আপনার কাহিঁকি এই জিনিস খাইলে না মনীষ খায় না, মনীষ খায় না, শুদ্ধ ব্রাহ্মণ ঘর মোর ঘর বিহার, শুদ্ধ ব্রাহ্মণ আবার বহু বড় রাইট, আচ্ছা আপনার এত বড় কলেজ শুদ্ধ ব্রাহ্মণ এটা ভোজন করলে, শুদ্ধ ব্রাহ্মণের ভোজন হচ্ছে মাংস চিকেন, আপনার জানেন না আপনার ব্রাহ্মণে পড়ছেন বলে হ্যাঁ, দশরথ মহারাজ লোকমানে শাস্ত্রকে চাইছি নাকি নিজ পক্ষে, দশরথ মহারাজ কেমনি যাইছিল মৃগয়া করিয়া পাই, দশরথ মহারাজ মৃগয়া করিয়া পাই যাইছিল, দশরথ মহারাজ ব্রয়লার ফার্ম কুকুরা কি আনি খাই গেছিল, দশরথ মহারাজ রোয়ের কর্ম কে কাটিছিল সেই আনি কিন্তু খাই নছিল, দশরথ মহারাজ তুমি তো কে দশরথ মহারাজ কি, দশরথ মহারাজ দেবতা মানুষ পক্ষে হয়ে অসুর মানুষ সাথে যুদ্ধ করেছিলে, তুমি তা কইপারিবে কি, তোমার সে কালিতে আছি তুমি কেন দশরথ মহারাজ সাথে কম্পেয়ার করছো, দশরথ মহারাজ কুকুরা খাই নথিলে, যে গোটে কেবল নিচ কীট মানুষ খাওছে অপরিষ্কার সে খাই নথিলে, সে ভোজন করে না দশরথ মহারাজ রুগিয়া করে দিয়েছিলেন, ক্ষেত্রীয় ধর্ম এবং যে মৃগমানঙ্কু শিকার করুলে যেহেতু এ পুণ্যবান রাজা সে মৃগমানে উদ্ভব হতে মনুষ্য জন্ম পাওয়া আপন এবং যুক্তি করে না আমি বহু শুনেছি গন্ডা মারিকে আনিকি পিতৃ শ্রাদ্ধে দিয়ে দিবেন, হ্যাঁ গন্ডা মারি আনি পিতৃ শ্রাদ্ধে দিয়ে কিছু অসুবিধা নাই, পিতৃ শ্রাদ্ধে কাহিঁকি দিয়া যায় না, সেই যজ্ঞ যে পশু তাকে যজ্ঞরে দিয়া যাব, পশুগত ব্যবস্থা অছি শাস্ত্রে মনা করা যাইপারিব না, ভারত কইছন্তি যেমন নিবৃত্তি মার্গে অছন্তি আমিষ নহলে চলিপারিবে না, মদ নহলে চলিপারিবে না, স্ত্রী সঙ্গ ন করে চলিপারিবে না, ভাগবত কহিলে তুমি তুমি গোটে রাস্তা দিয়ে গেল কনসেসন লাইফ এটা অভ্যাসটা খুশি করে ছাড়ো, যেমতি গোটে লোক পান খাওছি তাকে কুয়া কি করি তুমি পান খাওনি বর্তমানে আজিঠু ধনিয়া কেবল চোপা তাকে ছাড়ি পাবো কোনো অভ্যাস আছে, কিন্তু শাস্ত্র ভাগবত মনে করি এটা মনুষ্যের খাদ্য নিয়ে কিন্তু তুমি ছাড়ি পারো না বেদার শাস্ত্ররে লোকটা তো পুরো মুড়ে হয়েছিল না, তাকে ধীরে ধীরে রাস্তা করা পাই ব্যবস্থা দেওয়া ঠিক আছে, তুমি মাংস খাই পাই চাহছ তুমি কোনসি প্রাণীকে বদ্ধ করে ডাইরেক্ট খাই পাইব না, যজ্ঞে পশুবদ্ধ মাংস খাইবা তোমার হাতি দেখি ঠিক আছে যজ্ঞ কর ব্রাহ্মণকে ডাক সে পশুটাকে ব্রাহ্মণ আহুতি দেব, সে পশু গোটিয়ে নূতন যেত আহুতি দিয়া যাব সে পশু গোটে নূতন স্বর পাইব, ଯେଉଁ ସ୍ୱରଟାକୁ ବୁଢା ସ୍ୱରଟାକୁ ପଶୁର ବୃଦ୍ଧ ସ୍ୱରକୁ ଆହୁତି ଦିଆଗଲା ଯଜ୍ଞ କୁଣ୍ଡରୁ ସେଇ ମାଂସ ପାଣି ସେ ଭକ୍ଷଣ କରିବ। ତେଣୁ ୟାଦ୍ୱାରା କଣ ହବ, ଯେଉଁ ବ୍ୟକ୍ତିର ମାଂସ ଖାଇବାର ଇଚ୍ଛା ଥିବ ସେ କେତେ ପଇସା ଖର୍ଚ୍ଚ କରିକି ବ୍ରାହ୍ମଣକୁ ଦାନ ଦେଇକି ଯଜ୍ଞ ଘିଅ ପୋଡ଼ିକି ଯାହା ମାଂସ ଖାଇବ, ସେ କାରଣ ଆଉ ଘର କରିବା ଦରକାର। ବେଦ ଏ ଉଦ୍ଦେଶ୍ୟରେ ଦେଇଛନ୍ତି, କାହିଁକି ବ୍ୟାସଦେବ ସଂକୋଚ ପାଇଲେ ନା କୁହନ୍ତୁ, ବ୍ୟାସଦେବ ସବୁ ଲେଖିଲେ, ବେଦକୁ ବିଭାଗ କଲେ, ମହାଭାରତ ରଚନା କଲେ, ଈଶ୍ୱର ବେଦାନ୍ତ ରଚନା କଲେ, ସେ ଶାନ୍ତି ପାଇଲେ ନା। ଏବେ ଧ୍ୟାନ କରୁଛନ୍ତି, ଆରେ ମୁଁ ଏତେ ବଡ଼ ବେଦାନ୍ତି, ମୁଁ ସବୁ ଶାସ୍ତ୍ରକୁ ଅଧ୍ୟୟନ କରି ବିସ୍ତାର କରି ଭଗବାନ କୃପାରେ ମୁଁ କାହିଁକି ଶାନ୍ତି ପାଉନାହିଁ, ମୁଁ କ'ଣ ଗୋଟେ ବାକି ରଖିଛି କି କୌଣସି ଜିନିଷ। ନାରଦ ମୁନି ଆସି କହିଲେ, ବ୍ୟାସଦେବ ତୁମେ ଗୋଟେ ବହୁତ ବଡ଼ ଭୁଲ କରିଛ, ତୁମେ ଯେଉଁ ଶାସ୍ତ୍ର ଲେଖିଛ ସେ ଶାସ୍ତ୍ରମାନଙ୍କର ବିଶୁଦ୍ଧ ନିର୍ମଳ ଭଗବାନଙ୍କର ଚରିତ୍ର ଲେଖିନ, କାରଣ ତୁମେ ଯାହା ଲେଖିଛ ଲୋକମାନେ ସେ ତାର ଅର୍ଥକୁ ନ ବୁଝି ସେଥିରୁ ତାଙ୍କ ନିଜର ସ୍ୱାର୍ଥ ପାଇଁ ସେଗୁଡ଼ିକୁ ଲଗାଉଛ। ତେଣୁ ବ୍ୟାସଦେବ ଶେଷରେ ନାରଦ ମୁନିଙ୍କର ଉପଦେଶରେ ଏ ଭାଗବତ ଲେଖିଲେ, ଶ୍ରୀମଦ ଭାଗବତମ ପ୍ରମାଣମଳମ ପ୍ରେମ ବିମର୍ଷ ମହା, ଅମର ପ୍ରମାଣ ମୂଳକ ଗ୍ରନ୍ଥ ଏ ଭାଗବତ ରଚନା କଲେ, ତାପରେ ଶାନ୍ତି ଲାଭ କଲେ। ତେଣୁ ବେଦରେ ଯଦି ଦିଆଯାଇଛି, ବେଦରେ ବହୁତ ବ୍ୟବସ୍ଥା ଦିଆଯାଇଛି, ମଦ୍ୟରେ ପାନ କରିବ ଠିକ ଅଛି, ତୁମେ ମଦ୍ୟ ପାନ ନ କଲେ ରହିପାରିବ ନା, ପୂର୍ବ ଯୁଗରେ ଲୋକମାନେ ମଦ୍ୟ ପାନ କରୁଥିଲେ, କିନ୍ତୁ ଯେଉଁମାନେ ନ ରହିପାରିବେ ତାଙ୍କ ପାଇଁ କୁହାଗଲା ଶତ୍ରୁମଣି ଯଜ୍ଞ କରିବେ, ସେ ଗୋଟେ ଯଜ୍ଞ କରିବେ, ବ୍ରାହ୍ମଣକୁ ଡାକିବେ, କୁହନ୍ତୁ 250 ଗ୍ରାମ ମଦ ପିଇବେନି, ସେ ବ୍ରାହ୍ମଣକୁ ଡାକିକି ଯଜ୍ଞ କରିକି ଘିଅ ପୋଡ଼ିକି ଦେବୀ ଦେବୀଙ୍କୁ ପୂଜା କରିକି କେତେବେଳେ ସେ ମଦ ପିଇବେ। ତେଣୁ ବେଦରେ ସବୁ ନିର୍ଦ୍ଦେଶ ଅଛି, ଏମିତି କି କହିପାରିବେନି ସେମାନେ ଡାଇରେକ୍ଟ ମାନୁଥିଲେ ମାଂସ ଖାଉଥିଲେ ନା, ଶିକାର କରୁଥିଲେ, ଯଜ୍ଞକୁ ଯଜ୍ଞରେ ପଶୁକୁ ଗୋଟିଏ ନୂତନ ସ୍ୱର ଦେଇ ପୁରାତନ ସ୍ୱର ଖାଉଥିଲେ, ଆଉ କ୍ଷତ୍ରିୟର କାର୍ଯ୍ୟ କରୁଥିଲେ। ତୁମେ କାହା କରୁଛନ୍ତି, ତୁମେ ମାଂସ ଖାଇସାରିଲା ପରେ ନରକକୁ ତ ଯିବ, ସ୍ତ୍ରୀ ମାଟ ସ୍ତ୍ରୀ ପିଟ ଭାଇ ଭାଇ ମାରପିଟ ଲାଗ, ଆମର ବି ନିଜର ସଂସାରକୁ ବୁଡ଼ାଉଛ, ପରିବାରକୁ ନଷ୍ଟ କରୁଛ, ନିଜର ପିଲାଛୁଆର ଭବିଷ୍ୟତକୁ ଅନ୍ଧକାର କରୁଛ, କଣ ସମାଜରେ କେହି ବିଚାର କରୁନାହାନ୍ତି, ବଡ ଦୁଃଖର ବିଷୟ, ଆପଣ ଚିନ୍ତା କରିପାରିବେନି। ଦିଲ୍ଲୀରେ ମୁଁ ବସିଛି, ଭଦ୍ରଲୋକ ସେ ଫେରାରୁ ଫେରିଛି, ମୋର ଫ୍ୟାଟ ଲାଇଟ ବସିଲେ ସେଠି ସେ ଆସିଲା, ତା ସାଙ୍ଗରେ ପାଇଲଟ ଆଉ ଦିଜଣ ଲୋକ ଗୋଡ଼େଇଛନ୍ତି, ତା ନିକଟରେ ବହୁତ ସୁନ୍ଦର ସୁନ୍ଦର ଜିନିଷ ବିଦେଶ ଧରିକି ଆସିଛି, କିନ୍ତୁ ଦିଲ୍ଲୀର ଓଲେଇଲା ସାଂଖ୍ୟା ମୋତେ ଦେଇଦେଇଛି। ତା ଜିନିଷକୁ ଆଣିବା ପାଇଁ ଫ୍ଲାଇଟର ଲୋକମାନଙ୍କୁ, ଆରେ ତୁମେ ଜିନିଷ ନେଇକି ଯାଅ, ମୋର କିଛି ଦରକାର ନା, ଆରେ ଏତେ ଜିନିଷ ଆମେ କେଉଁଠି ରଖିବୁ, ଗୋଟେ ଭଦ୍ର ଘର ପିଲା ପୁରା ଯୁବକ ପିଲା ଥିଲା, ତେଣୁ ଦେଖିବୁ ଚିନ୍ତା କଲେ ଦେଖୁଛି ଏମାନଙ୍କର କଣ ଅବସ୍ଥା, ଗଦ ଭଳି ଖଟି ଥଣ୍ଡା ଦେଶରେ ପଡ଼ି ପଡ଼ି ଗଦ ଭଳି ଭାରତ ଭୂମିକୁ ଛାଡ଼ି ମେଳେଛ ବେଶରେ ରହିଲେ, ଏହା ଶିଖିଲେ ମଦ୍ୟପାନ କରି ସେଥିରୁ ଫେରିଛି, ଯାହା ଟଙ୍କା ପଇସା ଦେଇ ତାକୁ ରାସ୍ତାରେ ଫୋପାଡ଼ି ଦେଇଯାଉଛି, ଡୋବିକି ପଳାଉଛି, ତାକୁ ପୁଣି ସିକ୍ୟୁରିଟି ଯାଇ ଜଗନ୍ ଧରିକି ଆଣିକି ତାକୁ ପୁଣି ଲକ୍ ରୁମ୍ ଭିତରେ ଲକ୍ କରି ରଖାହେବା ତା ଜିନିଷପତ୍ର ସହ। ତା ପିଲା କଣ ହବ ଚିନ୍ତା କର, ତା ସ୍ତ୍ରୀର ଅବସ୍ଥା କଣ ହବ, ତାର ବୀର୍ଯ୍ୟରେ ଯୋଉ ସନ୍ତାନ ଜନ୍ମ ହେବ ତାର କି ଗୁଣ ଆସିବ, ତା ରକ୍ତ ଭିତରେ କି ଶକ୍ତି ପ୍ରଭାବିତ ଅଛି, ସମୟ ଚିନ୍ତା କରୁନି କେତେ ବଡ଼ ବିପଦ, ଏ ଭାଗବତ ଶବ୍ଦଟାକୁ ଛାଡ଼ିଦେଲେ କେତେ ବଡ଼ ବିପଦ, ଏସବୁ ପାପ, ତେଣୁ ଏଇ ଜନ୍ମରେ ପାପକୁ ପ୍ରାଶ୍ଚିତ କରିନେବା ଦରକାର। ଯେଉଁମାନେ ମଦ୍ୟପାନ କରନ୍ତି, ଯେଉଁମାନେ ବ୍ରହ୍ମହତ୍ୟା କରନ୍ତି, ବ୍ରହ୍ମହତ୍ୟା ମାନେ ଆମର ବ୍ରାହ୍ମଣମାନଙ୍କୁ ହତ୍ୟା କରିବା କିମ୍ବା ଗର୍ଭରେ ଶିଶୁମାନଙ୍କୁ ହତ୍ୟା କରିବା, ଏସବୁ ବ୍ରହ୍ମହତ୍ୟା, ଏ ସରକାର ତ ପୁରା ବ୍ରହ୍ମହତ୍ୟା ପାଇଁ ସୁଯୋଗ ଦେଉଛି, ବର୍ତ୍ତମାନ ଦେଖୁଛନ୍ତି ଗର୍ଭରେ ଶିଶୁମାନଙ୍କୁ ନଷ୍ଟ କରିଦିଆଯାଉଛି, ମେଡିସିନ ବାହାରେ ସେମାନେ ପାଠ ପଢ଼ି ବାପାଙ୍କ ପାଠ ପଢ଼ିଥିଲା ଡକ୍ଟର ଶିଶୁ ଏଇ କାମ କରୁଛନ୍ତି, ନର୍କ ହୋଇଯିବା ପାଇଁ ରାସ୍ତା କରୁଛନ୍ତି। ପୂର୍ବପୁରୁଷର ଲୋକମାନେ ଏମିତି ନଥିଲେ, ପୂର୍ବପୁରୁଷ ଲୋକମାନେ ଏତେ ସୁନ୍ଦର ଥିଲେ, ସ୍ୱାମୀ ସ୍ତ୍ରୀର ସମ୍ପର୍କ ଥିଲା ପର୍ଯ୍ୟନ୍ତ 5 ବା 6ଟା ପିଲା ଜନ୍ମ କରୁଥିଲେ, କଣ ଅସୁବିଧା ଅଛି, ସ୍ୱାମୀ ସ୍ତ୍ରୀ ଚାହୁଁଛନ୍ତି ସନ୍ତାନ ଜନ୍ମ କରିବା ପାଇଁ, କଣ ନା ସତେଜ ପଡ଼ିଯିବ ଆପଣ ଚିନ୍ତା ଯେ ସତେଜ ଆମକୁ ଖାଇବାକୁ ସତେଜ ପଡ଼ିଯିବ କାହିଁକି ସତେଜ ପଡ଼ିଯିବ ତୁମେ ତିଆରି କରିଛ ବିଶ୍ୱକୁ ତୁମ ଶକ୍ତିରେ ବିଶ୍ୱ ଚାଲିଛି ଗୋଟିଏ ପିଲା ମାରିଦେ ଏବେ ସ୍ୱାମୀ ସ୍ତ୍ରୀ ମିଳନ ହେବେ ସ୍ୱାମୀ ସ୍ତ୍ରୀ ଉପଭୋଗ କରିବେ କିନ୍ତୁ ଗର୍ଭରେ ଶିଶୁମାନଙ୍କୁ ମାରିବେ ଏ ଆତ୍ମଘାତୀ ସଭ୍ୟତା ଗୋଟିଏ ଜୀବାତ୍ମାକୁ ତୁମେ ଆସିବାକୁ ଜଗତକୁ ଦେଉନ କେତେ ବଡ଼ ଆତ୍ମଘାତ ଏମାନଙ୍କ ପ୍ରାଶ୍ଚିତ କିଛି ନାହିଁ ଆରେ ଭଗବାନ ଯଦି ପଶୁପକ୍ଷୀମାନଙ୍କୁ ଗୋଟିଏ ଘୁଷୁରି ଦେଖନ୍ତୁ ଗୋଟିଏ କୁକୁର ଦେଖନ୍ତୁ ରାସ୍ତା କଡ଼ରେ ଦଶ ଦଶଟା ପିଲା ଜନ୍ମ କରିଦେଉଛି ସେ ଚିନ୍ତା କଲେ ଆମକୁ କିଏ ପୋଷଣ କରିବେ ତୁମର ଯଦି ଉପଭୋଗ କାମ ନା ଠିକ ଅଛି ସନ୍ତାନ ଜନ୍ମ ଭଗବାନ ପୋଷଣ କରିବେ ତୁମେ ତ ତୁମର ପୋଷଣ କରିପାରିବନି ନା ଆପଣ ନିଜକୁ ପୋଷିପାରିବେ ଭଗବାନ ପୋଷିବେ ଏଇ ଧରଣୀ ମାତାଙ୍କର ଏତେ ଶକ୍ତି ଅଛି ବର୍ତ୍ତମାନ ପୃଥିବୀର ଦଶ ଗୁଣ ଯଦି ଅଧିକ ଲୋକ ସଂଖ୍ୟା ହୁଅନ୍ତି ତଥାପି ଯେତିକି ଖାଦ୍ୟଶସ୍ୟ ବର୍ତ୍ତମାନ ଆସୁଛି ସମଗ୍ର ବିଶ୍ୱ ଚଳିବ ଜାଣିଛନ୍ତି ଆମେରିକାରେ ଟନ୍ ଟନ୍ ମାନେ କୋଟି କୋଟି ଟନ୍ ଗହମ ଆଉ ଶସ୍ୟ ଜିନିଷ ସମୁଦ୍ରକୁ ଫିଙ୍ଗି ଦିଆଯାଉଛି ଏତେ ଏକ୍ସେସ୍ ଏବଂ ଚାଷୀମାନଙ୍କର ତୁମେ ଚାଷ କରିପାରିବ ନା କି ଭଗବାନଙ୍କ ରାଜ୍ୟ ତୁମେ ସପ୍ଲାଏ କରେ ଧରିବଟା କାହିଁକି ସପ୍ଲାଏ ଦେଉନାହାନ୍ତି ଏଇ ଗୋଟିଏ ଏକର ଜମିରେ ଲୋକମାନେ ଆମ ଆପଣମାନଙ୍କୁ ଦେଖିବେ ଗୋଟିଏ ଏକର ଜମିରେ ଜଣେ ଗୃହସ୍ଥ ପାଞ୍ଚ ପାଞ୍ଚଟା ଝିଅ ବାହାର କରୁଥିଲା ଶାନ୍ତିରେ ରହୁଥିଲା ଗାଡି ନଥିଲା ମୋଟରସାଇକେଲ ନଥିଲା ଏ ଟ୍ରାକ୍ଟର ନଥିଲା ସାର ନଥିଲା ବର୍ତ୍ତମାନ ସବୁ କଲା ପରେ ବି ଅଭାବ ଏବଂ ଦୁଇ ତିନି ଫସଲ କରୁଛନ୍ତି ଅଭାବ କାରଣ ଆମେ ନିଜେ କୃତ୍ରିମତା ସୃଷ୍ଟି କରୁଛେ ଆମେ ପାପ କରୁଛେ ଆମେ ବ୍ରହ୍ମ ହତ୍ୟା ହେଇଛେ ବ୍ରହ୍ମଘାତୀ ତେଣୁ ଯାହା କିଛି କରିଥିବା ସନ୍ତୋଷ ନାହିଁ ତେଣୁ ଏଇ ଜନ୍ମରେ ଯୋଉ ପାପ କରୁଛି ତାକୁ ପ୍ରାଶ୍ଚିତ୍ୟ ନେବା ଦରକାର ଯେଉଁମାନେ ମଦ୍ୟପାନ କରନ୍ତି ଯେଉଁମାନେ ବ୍ରହ୍ମଘାତୀ ଯେଉଁମାନେ ଗୁରୁ ତପ ଅର୍ଥାତ୍ ଯେଉଁମାନେ ନିଜଠାରୁ ବୟସ୍କ ନାରୀମାନଙ୍କ ସହିତ ବା ପୁରୁଷମାନଙ୍କ ସହିତ ସମ୍ପର୍କ ରଖୁଛନ୍ତି ବା କେହି ଗୁରୁପତ୍ନୀଙ୍କ ସହିତ ସମ୍ପର୍କ ରଖୁଛନ୍ତି ଏମାନଙ୍କର ପ୍ରାଶ୍ଚିତ୍ୟ ନାହିଁ ଏମାନେ କେବଳ ଅଗ୍ନିରେ ଦେଇକି ମଲେ ଲମ୍ପ ପ୍ରଦାନ କରିକି ମୃତ୍ୟୁବରଣ କଲେ ଏମାନଙ୍କ ପ୍ରାର୍ଥୀ ଅଛି କିମ୍ବା ଯୁଦ୍ଧ କ୍ଷେତ୍ରରେ ଶସ୍ତ୍ର ଦ୍ୱାରା ମଲେ ଯାଇ ପ୍ରାର୍ଥୀ ମାନେ ପ୍ରାର୍ଥୀ ଶାସ୍ତ୍ର ଏତେ କଠୋର ନିୟମ ଦେଇଛି ମଦ୍ୟପାନ କଲେ କିଏ କେୟାର କରୁଛି ନକୁ ଯିବ ତେଣୁ ପରୀକ୍ଷିତ ମଲା ଯିବୁ ପରୀକ୍ଷିତ ଶୁଣିକି ଦୁଃଖ କଲେ ମୁଁ ତ ପଚାରିଲି ୟା ପରେ ତ କରିଯିବ ଆସିବ ନା କଳିଯୁଗ ସନ୍ଧିରେ ଭାଗବତ କଥା ଚାଲିଥିଲା ତେଣୁ କଳିଯୁଗ ତ ଲୋକମାନଙ୍କ ଏ ଅଭ୍ୟାସ କିଏ ପ୍ରାଶ୍ଚିତ କରିବ ସମୟ କଲା କାହିଁ ଲୋକମାନଙ୍କୁ ଯେଉଁ ପାପ କହୁଛନ୍ତି ପ୍ରାଶ୍ଚିତ କରିବା ସମ୍ଭବ ନୁହେଁ ଏବଂ ସୁଖଦେବ ସ୍ୱାମୀ କେବଳ ଏତିକି କହିଲେନି ବ୍ୟକ୍ତି ଯେଉଁ ପାପ କରୁଛି ଏଇ ଜନ୍ମରେ କେତେବେଳେ ପ୍ରାଶ୍ଚିତ କରିବ ପାଞ୍ଚଟି ସର୍ତ୍ତ ଦେଲେ ବ୍ୟକ୍ତି ଯୋଉ ପାପ କରୁଛି ପାଞ୍ଚଟି ସର୍ତ୍ତ ବ୍ୟକ୍ତି ତସ୍ମାତ୍ ପୁରା ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଏଟା କରିବ ଆସୁ ଶୀଘ୍ର କରିବ ପାପ ସାଙ୍ଗେ ସାଙ୍ଗେ କଲା ସାଙ୍ଗେ ସାଙ୍ଗେ ଆସୁଛି ଲେଟ୍ ନା ଆପଣ ଦେଖିଛନ୍ତି ବାଲେଶ୍ୱର ଜିଲ୍ଲା ତ ଆମର ଅଛି ଆମର କଥା ଅଲଗା ଜିଲ୍ଲାମାନଙ୍କୁ ମୁଁ ଦେଖିନି ଯଦି ଗୋରୁ ବି ଯଦି ଆପଣଙ୍କୁ ହରାଇଥିବ ଅଜ୍ଞାତରେ ମରିଗଲା ଆପଣ ବାନ୍ଧି ଦେଇଛନ୍ତି ତାକୁ ସେ ମରିଗଲା ରାତିରେ ଦେଖିଛନ୍ତି ପ୍ରାଶ୍ଚିତ କ'ଣ ତାପରେ ଦିନ ଆପଣ ଘରେ ଖାଇବାକୁ ଦିଆଯିବ ଆପଣ ସେଇ ଗୋରୁର ପଘାକୁ ବେକରେ ଫୁଟି ସବୁଆଡ଼େ ବୁଲିବେ ଯାହା ଭିକ୍ଷା ଆଣିବେ ରୋଷେଇ କରିବେ ସେଥିରେ ଖାଇବେ ଆମର ପୂର୍ବ ଯୋଉ ସଭ୍ୟତା ଥିଲା ଅନ୍ଧ ନୁହେଁ ବହୁତ ଲୋକ ଭାବନ୍ତି ଗୁଡିକ ଅନ୍ଧ ଜିନିଷ କିଏ କହିଲା କୌଣସି ଜିନିଷ ଆପଣ ଆମ ପୂର୍ବ ସଭ୍ୟତାର ଜିନିଷ ଅନ୍ଧ ବୋଲି ପ୍ରମାଣ କରିପାରିବେନି ପଚାର ଏଇ ଯୋଉ ମାନେ ଆଧୁନିକ ସଭ୍ୟତାକୁ ଫଲୋ କରିକି ନିଜକୁ ଭୋଗ କରିବା ପାଇଁ ଚାହିଁଲେ ସେମାନେ ଯେକୌଣସି କାରଣ କରିଥିଲେ ତାକୁ ଅନ୍ଧ ବୋଲି କହିଲେ। ଏଇଟା ଅନ୍ଧ ପ୍ରଥମ। ଲୋକମାନେ ପାପ କରୁଥିଲେ, ପ୍ରାଶ୍ଚିତ ସାଂସାଂ କରୁଥିଲେ। ମୃତ୍ୟୁ ପୂର୍ବରୁ ଆସୁ ତସ୍ମାତ୍ ପୁରା ଏବ ଆସୁ, ଇଏ ଏକ ପାପ ନିଷ୍କୃତ ହେଇ, ଏହି ପାପକୁ ନିଷ୍କୃତ ହେଇ ପ୍ରାଶ୍ଚିତ କରି ନେବେ। ଯଥେତ ମୃତ୍ୟୁର ଅଭିଜ୍ଞତା ଆତ୍ମରା, ମୃତ୍ୟୁ ପୂର୍ବରୁ ଯୋଉ କରିବେ କେତେଟା କରିବେ ବୁଢା ହେଲେ ସାର ନାହିଁ। ବହୁତ ଲୋକ ତ ଭାବନ୍ତି ଜୀବନ ସାରା ଖଟିଲୁ ଖଟିଲୁ ବୁଢା ହେଲେ ଆସିଲୁ, ଟିକେ ଯାଇ ସବୁ ତୀର୍ଥରେ ବୁଲି ଆସିଲେ ପ୍ରାଶ୍ଚିତ ହେଇଯିବ। ଓଡ଼ିଶାରେ ବେଶୀ ଆଜ୍ଞା ଯେଉଁ ତୀର୍ଥକୁ ଯିବା ଆପଣଙ୍କୁ ଦେଖିଛି ଓଡ଼ିଶା ଗାଡ଼ି ନିଶ୍ଚିତ ଲାଗିଥିବ। କାହିଁକି ନା ଓଡ଼ିଶା ଲୋକ ନାହାନ୍ତି, ଜୀବନ ସାରା ତାଙ୍କୁ ପାପ କଲୁ, ବୁଢା ବୟସ ଚାରିଧାମ କରି ଆସିଲେ ସବୁ ପାପର ପ୍ରାଶ୍ଚିତ ହେଇଯିବ। କିନ୍ତୁ ପାପର ପ୍ରାଶ୍ଚିତ ତୀର୍ଥ ହୁଏ ନା। ଓରେ ମନ ତୁମି, ମନ ତୁମି ତୀର୍ଥ ଲଗାର, ସାଧୁକୁ ଦେଖିବ ନା, ସେ ତୀର୍ଥରେ ପହଞ୍ଚିଲା ସେଟା ଖାଲି ଚିନ୍ତା କରୁଥିବ, ଆରେ ମୋର ବିଲବାଡ଼ି କଣ ହେଲା, ମୋର ଏଇଟା କଣ ହେଲା, ମୋ ନାତି କଣ କରୁଛି, ତାକୁ ତୀର୍ଥ ଦେଖାଯିବ ନା। କିନ୍ତୁ ଯେତେ ଲୋକମାନେ ଏତେ ବଡ଼ ଧର୍ମ ବହୁ ଟଙ୍କା ଖର୍ଚ୍ଚ କରି ତୀର୍ଥକୁ ଯାଆନ୍ତି, ଆମେ ଆମର ମୁକ୍ତି ହେଇଯିବ, ଗୟା କାଶୀ ଦ୍ୱାରକା ଧାମ। ଆରେ ତୀର୍ଥକୁ ଗଲେ ପାପୀ ଲୋକ କେବେ ହେଲେ ଚିତ୍ତ ସ୍ଥିର ହବ ନା। କାରଣ ପାପର ସ୍ୱଭାବ ହେଲା ମନକୁ ଚଞ୍ଚଳ କରିବ। ତେଣୁ ବ୍ୟକ୍ତି ସୁଖଦେବ ସ୍ୱାମୀ କହୁଛନ୍ତି ମୃତ୍ୟୁ ପୂର୍ବରେ ପ୍ରାଶ୍ଚିତ କରିବାର ଅଭିପତ୍ୟ ଆତ୍ମା, ଅଭିପତ୍ୟ ଆତ୍ମାର ଅର୍ଥ ଶରୀର ବୁଢା ହୋଇନଥିବ। ସ୍ୱାମୀ ବିଶ୍ୱନାଥ ଚକ୍ରତାକୁ କହୁଛନ୍ତି ଦେହେନ ଗତାଚରଣେଶୁ ଯାବତ୍ ଅସମର୍ଥ ନସା, ଯେଉଁ ସମୟରେ ଦେହର ଶକ୍ତି ଥିବ ଭକ୍ତ ଆଚରଣ କରିପାରୁଥିବେ ସେଇ ସମୟରେ ପାପ ଜାଣିଲେ ଆମର ପାପ ପ୍ରାଶ୍ଚିତ କରିବ। ଲୋକ କୁହନ୍ତି ହଁ ପାପ ତ କରିଛି, ବୁଢା ଏଇଟା ଚାକିରି କରିଛି, ଯାହା ମାରିବା କଥା ସରକାର କତିରୁ ମାରି ସାରେ ବୁଢା ହୋଇଯାଉଛି, ମୁଁ ଚାରି ଧାମ କରିଦେବି ତ ପାପ ଜାଣିବ, ନହେଲେ କାଶିକି ଯାଇ କଣ ବ୍ରାହ୍ମଣ ମାନଙ୍କୁ ଫୁଳେ ଦେଇ ଆସିଲେ ବ୍ରାହ୍ମଣ ଭୋଜନ ବୈଷ୍ଣବ ଭୋଜନ ମୋର ପାପ ପଡ଼ିବ ନା। ଶୀଘ୍ର କରିବା ଦରକାର, ଆସୁ ମୃତ୍ୟୁ ପୂର୍ବରୁ ଅଭିପଦ୍ୟ ଆତ୍ମ ଏବଂ ସଂଯତ ମନସା, ସଂଯତ ମନରେ ମନସଂଯମ ଥିବା ଦରକାର। ଦୋଷ ଦୃଷ୍ଟା ଗୁରୁଳା ଭାବ କଥା, ଏବଂ ଯେଉଁଭଳି ପାପ କରିଛନ୍ତି ସେହିଭଳି ପ୍ରାସ୍ତିକ ପାପ ଗୁରୁତ୍ୱ କରିଛନ୍ତି ଗୁରୁ ପ୍ରାସ୍ତିକ କରିବେ, ଲଘୁ ପାପ କରିଛନ୍ତି ଲଘୁ ପ୍ରାସ୍ତିକ। କିନ୍ତୁ ଆପଣ ଜାଣିବେ କିଭଳି, ଯେଉଁମାନେ ପାପ ପ୍ରାସ୍ତିକ ପାଇଁ ବ୍ରାହ୍ମଣ ନିକଟକୁ ଯିବେ ସେ ଆଗେ ଦେଖିବେ ଏ ଧନୀ ଲୋକ କି ଗରିବ ଲୋକ। ଯଦି ଧନୀ ଲୋକ ହେଇଛି ସେ ଏଭଳି ପ୍ରାସ୍ତିକ ବ୍ୟବସ୍ଥା କରିବେ ତେବେ ଟଙ୍କାଟା ମିଳିବ, ଯଦି ଗରିବ ଲୋକ ହେଇଛି ତାହେଲେ ସର୍ଟକଟ କରିଦେବେ। କାରଣ ଶାସ୍ତ୍ରରେ ବହୁତ ପ୍ରକାର ବ୍ୟବସ୍ଥା ଅଛି, ଯେଭଳି ଭକ୍ତି ସିଦ୍ଧାନ୍ତ ସହିତ ଠାକୁର କହୁଛନ୍ତି ମହାରାଜ କୁହନ୍ତି, ଗୋଟିଏ ତନ୍ତୁ ବାହାର ଲୋକ ଏ ମା ମାନେ କିଏ ପାଟି କରିଛନ୍ତି, ଗୋଟେ ତନ୍ତୁ ବାହାର ଲୋକ ମାନେ ସେମାନେ ବୁଣନ୍ତି ଶାଢ଼ୀ, ଆମ ଆମ ଓଡ଼ିଶା ତାଙ୍କୁ ତନ୍ତି ବୋଲି କୁହାଯାଏ, ସେମାନେ ବ୍ୟବସାୟ ଶ୍ରେଣୀ ଲୋକ। ସେଥିରେ ଗୋଟେ ମାକଡ଼ ଛା ମାରିଦେଲେ, ମାକଡ଼ ଛା ମାରିଦେଲେ, ବାପ ଯେତେବେଳେ ମାକଡ଼ ଛା ମାରିଦେଲେ ବ୍ରାହ୍ମଣ ନିକଟକୁ ଗଲେ, ଭଟ୍ଟାଚାର୍ଯ୍ୟ ବ୍ରାହ୍ମଣ ନିକଟକୁ, ବ୍ରାହ୍ମଣ କହିଲା ଗୋଟେ ମାଙ୍କଡ଼ ଛା ମାରିଦେଲ, ତୁ ଜୀବ କିଏ ଲାଗିଲା, ତୁମକୁ ବହୁତ ବଡ ପ୍ରାସ୍ତିକ କରିବାକୁ ପଡିବ, ତୁମେ ଯଜ୍ଞ ଭଜ୍ଞ କରାଗଲ ପ୍ରାସ୍ତିକ ଯାହା ଦବା କଥା ସିଦ୍ଧେଲା ଗରିବ ଲୋକ। ତାପରେ ବୁଢ଼ା ସେମିତି ବୁଣୁଛି, ତାର ପୁଅଟା କଣ କଲା ଆଖି ଆଗରେ ହାତରେ ଚାପୁଡ଼ିକି ଆଉ ଗୋଟେ ମାଙ୍କଡ଼ ଛା ମାରିଦେଲା। ଯେତେବେଳେ ଇଏ ଜାଣିନଥିଲା ଯେ ବ୍ରାହ୍ମଣ ଜାଣିନଥିଲା ଇଏ ହେଉଛି ଯେ ତନ୍ତ ବା ତନ୍ତି ଯେ ବସ୍ତ୍ର ବୁଣେ, ବୋଲେ ଜାଣିଦେଲା ଆଚ୍ଛା ଇଏ ବସ୍ତ୍ର ବୁଣୁଛି, ପୁଅ ମାରିଦେଲା ବ୍ରାହ୍ମଣ ନିକଟ ଗଲା। ବ୍ରାହ୍ମଣ କହିଲେ ମାଙ୍କଡ଼ ମାରିଲେ ଭୋକଡ଼, ଯେତେ ମାଙ୍କଡ଼ ସେ ମାରିବ ତୁମେ ସେତେ ଅଧିକ ବସ୍ତ୍ର ପାଇବ, ତୁମେ ବର୍ତ୍ତମାନ କିନ୍ତୁ ଆସି ଦରକାର ନାହିଁ। ସିଏ ଆସିଛନ୍ତି ନା ଏଇ ସମାନ ବ୍ରାହ୍ମଣ ମୋତେ ଏତେ ବଡ଼ ଯଜ୍ଞ କରିଥିଲେ, ବର୍ତ୍ତମାନ ଆମ ପୁଅ ମାଙ୍କଡ଼ ସହ ମାଲ ବର୍ଷ ଆମକୁ ଅଧିକ ବସ୍ତ୍ର ଲାଭ ହବ, ମୁଁ କି ବୁଝିପାରୁନି। ପ୍ରଥମରେ କର୍ମକାଣ୍ଡିଆକୁ ଫଲୋ କରନ୍ତି, କର୍ମକାଣ୍ଡିଆରେ ବହୁତ ପ୍ରକାର ବ୍ୟବସ୍ଥା ଅଛି, କେଉଁ ସମୟରେ କଣ କରିବାକୁ ପଡିବ, ଗୁରୁ ପ୍ରାସ୍ତିତ ପାଇଁ ଗୁରୁ, ଗୁରୁପାପ ପାଇଁ ଗୁରୁ ପ୍ରାସ୍ତିତ, ଲଘୁପାପ ପାଇଁ ଲଘୁ ପ୍ରାସ୍ତିତ, ତାକୁ ଜାଣିବା ବହୁତ କଷ୍ଟ। କିନ୍ତୁ ପରୀକ୍ଷିତ କଣ ପଚାରିଥିଲେ, ବ୍ୟକ୍ତି କିଭଳି ନର୍କ କୁହାଯିବ, ଏଇଟା ଉତ୍ତର ଦେଲେନି। ବ୍ୟକ୍ତି ସଂଯତ ମନରେ କରିବା ଦରକାର ପ୍ରାସ୍ତିତ, ଯାହା ପାପ କରିଛି ଏଇ ଜନ୍ମରେ କରିବା ଦରକାର, ଶରୀର ସୁସ୍ଥ ଥିବା ଦରକାର, ମୃତ୍ୟୁ ପୂର୍ବରୁ କରିବା ଦରକାର, ଏବଂ ବିଷାକ୍ତ ଚିକିତ୍ସା ରୁଜା ନିଦାନ ବି, ଯେଭଳି ଏ ବ୍ରାହ୍ମଣ ଯେଉଁ ତନ୍ତି ମାରିଲା ମାଙ୍କଡ଼ ଛୁଆକୁ ସେ ଠିକ୍ ବ୍ରାହ୍ମଣ ନିକଟରେ ପହଞ୍ଚିନି, ସେ ବେଶୀ ପ୍ରାୟ ଠିକ୍ ସେ କହିପାରୁନି। ସୁଖଦେବ ଗୋସ୍ୱାମୀ କହୁଛନ୍ତି ବିଷାକ୍ତ ଚିକିତ୍ସା ରୁଜା ନିଦାନ ବି, ଯେଭଳି ଆପଣଙ୍କୁ ବହୁତ ବଡ଼ ରୋଗଟା ହେଇଛି ଆପଣ ସାଧାରଣ ଡକ୍ଟର ପାଖକୁ ଗଲେ ହବ ନା, ଏକ୍ସପର୍ଟ ଡକ୍ଟର ଖୋଜିବାକୁ ପଡିବ। ଯଦି ଗୁରୁ ପାପ କରିଛନ୍ତି ସେଭଳିଆ ବ୍ରାହ୍ମଣ ଖୋଜିବାକୁ ପଡିବ, ଯିଏ ସବୁ ପ୍ରାସ୍ତିକ ବ୍ୟବସ୍ଥା ଜାଣେ, ଯଦି ଛୋଟ ପାପ କରିଛନ୍ତି ଯେ କୌଣସି ବ୍ରାହ୍ମଣ ପଚାରିବେ। ଏବଂ ଓଡ଼ିଆ ଭାବ ଗୋଟେ ଦେଖିଛନ୍ତି ଯେ ମନ ପ୍ରକାରେ ବିଷକ କରି ଚିକିତ୍ସା ଅନେକ ରୋଗ ଲଘୁ ଜାଣି ନିଦାନ କଥା ପରିମାଣି ସେମନ୍ତେ ମରଣ ଆଗେ ସଂଯତ ମନା ହୋଇବେ ଗେ ପାପ ନିବାର କରିବ ସଦ୍ୟ ପ୍ରାୟଶ୍ଚିତ ସଦ୍ୟ ପ୍ରାୟଶ୍ଚିତ କହିଲେ ଆସୁ ଗୀତା ଯୋଧପୁରରେ ପ୍ରାୟ କରିଛନ୍ତି ମେଳ ମୂଳ ଶ୍ଲୋକ ସହିତ, ଏବଂ କେଉଁଠି କେଉଁଠି ଛାଡ଼ି ଦେଇଛନ୍ତି ମୁଁ ଆପଣଙ୍କୁ କହିଦେବି ଯଦି ଅଜା ନିର୍ଦ୍ଦେଶ ଅନୁବାଦ ବହୁତ ସୁନ୍ଦର ସଦ୍ୟ ପ୍ରାୟଶ୍ଚିତ ସାଙ୍ଗେ ସାଙ୍ଗେ ପାପ କରିଛି ଆମେ ପ୍ରାଶ୍ଚିତ କରିବା ପରୀକ୍ଷିତ ସାଙ୍ଗେ ସାଙ୍ଗେ ପ୍ରଶ୍ନ କଲେ ନା ଗୁରୁଦେବ ଆପଣ ଯୋଉ କହିଲେ କାୟ ମନ ବାକ୍ୟରେ ପାପ କଲେ ଏହି ଜନ୍ମରେ କରିଦେବେ ପ୍ରାଶ୍ଚିତ, ବ୍ୟକ୍ତି କେବେ ହେଲେ ଏ ଜନ୍ମରେ ପାପରେ ପ୍ରାଶ୍ଚିତ କରିପାରିବ ନା କାହିଁକି ଶ୍ରୀ ରାଜବାବୁ ବାହାରିଛ। ଦେଖନ୍ତୁ ଅଜାଙ୍କ ବିଷୟରେ କିଭଳି ଆରମ୍ଭ ହଉଛି ଦୃଷ୍ଟ ଅସୁତାଭ୍ୟଙ୍ଗତ ପାପମ ଜାମନ୍ତୋପି ଆତ୍ମନୋହିତମ କରୋତି ଭୂୟ ବିବସମ ପ୍ରାୟଶ୍ଚିତ ତୋ କଥମ। ପରୀକ୍ଷିତ ମହାରାଜ ସାଙ୍ଗେ ସାଙ୍ଗେ ପ୍ରଶ୍ନ ଉଠେଇଲେ ନା ଆପଣ ଆପଣ ସୁଖଦେବ ଗୋସ୍ୱାମୀ ଜାଣନ୍ତେ ଠିକ ଭରି ସଭାରେ ସାରୁ ସନ୍ଧାନ ଆସିଛନ୍ତି, କିନ୍ତୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିବା ପାଇଁ ପଠାଉନାହାନ୍ତି, ବୁଦ୍ଧିମାନ ପ୍ରଶ୍ନ କରିବା ଦରକାର ଯୁକ୍ତିଯୁକ୍ତ ସିଦ୍ଧାନ୍ତ ସଙ୍ଗେ ଆସୁଛି ଭରି ସଭା ସେ ସୁଭଦ୍ର ଗୋସ୍ୱାମୀ କହୁଛନ୍ତି ନା ଗୁରୁଦେବ ଏଟା ଠିକ ନୁହେଁ ଆପଣ ଯାହା କହିଲେ ଭୁଲ ଆମେ ଗୋଟେ ଅନ୍ଧ ଯିଏ ଯାହା କହିଲେ ଆମେ ମାନିନେବା ନା ଆମେ ପ୍ରମାଣ କରିବା ଦରକାର ହରିକି ସାଙ୍ଗେ ସାଙ୍ଗେ ଭରି ସଭାରେ ପ୍ରଶ୍ନ କରିଦେଉଛନ୍ତି ଦୃଷ୍ଟ ଶୋଭାଧ୍ୟାନ ଯତ ଆପଣ ଜାଣୁଟା ବି ଆତ୍ମ ରହିତ କୌଣସି ଭୟ ବିବସ ପ୍ରାୟଶ୍ଚିତ ଅପର କଥା ଆପଣ ଯେଉଁ ପ୍ରାଶ୍ଚିତ କହିଲେ ଠିକ ନୁହେଁ ଆଜ୍ଞା ଗୁରୁଦେବ ନା କାହିଁକି ବ୍ୟକ୍ତି କେବେ ଏଇ ଜନ୍ମରେ ପାପ ପ୍ରାଶ୍ଚିତ କରିପାରିବ ନା ଦୃଷ୍ଟ ଶ୍ରୁତାଭ୍ୟାସ ଦୃଷ୍ଟ ଆଖି ଆଗରେ ଦେଖୁଛି ଦୃଷ୍ଟ ମାନେ ସମୀପାଦ କହୁଛନ୍ତି ଦୃଷ୍ଟ ରାଜଦଣ୍ଡ ଆଦି ଲୋକ ଜାଣିଛି ମୁଁ ପାପ କଲେ ଜେଲକୁ ଯିବି ବା ପାପ କଲେ ଜନ୍ମଦଣ୍ଡ ପାଇବି ଲୋକ ଜାଣିନି କିଏ କହିଲେ ହାତ ଟିକେ ଆପଣ ଏତେ ଲୋକ ବସିଛନ୍ତି ଆଜ୍ଞା ମାଛ ଖାଇଲେ ମାଂସ ଖାଇଲେ ବା ମଦ ଖାଇଲେ ଦଣ୍ଡ ମିଳିବ ନରକକୁ ଯିବ ଆମେ ଜାଣିନୁ ଆଜି ଜାଣିନୁ ଭାରତ ମନ୍ଦିର ଏକଥା କେହି କହିପାରିବେ ସମସ୍ତେ ଜାଣନ୍ତି ପରୀକ୍ଷା କହୁଛନ୍ତି ଗୁରୁଦେବ ସମସ୍ତେ ଜାଣନ୍ତି ଦୃଷ୍ଟ ଶ୍ରୁତାଭ୍ୟାସ ଲୋକମାନେ ନିନ୍ଦା କରିବେ ହେ ମଦୁଆଟା ଲୋକ ଜାଣୁନି ଲୋକ ଜାଣିଛି ମୋତେ ଲୋକ ନିନ୍ଦା କରୁଛି ଶ୍ରୁତାଭ୍ୟାସ ଶୁଣିଛି ମଧ୍ୟ ଶାସ୍ତ୍ରରୁ ନର୍କ ଯିବାକୁ ପଡିବ କିନ୍ତୁ କରୋତି ଭୁଲ ବିଦର୍ଶନ ଜାଣି ସୁଦ୍ଧା ପ୍ରାଶ୍ଚିତ କରିସାରି ସୁଦ୍ଧା ଆପଣ କାମ କରୁଛି ତା ପ୍ରାଶ୍ଚିତ କ ହବ ପ୍ରାଶ୍ଚିତ ତ କଟନ ଏଇ ପ୍ରାଶ୍ଚିତ ହେଇପାରିବ ଲୋକ ଜାଣୁଛି ମୁଁ ନର୍କକୁ ଯିବି ଲୋକ ଦେଖୁଛି ଲୋକମାନେ ମୋତେ ନିନ୍ଦା କରୁଛି ମୁଁ ମଦ ପିଉଛି ଏବଂ ଲୋକ ଚେଷ୍ଟା କରୁଛି ମଧ୍ୟ ନିଜେ କଣ୍ଟ୍ରୋଲ କରିବା ପାଇଁ ମଦ୍ୟପାନ କରିବି ନା ଚେଷ୍ଟା କରୁଛି ଏବଂ ବେଳେବେଳେ ପ୍ରାଶ୍ଚିତ କରୁଛି ହଁ ଆଜିଠୁ ମାଳି ପିନ୍ଧିଲି ଆଜିଠୁ ତୁଳସୀ ମାଳି ପିନ୍ଧିଲି ତୁଳସୀ ମାଳି ପିନ୍ଧିଲେ ଆଉ ମଦ ଖାଇପାରିବି ଆଉ ଗଙ୍ଗା ପାଣି ନିଜେ ନିଜେ ପ୍ରାଶ୍ଚିତ କଣ ନେଉଛି କରୋତି ଭୂମ ବିମର୍ଶନ କରିକି କହୁଛି ନା ଆଜ୍ଞା ପୁଣି ସେ ପ୍ରାଶ୍ଚିତ କରିସାରିଲା ପରେ ବିମର୍ଶନ ପୁଣି ଲାଭ କରୁଛି ବିମର୍ଶନ ଅର୍ଥରେ କହୁଛନ୍ତି ତତ୍ ବାସନା ବିମର୍ଶନ ପ୍ରାଶ୍ଚିତ ଅନ୍ତର୍ଭୁତି ପ୍ରାଶ୍ଚିତ କରିସାରିଲା ପରେ ମଧ୍ୟ ତାର ବାସନା ଅନ୍ତରିତ ଆସୁଛି ହଁ ଆଜି ଥରେ କରିବି ଆଉ କରିବି ଦେଖିବି ଆପଣ ମୋର ଛାଡ଼ି ଦେଖିବେ ଯଦି ସାଙ୍ଗ ଥିବ ହଁ ଆଜି ତ ମୁଁ ଜଗନ୍ନାଥ ଭାବରେ ଶପଥ କରିଦେଇଛି ମୁଁ ଆଉ ମଦ ଖାଇବିନି ମାଳି ପିନ୍ଧିଦେଇଛି ଆଉ କିନ୍ତୁ ଯେତେବେଳେ ପଳେଇବେ ସଙ୍ଗୀ ତରଫରୁ ସେଟା ଆଜି କ'ଣ ହେଲା ତ ଶପଥ କରିଦେ ଆଉ ଗୋଟିଏ ଦିନ ଖାଇବେ ଆଉ ମୁଁ ଖାଇବି ନାହିଁ ସାତ ବର୍ଷ ପୁରା ଆଉ କ'ଣ ଆଜି ଗୋଟିଏ ଦିନ ଖାଇବେ ବହୁତ ଲୋକ ଏମିତି ହଁ ଆମେ ଆଉ ଆମେ ଆଜିକୁ ଖାଇବୁ ନା ଏତେ ଶପଥ କରିଦେଲୁ କରୋତି ଭୂଲା ବିଦର୍ଶ ବାସନା ଅନ୍ତରରେ ଅଛି ସାଙ୍ଗେ ସାଙ୍ଗେ ଯିବେ ମନ୍ଦିରକୁ ଯିବେ ତୁଳସୀ ପାଇବେ ବେକାର ତୁଳସୀ ମାଳା ପକେଇବେ କରୋତି ଭୂଲା ବିଦର୍ଶ ବାସନା ଅଛି ନା ପୁଣି ମନ କଲେ କମ୍ପିଂ କରିବ ହଁ ଆଜି ଗୋଟେ ଦିନ ଖାଇଛି ଆଉ ଟିକେ ଗୋଟେ କରୋତି ସେ ପ୍ରଶ୍ନ କହୁଛନ୍ତି ପ୍ରାଶ୍ଚିତ କରିସାରିଲା ପରେ ମଧ୍ୟ ବ୍ୟକ୍ତି ପାପ କରିବ ତାହେଲେ ସେ ତ ପୁଣି ମାର୍କ ବୁଝିବ ମୁଁ ଚାହୁଁଛି ବିଲକୁଲ ମର୍କୁ କେମିତି ନଥିବ ସେଇ କଥା କ'ଣ ମୁଁ ଏସବୁ କଥା ଶୁଣିବା ପାଇଁ ଚାହୁଁଛି ଭରି ସଭାରେ ପଚାରୁଛ ସୁଖଦେବ ସଙ୍ଗେ ହଁ ସୁଖଦେବ ଜାଣନ୍ତି ପରୀକ୍ଷା କରୁଛନ୍ତି ନା ହଁ ଇଏ ଠିକ ସେଟା ସୁଖଦେବ ସାଙ୍ଗେ ପଚାରିଲେ ଆଚ୍ଛା କାହିଁକି ପ୍ରାଶ୍ଚିତ କରିପାରିବେନି କାହିଁକି ବ୍ୟକ୍ତି ପ୍ରାଶ୍ଚିତ କରିପାରିବେ ତାପରେ ଉତ୍ସବରେ କହୁଛନ୍ତି କୋଚିତ ନିବର୍ତ୍ତ ଦେହଭଦ୍ର କୋଚିତ ଚରତି ତତ୍ପୁନ ପ୍ରାୟଶ୍ଚିତ ତୋ ପାର୍ଥମ ମନେ କୁଞ୍ଜର ଶୌଚ ହେ ଗୁରୁଦେବ ଏଇ ଯେ ପ୍ରାଶ୍ଚିତ କରିବ ଏଟା ଉପଶମ କିଛି ଦିନ ପାଇଁ ଉପଶମ ହେଇଛି ପାପ କରି ପ୍ରାଶ୍ଚିତ କରିବା ପୁଣି ପାପ କରି କୋଚିତ ନିବର୍ତ୍ତ ଅଭଦ୍ରା କୋଚିତ ଚରତି ତତ୍ପୁନ ଦେଖିବେ ଜଣେ ଜଣେ ଲୋକ ବୁଢା ବୟସରେ ଏ ଯୁବକ ଅବସ୍ଥାରେ ଆମେ ଛାଡ଼ି ଦେଇଥିବେ କିନ୍ତୁ ବୁଢା ଅବସ୍ଥାରେ ପୁଣି ବାପନା ଆସିବ ନା ଆଜି ଖାଲି ବିମର୍ଶନ ଜୀବନ ସାରା ଯାହା କରେଣି ଯେକୌଣସି ମୁହୂର୍ତ୍ତରେ ସେ ପାପ ଆସିବ ଆପଣ ଚିନ୍ତା ବି କରିପାରିବେନି ଏଇ ଇନ୍ଦ୍ରିୟ ମାନେ ଏତେ ବଳା ଆମେ ଏପରି ଏକ ଭୟଙ୍କର ପରିସ୍ଥିତିରେ ରହୁଛେ ଯେକୌଣସି ସମୟରେ ଅନିଚ୍ଛା ସତ୍ତ୍ୱେ ଆମେ ପାପ କରିଦେବା ମୁଁ ଚାହୁଁଛି ଟୋଟାଲ ବ୍ୟକ୍ତି କିଭଳି ନର୍କପୂର୍ଣ୍ଣ ଯିବ ଟିକେ ସୁନ୍ଦର କଥା କୁହନ୍ତୁ ବ୍ୟକ୍ତି ପାପ କରିକି ପ୍ରାଶ୍ଚିତ ଜନ୍ମରେ କରିପାରିବ ନା ପ୍ରାଶ୍ଚିତ କରିସାରିବା ପୁଣି ପାପ କରିବ କୋଚିତ ନିବଦ୍ରତା ଭଦ୍ରା क्वचित तरपित पुनः शनिवार कहते किंच क्वचित कदाचित अभद्रत वापस निवर्तते क्वचित तदेव पुनः करती बेले बेले पाप उठा दब पुणी पापाचरण कर बहुत दिन पाए एपरिक बार्धक्य अवस्था जौवन अवस्था जहाँ कर बुढ़ा अवस्था से आसे ସବୁଦିନ ସକାଳୁ ଉଠି ଭୋର ଉଠି ପଡିବେ ମନ୍ଦିରକୁ ଯିବେ ଭୋଗ କରିବେ ସବୁ କରିବେ କି ଛାଡ଼ ଖାଇଯିବେ ଯାହା ପୁଣି କରିଥିଲେ ସବୁ ଖାଇବେ ପୁଣି ଆରମ୍ଭ ବର୍ଷମାନେ ଯାହା ପ୍ରାର୍ଥୀ କରିଥିଲେ ପାପ କରିଥିଲେ କାର୍ତ୍ତିକ ମାସରେ ପ୍ରାର୍ଥୀ କରିଥିଲେ ପୁଣି ଷ୍ଟାର୍ଟ ହେଇଗଲା ଛାଡ଼ ଖାଇଥିଲେ ନୂଆ ବିପଦ ଛାଡ଼ିଲା ମାନେ କଣ ଯାହା ପୁଣ୍ୟ କରିଥିଲେ ଛାଡ଼ିକି ବାପା ଏକାଉଣ୍ଟ ଖୋଲିବେ ଷ୍ଟେଟ୍ ବ୍ୟାଙ୍କରେ ଏକାଉଣ୍ଟ ଖୋଲା ଏ ଓଡ଼ିଶାର ସେ ଏତେ ଅନ୍ଧ କଥା ଅଛି ଆପଣଙ୍କୁ ଚେଞ୍ଜ କରିବାକୁ ହେଲେ ବହୁତ କଷ୍ଟ ଜୀବନ ସାରା ବି ଖଟିବେ ଯଦି ଭଗବାନ କଥା କହିବେ ବହୁତ କମ୍ ଲୋକ ବୁଝିବେ ଭାଗବତ କଥା ଲୋକ ବୁଝିବା ପାଇଁ ଏତେ ଶୀଘ୍ର ଚାହୁଁନାହାନ୍ତି ଏତେ ସଠିକ୍ କଥା ବହୁତ ବୁଝିଲେ ଗପ ଗାନା ଫାନା ଏସବୁ ତତ୍ଵ କଥା ଅଛି ଏଇଟା ଶୁଣିବା ପାଇଁ ବହୁତ ଆପଣମାନଙ୍କ ଭାଗ୍ୟମାନେ ଯାଉ ମହାରାଜଙ୍କ ଦୟାରୁ ମହାରାଜଙ୍କ ଆଶୀର୍ବାଦ ଆପଣମାନଙ୍କୁ ଅଛି ସାଧୁ ସନ୍ଥଙ୍କ ଆଶୀର୍ବାଦ ଆପଣମାନେ ଏଠି ଆସୁଛନ୍ତି ଆମେ କୌଣସି ନିଜ ଖୁସି ପାଇଁ କଥା କହୁ ପ୍ରଭୁ ଏଇ ବ୍ୟବସ୍ଥା ଆମ ପାଇଁ ଦେଇଛନ୍ତି ଏଥିରେ ଆମର କଲ୍ୟାଣ କେବଳ ଆପଣ ଶୁଣନ୍ତୁ ଜାଣନ୍ତୁ ଭଗବାନଙ୍କୁ ପାଇବା ଦ୍ୱାରା କଠୋର ଜିନିଷ ନା ସଂସାରରେ ଆପଣ ଆମର ଗୁରୁଦେବ କୁହନ୍ତି ନିଜର ସ୍ତ୍ରୀକୁ ପ୍ରସନ୍ନ କରିବା ପାଇଁ ଆପଣ ଜୀବନ ସାରା ଯେତିକି ପରିଶ୍ରମ କରୁଛନ୍ତି ତାର ଗୋଟିଏ ଭାଗରେ ପରିଶ୍ରମ କରନ୍ତି ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ସାଙ୍ଗେ ସାଙ୍ଗେ ଭଗବାନଙ୍କୁ ପାଇଥିଲେ ସଂସାର ପାଇଁ ଆପଣ କେତେ ଖଟିଛନ୍ତି ଭଗବାନ ପାଇଁ ଗୋଟିଏ ପରସେଣ୍ଟ ଖଟନ୍ତି ପ୍ରଭୁଙ୍କୁ ପାଇଛି ପ୍ରଭୁଙ୍କୁ ପାଇବା ପ୍ରଭୁ ଚାହିଁକି ରହିଛନ୍ତି ଗଜେନ୍ଦ୍ର ପ୍ରଭୁଙ୍କୁ ପାଇଲେ ପାଞ୍ଚ ବର୍ଷର ବାଳକ ଦୃଢ ପାଇଲା ତାଙ୍କ ଶକ୍ତି ବଳ ନୁହେଁ ପ୍ରଭୁ ଚାହିଁକି ବସନ୍ତି କେତେବେଳେ ମୋତେ ଚାହିଁବ ଆମକୁ ଆମର ଶକ୍ତି ନାହିଁ ଭଗବାନଙ୍କୁ ପାଇବା ପାଇଁ ଆମେ ପ୍ରଭୁ ଆପଣ ମୋତେ ଉଦ୍ଧାର କର ମୁଁ ଏଇଭଳି ପାପି କିନ୍ତୁ ଆମେ ତ ଭାବୁଛେ ମୁଁ ବଡ଼ ପୁଣ୍ୟ ମୋର କିଛି ପାପ ନାହିଁ ମୁଁ ଧର୍ମ କରୁଛି ନା ତେଣୁ କିଛି କରୁଛନ୍ତି ଗୁରୁଦେବ ଇଏ ପ୍ରକୃତ ପ୍ରାର୍ଥୀ ନୁହେଁ କାରଣ ଯେକୌଣସି ମୁହୂର୍ତ୍ତରେ ବ୍ୟକ୍ତି ପାପ କରୁଛି ପୁଣି ପ୍ରାର୍ଥୀ କରୁଛି ତାପରେ ପୁଣି ପାପ କରୁଛି ବହୁତ ଲୋକ କୁହନ୍ତି ନା ସୋମବାର ଆମିଷ ଖାଇଲେ ପାପ ଗୁରୁବାର ଆମିଷ ଖାଇଲେ ପାପ ବା ଏଇବାର ଆମିଷ ଖାଇଲେ ପାପ ସୋମବାର ଆମିଷ ଖାଇଲେ ଶିବଜୀ ଖୁସି ହେଇଯିବେ ମଙ୍ଗଳବାର ଖାଇଲେ ଶିବଜୀ ଏ ସୋମବାର ନ ଖାଇଲେ ଶିବଜୀ କହିବ ହଁ ଯାହା ମୋର ରକ୍ତ ମୋ ବାରରେ ଖାଉନି ମଙ୍ଗଳବାର ଖାଉଛି ଶିବଜୀ ବଳ କହିବେ ମଙ୍ଗଳବାରରେ ପ୍ରାଣ ହତ୍ୟା ଲାଗେ ନା ଗୁରୁବାର ଦିନ ଲକ୍ଷ୍ମୀ ନ ଖାଇଲେ ଗୁରୁବାର ଦିନ ଲକ୍ଷ୍ମୀ ଖୁସି ହେବେ ତାପରେ ସୋମବାର ଦିନ ଖାଇଲେ ଲକ୍ଷ୍ମୀ ଭଣ୍ଡାରେ ଖୋଲିଦେ ଏସବୁ ଅନ୍ଧ କଥା ଯେଉଁମାନେ ମୁକ୍ତିର ଦ୍ୱାରା ଖୋଲିବା ପାଇଁ ଚାହୁଁଛନ୍ତି କଣ ଜିନିଷ ଆଜ୍ଞା ଗୋଟେ ପଶୁକୁ ମାରି ଖାଉଛି ଆଉ ମଣିଷ ଆଜି ଏତେ ହିଂସ ହେଇଯାଇଛି ଆପଣ ବିଶ୍ୱାସ କରିପାରିବେନି ଭାରତ ଭୂମିରେ ସେ ଜିନିଷ ଆରମ୍ଭ ହେଇଗଲା ସରଳ ଝିଅମାନଙ୍କୁ ନିଆଯାଉଛି ଗରିବ ଝିଅ ତାଙ୍କୁ ହୋଟେଲ ମାନଙ୍କର ରଖାଯାଉଛି ତାଙ୍କର ପାଞ୍ଚ ମାସ ଛଅ ମାସ ଗର୍ଭରେ ଶିଶୁ ହେଲା ପରେ ଅପରେସନ କରି ବାହାର କରି ନିଆଯାଉଛି କଷ୍ଟ ଦିଆହେଲା ₹10,000 ଦେବୁ ତ ପିଲାଟା ଦେବି ଫାଇଭ ଷ୍ଟାର ହୋଟେଲ ମାନଙ୍କର ବଡ଼ ବଡ଼ ଯୋଉଠି ଏଣ୍ଟ୍ରାନ୍ସ ଫ୍ରି ହେଉଛି 25,000 30,000 ଗୋଟେ ଚାହା କପେ ଖାଇବେ ସେ ହୋଟେଲରେ 25,000 ଦେବା କରି ଆମର ବଡ଼ ବଡ଼ ଦେଶର ବଡ଼ ବଡ଼ ଲୋକମାନେ ମଣିଷକୁ ମାରି ଆରମ୍ଭ କରିଦେଲେ ଖାଉଛନ୍ତି ଇଏ ଆରମ୍ଭ ହେଇଗଲାଣି ମଣିଷ ଏତେ ହିଂସ ହେଇଯାଉଛି ଇଏ ଆମିଷ ଭୋଜନ କରି ଜାଣିପାରୁନି ମୁଁ କଣ କରୁଛି ମଣିଷର ଶକ୍ତି ଅଛି ଗୋଟେ ତୁଚ୍ଛା ଜିନିଷ ସାଙ୍ଗେ ସାଙ୍ଗେ ତ୍ୟାଗ କରିବ ଯେତେବେଳେ ମନରେ ସଂକଳ୍ପ ହବ ନା ମୁଁଟା କରିବି ନା ଏବଂ ପ୍ରଭୁ ମୋତେ ଆପଣ ସାହାଯ୍ୟ କରନ୍ତୁ ଅଜାନ ବିଷୟରେ ତୁମକୁ କହିବା ତାତ୍ପର୍ଯ୍ୟ କେବଳ ଜଣେ ପାପରୁ ନିବୃତ ହବ ତାର ସଂସାର କର୍ମ କରିବ ଭଗବାନଙ୍କୁ ଯେତିକି ସମୟ ପାଉଛି ରଖିବ ସେ ବୈକୁଣ୍ଠ ହେଇଯିବ ବାସ୍
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ
କେବଳ ପାପ ଛାଡ଼ିବେ ଯେତିକି ସମୟ ମିଳୁଛି ପ୍ରଭୁଙ୍କ ନାମ କରିବେ ବୈକୁଣ୍ଠ ପାଇଁ ଆପଣଙ୍କ ଦ୍ୱାର ଖୋଲା ହେଇକି ରହିଛି ସରକାର ଯେଭଳି ଚାହୁଁନି ଜେଲଖାନାରେ ବେଶୀ ଚୋର ବଢ଼ନ୍ତୁ ଭଗବାନ ସେଭଳି କେବେ ଚାହୁଁନାହାନ୍ତି ଜଗତରେ ବେଶୀ ଲୋକ ରୁହନ୍ତୁ ସମସ୍ତେ ମନିକରେ ପଳେଇ ଆସନ୍ତୁ ଭଗବାନ ବ୍ୟାକୁଳ ହେଇ ବସିଛନ୍ତି, କିନ୍ତୁ ଆମେ ନିଜଦ୍ୱାର ମାନେ ନିଜେ ବନ୍ଦ କରୁଛନ୍ତି କହିଲେ ତେଣୁ ଏଇଠି ପରୀକ୍ଷିତ କହିଲେ ଏଇ ଯୋଉ ପ୍ରାର୍ଥୀ ଆପଣ କହିଲେ ବ୍ୟକ୍ତି ପାପ କରିବ ଏଇ ଜନ୍ମରେ ପ୍ରାର୍ଥୀ କରିଦେବ ଏଇଟା ହେଇପାରିବ କାରଣ ପାପ କଥା ପ୍ରଥମେ ସେ ପ୍ରାର୍ଥୀ କଥା ପୁଣି ପାପ କରିବ ମନେ କୁଞ୍ଜରେ ଶୌଚବ ଏଇଟା ହସ୍ତି ସ୍ନାନ ହେ ହାତୀ ଦେଖିଛନ୍ତି ହାତୀ ଗାଧେ ପଡ଼ିବ ଲୋକ ତୀର୍ଥକୁ ଯିବା ଦ୍ୱାରା ଆମିଷ ମାଂସ କିଛି ଖାଇବେ ନା ଅରୁଆ ଏକାଠି ମାସରେ ମୁଁ ଦେଖିଛି କାର୍ତ୍ତିକ ମାସରେ ପିଲି ପୁରୀରେ ବୁଢ଼ୀ ମାନେ ସବୁ ଗଞ୍ଜାମରୁ ସବୁ ଆସିଛନ୍ତି ମନେ କୁଞ୍ଜରେ ଶୌଚବ ହସ୍ତି ଦେଖିଛନ୍ତି ହାତୀ ଯେତେବେଳେ ଗାଧୋଇ ଗତା ପିଲା ଶ୍ୱାସ ହେଲେ ନିଜ ଦେହରେ ଟିକେ ମନେ ରଖିବେନି ଲୋକମାନେ ତୀର୍ଥ କରନ୍ତି ମୁଁ କହୁଥିଲି କାର୍ତ୍ତିକ ମାସରେ ଦେଖିବେ ଲୋକମାନେ ବୁଢ଼ୀମାନେ ଆସନ୍ତି ପୁରା ପୁରା ଶୁଦ୍ଧ ଭାବରେ ମନ୍ଦିର ରୁହନ୍ତି କିନ୍ତୁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଜଣଙ୍କୁ ଦେଖିବାକୁ ପଡ଼ିବ ସେ ବଜାରକୁ ଲାଗିଗଲାଣି ଆମିଷ ଖାଇବା କୋଉ ଲାଭ ଅଛି ହସ୍ତି ସ୍ନାନ ଏବଂ ଓଡ଼ିଆ ଭାଗରେ କାହିଁ କହୁଛନ୍ତି କେବେ ବା ପାପ ନିବର୍ତ୍ତ ହୋଇ ପୁଣି ସେ ପାପ ଆଚରଇ ଏତୁ ଅନ୍ତରେ ପ୍ରାୟ ଶୀତ କୁଞ୍ଜର ସ୍ନାନ କଲା ମତ ଇଏ ହସ୍ତି ସ୍ନାନ ତେଣୁ କର୍ମ ପ୍ରାସ୍ତିତ ହେଉଛି ହସ୍ତି ସ୍ନାନ ମୁଁ ଏଇ ପାପ କରିଛି ଏଇ ପ୍ରାସ୍ତିତ କରିଦେଲି କିନ୍ତୁ ଅନ୍ତରରେ ବାସନା ଅଛି ଯେକୌଣସି ସମୟରେ ପୁଣି ପାପ କରିପାରନ୍ତି ବୁଢ଼ା ବୟସରେ ପାପ କରିପାରନ୍ତି ପରୀକ୍ଷିତ କହିଲେ କରିଯିବାରେ ଖାଇ ପାରିବ କିଏ ପାପ ନ କରିବ ପ୍ରାର୍ଥୀ କଲା ପରେ ପାପ କରିବ ମୁଁ ଏ ପ୍ରାର୍ଥୀରେ ସନ୍ତୁଷ୍ଟ ନୁହେଁ ଆପଣ ଆଉ କିଛି କୁହନ୍ତୁ ପରୀକ୍ଷିତ ମହାତ ଏ ଶୁକ୍ରଦେବ ସହିତ ପରୀକ୍ଷା କରୁଥିଲେ ନା ତାପରେ କହିଲେ ହଁ ଠିକ ପରୀକ୍ଷିତ ତୁମେ ଯାହା କହିଛ ସତ କଥା କର୍ମଣା ଶିଶୁ ବାଦରାଣୀ ବାଦ ଶୁକ୍ରଦେବ ସ୍ୱାମୀ କହୁଛନ୍ତି କର୍ମଣା କର୍ମ ନିହାର ନହି ଆତ୍ୟନ୍ତିକ ଇଚ୍ଛେତେ ଅବିଦ୍ୟାତ ଅଧିକାରୀତ୍ୱ ପ୍ରାୟଶ୍ଚିତ ବିମର୍ଶନ ଏ ପରୀକ୍ଷିତ ଯାହା କହୁଛି ଠିକ କଥା କାହିଁକି ପ୍ରକୃତରେ ବ୍ୟକ୍ତି ଅବିଦ୍ୟା ଅଧିକାରୀତ୍ୱ ବ୍ୟକ୍ତି ଯିଏ ପାପ କରୁଛି ତା ଅନ୍ତରେ ଅବିଦ୍ୟା ଅଛି ଅବିଦ୍ୟା ଅଛି ମାନେ ଅଜ୍ଞାନ ଅଛି ମାନେ ଯେକୌଣସି ସେ ପାପ କରିବ ତେଣୁ ଅଜ୍ଞାନ ନଗଲେ ସେ କିପରି ପ୍ରାଶ୍ଚିତ କରିବେ ତେଣୁ ଜ୍ଞାନ ଭାବଟା ହେଉଛି ଶ୍ରେଷ୍ଠ ପ୍ରାଶ୍ଚିତ ପ୍ରାୟଶ୍ଚିତ ବିମର୍ଶନ ବିମର୍ଶନ ଅର୍ଥ ଜ୍ଞାନ ଜ୍ଞାନ ଲାଭ କଲେ ବ୍ୟକ୍ତି ବାସନ କରିବ ସେ ଜାଣିବ ଠିକ କଣ ଭୁଲ କଣ ଆଉ ପାପ କରିବେନି କାରଣ ଅଜ୍ଞାନୀ ବ୍ୟକ୍ତି ସେଟା ପାପ କରୁଛି ଏବଂ ପରୀକ୍ଷିତ ପ୍ରଶ୍ନ କରୁଛନ୍ତି ମୁଁ ବହୁତ ଲୋକଙ୍କୁ ମଧ୍ୟ ମଧ୍ୟ ଛାଡ଼ି ଦେଇଛି ମାନେ ସରିବେନି ଛାତିଲେ ପରୀକ୍ଷିତ କହୁଛନ୍ତି ବ୍ୟକ୍ତି ଯଦି ଅଜ୍ଞାନୀ ହବ ସେ ଜ୍ଞାନ କେମିତି ଲାଭ କରିବ ଅଜ୍ଞାନୀ ବ୍ୟକ୍ତି ଜ୍ଞାନ କେମିତି ଲାଭ କରିବ ଶୁକ୍ରବ ଗୋସ୍ୱାମୀ କହୁଛନ୍ତି ଯେଭଳି ଜଣେ ବ୍ୟକ୍ତି ବହୁତ ବଡ ରୋଗ ହେଇଯାଏ ପୁରୁଣା ରୋଗ ପୁରୁଣା ରୋଗ ବ୍ୟକ୍ତିକି ମେଡିସିନ ସାଙ୍ଗେ ସାଙ୍ଗେ କାମ କରିବନି କିନ୍ତୁ ଡକ୍ଟର ମେଡିସିନ ଦେବା ସହିତ ତାକୁ ପଥି ଦେବ ଏଇଆ ଜିନିଷ ଖାଇବ ତେଣୁ ପଥିଟା ଧୀରେ ଧୀରେ କଣ କରିବ ନା ମେଡିସିନ ଖାଇଲା ଏ ମେଡିସିନକୁ ସାହାଯ୍ୟ କରିବ ପୁରୁଣା ରୋଗକୁ ମଧ୍ୟ ଦୂର କରିବ ଆଉ ନୂଆ ରୋଗ ମାଡ଼ି ବସିବ ତେଣୁ ପରୀକ୍ଷିତକୁ ସୁଖଦେବ ଗୋସ୍ୱାମୀ କହିଲେ ଅଜ୍ଞାନୀ ବ୍ୟକ୍ତି ଯଦି ଧୀରେ ଧୀରେ ଶୁଣେ ସେ ଜ୍ଞାନ ଲାଭ କରିବ ତାହେଲେ ଆଉ ପାପ କରିବନି ତା ପ୍ରାସ୍ତିତ ହେଇଯିବ କିନ୍ତୁ ମନେ ରଖନ୍ତୁ ବହୁତ ବ୍ୟକ୍ତି ପ୍ରଚାର କରନ୍ତି ଆରେ ଖାଲି କଣ ହରେ କୃଷ୍ଣ କହିଦେଲେ ପାପର ପ୍ରାସ୍ତି ହେଇଯିବ ତୁମକୁ ସବୁ ପ୍ରତି ଆଣିବାକୁ ପଡିବ ନା ଆଉ ଅଜ୍ଞାନ ଯେଉଁମାନେ ପାଣିପାଠ ପଢ଼ୁନାହାନ୍ତି ଯେଉଁମାନେ ମୂର୍ଖ ସେମାନେ କିଛି ଜାଣନ୍ତି ନା ସେମାନେ କହିଲେ ହରେ କୃଷ୍ଣ ହରେ ରାମ ନାମ କରୁଛନ୍ତି ନାମ କଲେ କଣ ହବ ଭିତର କଣ ସେ କୁହନ୍ତି ବ୍ରହ୍ମଜ୍ଞାନ ଜାଣିଲେ ହବ ନା ନା ଭିତରେ କେମିତି ସବୁ ବାୟୁ ଚାଲିଛି କିଭଳି ସୃଷ୍ଟି କିଏ ଶୋଇଲା ତୁମେ ତୁମେ କଣ ଅମର ଜ୍ଞାନ ଜାଣିଲ ଦେଖନ୍ତୁ ଭାଗବତ କଣ କହୁଛନ୍ତି ଜ୍ଞାନ ଲାଭ କରିବା ପାଇଁ କହିଛି ଗୋଟେ ଜଣଙ୍କର କ୍ୱାଲିଫିକେସନ ନାହିଁ ଶୁକ୍ର କୃଷ୍ଣ କହିଲେ ଜ୍ଞାନ ଲାଭ କଲେ ପ୍ରାସ୍ତିକ ହେଇଯିବ ତାହେଲେ କିଭଳି ଜ୍ଞାନ ଲାଭ ହବ କୁହନ୍ତୁ ଆପଣ ଶୁଣନ୍ତୁ ଜ୍ଞାନ ଲାଭ କଲେ ବ୍ୟକ୍ତିର ପ୍ରାସ୍ତିକ ହବ କେଉଁ ଜନ୍ମରେ ଏଇ ଜନ୍ମରେ ପୂର୍ବ ଜନ୍ମର ପାପର ପ୍ରାସ୍ତିକ ହେଇପାରିବ ନା ଏଇ ଜନ୍ମରେ ଯଦି ଭଗବତ ତତ୍ତ୍ୱ ଜ୍ଞାନ ଜାଣିଲେ ଏଇ ଜନ୍ମ ବାପର ପ୍ରାସ୍ତିକ ହେବ କିନ୍ତୁ ଜ୍ଞାନ ଆଣିବା ପାଇଁ କେତେଟା ଜିନିଷ ଦରକାର ଶୁଣନ୍ତୁ ଜଣେ ବ୍ୟକ୍ତି ସାଧାରଣ ଜ୍ଞାନୀ ହେଇପାରିବ ନା ଏବେ ଶୀଘ୍ର ଅଛନ୍ତି ଭାଗବତରେ ଦେଖନ୍ତୁ ପ୍ରତି ଶ୍ଲୋକ ସହିତ ପ୍ରତି ଶ୍ଲୋକରେ କିଭଳି ସମ୍ବନ୍ଧ ଅଛି କାହିଁକି ଆସିବା ପରେ ଶ୍ଲୋକ କହିଲେ କରିକି ପ୍ରଶ୍ନ କଲେ ଜଣେ କେମିତି ଜ୍ଞାନ ଲାଭ କରି ଉପାୟ କୁହନ୍ତୁ ତାପରେ ଶ୍ଲୋକ ଓଡ଼ିଆ ଆଗରେ ଦେଖନ୍ତୁ ଦେହ ବଚନ ବୁଦ୍ଧି ଯେ ନିଜେ ପାପ କରିଥାଏ ପ୍ରାଣୀ ତପସ୍ୟା ଜମ ନିୟମରେ ସମଦମ ତ୍ୟାଗ ଶୌଚରେ ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ ଜ୍ଞାନୀ ନାସନ୍ତି ପାପ ଘୋରେ ଦେଶନେ ଦହି ସକଳ ବେଣୁର ଗୁଳ୍ମ ଇବାନଳ ବେଣୁର ଗୁଳ୍ମ ଦାବାନଳ ବ୍ୟକ୍ତି ଯେତେ ପାପ ଅଛି ପାପ ଯଦି ବାଉଁଶ ବଣ ହୁଏ ବାଉଁଶ ବଣରେ ଅଗ୍ନି ଲାଗିଲା ଯେମିତି ବାଉଁଶ ବଣ ପଡ଼ିକି ଛାରକା ହେଇଗଲା ଜଣେ ଜ୍ଞାନ ଲାଭ କଲେ ତାର ପାପ ସବୁ ଛାରକା ହେଇଯିବ କିନ୍ତୁ ତା ପୂର୍ବରୁ କହୁଛନ୍ତି ତପସ୍ୟା ଜମ ନିୟମରେ ସମଦମ ତ୍ୟାଗ ଶୌଚ ଏଇ ଗୁଣ ହେଲେ ତ ଜ୍ଞାନ ଲାଭ କରିବ ତପସ୍ୟା କଳିଯୁଗରେ ତପସ୍ୟା ହେଲେ ଜଣେ ଜ୍ଞାନ ଲାଭ କଳିଯୁଗରେ କେତେଜଣ ଲୋକ ତପସ୍ୟା କରିପାରିବେ ଆଖି ଉଠିକି 10 ମିନିଟ୍ ବସିଲେ ଆଖି ଉଠିକି 10 ମିନିଟ୍ ବସିଲେ ପିଲା ଛୁଆ ଚିନ୍ତା ହବ ନନ୍ଦି ଚଲା ଭାଇ ତୁମର ତ ଆହାର ସଂଯମ ନାହିଁ ନା ଶୌଚ ନାହିଁ ନା ତପସ୍ୟା କରିପାରିବେ ଆମର ଯୋଗ କ୍ଲାସ ଦିଆ ହଉଛି ଯିଏ ଯୋଗ ଶିକ୍ଷା ଦେଉଛନ୍ତି ବାସ୍ତବ ଦେଖନ୍ତୁ କେତେ ଜଣ ଲୋକ ଇମ୍ପ୍ରେସ କରିଛନ୍ତି ଯୋଗ କରିପାରିବେନି ଯାହା ସଂଯମତା ନାହିଁ ଯାହା ଭୋଗ ଅଛି ସେ ଯୋଗ କଣ କରିବେ ଯୋଗ ମାନେ ତ୍ୟାଗ ଲୋକ ଯେତେବେଳେ ଶରୀର କଷ୍ଟ ପାଉଛନ୍ତି ସିଏ କହୁନାହାନ୍ତି ଯୋଗ କରିକି ଟିକେ ରିଲାକ୍ସ ଲାଗିବ ଶରୀର ଠିକ ହେଇଯିବ ପୁଣି ବାପଡା ଆରମ୍ଭ କରିବ କି ଶରୀରଟା କଷ୍ଟ ପାଉଛି ଯୋଗ ଯୋଗ ମାନେ ଜାଣିବେ ଏଟା ଗୋଟେ ଜିମ୍ନାସିୟମ ଆଉ ଯୋଗଟା ଶିଖିବାର ଦେଖନ୍ତୁ ଯେ ଆପଣ ଶିକ୍ଷା ତାଙ୍କୁ ପଚାରନ୍ତୁ ସେ ନିଶ୍ଚିତ ସେଥିରେ ଓମ୍ କହୁଥିବେ କହୁଛି ଭଗବାନଙ୍କୁ ସ୍ମରଣ କରନ୍ତୁ ଭଗବାନଙ୍କ ସ୍ମରଣ ବିନା ଏ ଅଷ୍ଟାଙ୍ଗ ଯୋଗର କୌଣସି ଅଙ୍ଗ କର୍ମର କୌଣସି ଅଙ୍ଗ ଜ୍ଞାନର କୌଣସି ଅଙ୍ଗ ତପସ୍ୟାର କୌଣସି ଅଙ୍ଗ ଯୋଗର କୌଣସି ଅଙ୍ଗ ପୂର୍ଣ୍ଣ ହବ ନା ଯୋଗ ପ୍ରସେସରେ ଦେଖନ୍ତୁ ଭଗବାନଙ୍କର ନାମ ଥିବ ଓମ୍ ଉଚ୍ଚାରଣ କରିବି ଏ ଭାଇ କହିଥିବା ଲୋକ ତ ଉଠନ୍ତୁ ସତଟା ଉଠିଲା ମାନେ ଚା ଖାଇବା ଲୋକ ମୁଁ ଯଦି ଇଟିଲି ପ୍ରମୋଚନ ଦେଉଥିଲି ଖୋର୍ଦ୍ଧାରେ ସେଠି ଟିକେ ମାଷ୍ଟର ଯୋଗ କ୍ଲାସ ମାଷ୍ଟର ଆସିବା ଡେରି ହେଇଗଲା ପୂର୍ବରୁ ଆଗେ ସେ ଆରମ୍ଭ କରିଥିଲି ତୁମେ କି ଯୋଗ କରିବ ତୁମର ତ ଭୋଗ ଚିନ୍ତା ନାହିଁ ସବୁ କଷ୍ଟ ପାଉଛ ବୋଲି ତୁମେ ଯୋଗ କରୁଛ ପୁଣି ଶରୀର ଭିଡ଼ି ହେଲେ ପୁଣି ଭୋଗ କରିବ ପୁଣି ପାପ କରିବ ଇଏ ସହଜ ନା ତପସ୍ୟା କରିଥିବା ଲୋକମାନେ କହିପାରିବେ ଉପବାସ ଦେଖନ୍ତୁ ଗୋଟେ ଓଳି ବଢିବା କଥା ଗୋଟେ ଓଳି କରିଥିବାରେ 90% ଲୋକଙ୍କର ଗ୍ୟାସ ବେଶୀ ତୁମେ କି ତପସ୍ୟା କର ତପସ୍ୟା କଲେ ତ ବସ୍ ତପସ୍ୟା ବ୍ରହ୍ମଚର୍ଯ୍ୟ 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 ଥିଲେ ଜ୍ଞାନ ଲାଭ କରିବ ବ୍ରହ୍ମଚର୍ଯ୍ୟ ଥିଲେ ମୁଣ୍ଡରେ କିଛି ପଶିବନି ଏପଟେ ପଶିବ ସେପଟେ ମୁଣ୍ଡରେ ଭଲ ଜିନିଷ ପଶିବନି ବ୍ରହ୍ମଚର୍ଯ୍ୟ ଥିଲେ ମୁଣ୍ଡରେ ସବୁ ବାରମା ଜିନିଷ ପଶିବ ଦେଖିବେ ଲୋକମାନେ ଶୁଣିଲେ କଣ ବ୍ରହ୍ମଚର୍ଯ୍ୟ ନାହିଁ ଆମ ପିଲାମାନେ 99% ମାର୍କ ରଖୁଛନ୍ତି ଆରେ ଅଣ୍ଡା ଖାଇକି କୋଉ ପାଠ ପଢୁଛନ୍ତି ସିଏ ସରକାର ଅଣ୍ଡା ମାଠୁଛେ ବ୍ରହ୍ମଚର୍ଯ୍ୟ ପାଇଁ ଇଏ ଅଣ୍ଡା ଛୁଆ ଯଦି 5 ବର୍ଷରୁ ଅଣ୍ଡା ଖାଇଛି ବ୍ରହ୍ମଚର୍ଯ୍ୟ ରଖିବ ଏ ବ୍ରହ୍ମଚର୍ଯ୍ୟ ହରଣ ପାଇଁ ସରକାର ପାଠ ପଢୁଛି ଆରେ ଛୋଟ ପିଲାଟା ସରତ ଉତ୍ତେଜନା ହବ ନା ତୁମେ 8 ବର୍ଷ 10 ବର୍ଷରୁ ଛୁଆ ଦେଖନ୍ତି କାଣ୍ଡ କାରଖାନା ଆରମ୍ଭ କରୁଛୁ ବୁଦ୍ଧିବଳ ତୀକ୍ଷ୍ଣ ସେଇ ପାଠ ମନ ରହିବ ସେ କମ୍ପ୍ୟୁଟର ଇଞ୍ଜିନିୟର କାହାକୁ ମାରିବା କାହାକୁ କିନ୍ତୁ ଜୀବନରେ କ'ଣ କାର୍ଯ୍ୟ ଲାଗିବ ଚବିଶ ଘଣ୍ଟା ଗଧ କରି ଖଟି ଖଟି ଆସିଲା ପରେ କମ୍ପ୍ୟୁଟରରୁ ଭୁଲେ ମଜା ବୋତଲ ଖୋଲ ପିଅ ପିଇକି ଶୁଅ ତାପରେ ମୃତ୍ୟୁ ଗଲା ପରେ ମୃତ୍ୟୁକୁ ଯା ବ୍ରହ୍ମଚର୍ଯ୍ୟ ନଥିଲେ ଗୀତା ଭାଗବତ ଏଗୁଡ଼ା ମନେ ରହିବ ନା ପଢିବା ପାଇଁ ଭଲ ହିଁ ଲାଗିବ ମାନେ ପଢିକି ଯୋଉ ପଚାରିଥିଲେ ବ୍ୟକ୍ତି କିପରି ନର୍କକୁ ନଯିବ ସେ କହିଲେ ଜ୍ଞାନ ଲାଭ କଲେ ଆଉ ଜ୍ଞାନ ଲାଭ ପାଇଁ ତ ବ୍ରହ୍ମଚର୍ଯ୍ୟ ଦରକାର ଆମର ତ କହିଛି ଗୋଟେ ବ୍ରହ୍ମଚର୍ଯ୍ୟ ଛୋଟ ନାହିଁ ସବୁବେଳେ ତ ପିଲା ଯଦି ନଷ୍ଟ ହଉଥିବ ମା ତା ପାଖରେ ଗୁଣ୍ଡୁଥିବ ତୁ ଖାଉନୁ ଛୋଟ ପିଲା ନା ଖାଇବୁ ଛୋଟ ପିଲାଟା କଣ ଖାଇବୁ ମୋ ପିଲା ଯଦି ମୋର ଅଭିଜ୍ଞତା ଅଛି ମୋ ମା ଆମିଷ ଖାଏନା କିନ୍ତୁ ମୁଁ ଆମିଷ ପାଟିକି ଦେଲା ମାନେ ବାନ୍ତି ଲାଗେ କିନ୍ତୁ ରାତିରେ ସେ ଉଠେଇକି ପାଟିରେ ଗିଞ୍ଜି ତୁ ଖାଇ ତୁ ଖାଇଲେ ଭୁଲା କେତେ ବଡ଼ ସଭ୍ୟତା ମାନେ ନିଜ ସଭ୍ୟତା କଣ ବ୍ରହ୍ମଚର୍ଯ୍ୟ ରଖିବ ଆରେ ବ୍ରହ୍ମଚର୍ଯ୍ୟ ନରହିଲେ ତୁମର ସନ୍ତାନ ଗୃହ ଜୀବନରେ ଯୋଉ ପିଲାଟି ଜନ୍ମ ଦେଖା ବୁଦ୍ଧି କିଛି ରହିବନି ସେ ରୋଗ ହବ ତେଣୁ ବ୍ରହ୍ମଚର୍ଯ୍ୟ ନଥିଲେ ଜ୍ଞାନ ହୋଇପାରିବେ ତେଣୁ କେତେ ଜଣ ବ୍ରହ୍ମଚର୍ଯ୍ୟ ପାଳନ କରୁଛନ୍ତି ତାହା ତ ସନ୍ଦେହ ନାହିଁ ଆଉ ବ୍ରହ୍ମଚର୍ଯ୍ୟ ଆମେ ଯେଉଁଠି ଦେଖିବେ ଲଙ୍ଗଳା ପିକ୍ଚର ଆଜିକାଲି ତ ବ୍ରହ୍ମଚର୍ଯ୍ୟ ହରଣ ପାଇଁ ଟିଭି ଆସିଗଲା ଚବିଶ ଘଣ୍ଟା ଲଙ୍ଗଳା ପିକ୍ଚର ବାପା ଦେଖ ସରକାର ଯୋଗଉଛି ଆଉ ଏଗୁଡ଼ାକ ତ ପ୍ରଥମେ ସଂସ୍କାର ନାହିଁ ସଂସ୍କାର ମଧ୍ୟ ତୁମେ ଯାହା ଧର୍ମର ବିଷୟ ନୁହଁ ଦେଖୁନାହାନ୍ତି ଲକ୍ଷ ଲକ୍ଷ ଧର୍ମ ଲକ୍ଷ ଲକ୍ଷ ପ୍ରସାର କଣ ହଉଛି ଗୋଡ କାର୍ଯ୍ୟ ଭିତରୁ ଗୋଡ କାହାର ଉଠୁନି ଆଉ ଯିଏ ଉଠଉଛି ତା ଗୋଟେ ଗୋଡରେ ପୁଅ ଲାଗିଥିବ ଯିଏ ଉଠଉଛି ଯିଏ ପ୍ରକାର କହୁଛି ଯିଏ ଯାହା କହୁଛି ଧର୍ମ ନାଁରେ ଟିକେ ତା ଗୋଡ ତ ପୁଅ ତାକୁ ଦେଖିଲେ କହୁଛି ଯିଏ ଭାଇ ଗୋଟେ ଧର୍ମ ନେବି ତୁ ତ ଏହା କରୁଛ ଆମେ କଣ ନାଇଁ ଜିନିଷ ଏ ଧର୍ମ ଫର୍ମ କିଛି ନାହିଁ ଆମେ ଠିକ କରି ତୁ ଭୁଲ ଏ ସହଜ ଜିନିଷ ନାହିଁ ସଂସ୍କାର ଦରକାର ସଂସ୍କାର ନଥିଲେ ଭାଗବତ ସଂସ୍କୃତି ବହୁତ ସେଟା ଆମେ ଯେଉଁଠିକୁ ପ୍ରଥମେ ଅଜା ମିଳୁ ଲୋକମାନେ କହିଲେ ଆଜ୍ଞା ସେ ରାସ ଲୀଳା କହିଲେନି ତୁମେ କ'ଣ ରାସ ଲୀଳା ବୁଝିବ ତୁମେ ତ ଏଗୁଡ଼ା ସଂସ୍କାର ନାହିଁ ତୁମର ଫାଉଣ୍ଡେସନ ନାହିଁ ଘରଟା କିନ୍ତୁ ହବ ରାସ ଲୀଳା ମାନେ ସେ ହେଉଛି ଛାତ ପଡ଼ିବ ତୁମର ଫାଉଣ୍ଡେସନରେ ଛାତଟା କ'ଣ ଗାଁରେ ଘର ଉଠୁଛି ପଡ଼ିବ ସଂସ୍କାର ନାହିଁ ଆମର ବ୍ରହ୍ମଚର୍ଯ୍ୟ ତପସ୍ୟା ବ୍ରହ୍ମଚର୍ଯ୍ୟ ହେଲେ ଜ୍ଞାନ ଲାଭ ହବ ଧରିକି ତ ମନ ଦୁଃଖ କଲେ ନା ମୁଁ ପଚାରିଲେ ବ୍ୟକ୍ତି କିପରି ନର୍କକୁ ନଯିବ ଇଏ କହିଲେ ବ୍ରହ୍ମଚର୍ଯ୍ୟ କିଏ କହିଲେ ବ୍ରହ୍ମଚର୍ଯ୍ୟ ମାନିବ ଏଇଟା ସବୁ ଲୋକ ବୁଝିବ ପୁଣି ବ୍ରହ୍ମଚର୍ଯ୍ୟରେ ସମୀପାଦ ଲେଖୁଛନ୍ତି ଦେଖନ୍ତୁ ତପସ୍ୟା ଏକାଗ୍ରେଣ ମନସଚ ଇନ୍ଦ୍ରିୟଞ୍ଚ ପରମ ତପଇତି ସ୍ମୃତେ ତପସ୍ୟା ମାନେ ମନ ଇନ୍ଦ୍ରିୟକୁ ସଂଯମ କରିବା କହିଲେ ଯିବ ଆମ ମନ ଇନ୍ଦ୍ରିୟ ସଂଯମ ଅଛି ବ୍ରହ୍ମଚର୍ଯ୍ୟ ବ୍ରହ୍ମଚର୍ଯ୍ୟ ଆଠଟା ଅଙ୍ଗ ବ୍ରହ୍ମଚର୍ଯ୍ୟ ମାନେ ନୁହେଁ ସ୍ତ୍ରୀ ସଙ୍ଗ ନ କରିବା ଏଇ ଭାବରେ ଅଛି ମୋ ବିବାହ ମାନେ ନୁହଁ ବ୍ରହ୍ମଚାରୀ ନା ସ୍ୱାମୀ ପାଖ ଲତିକାର ଲେଖି ଯାଇ ଶ୍ଳୋକରେ ବ୍ରହ୍ମଚର୍ଯ୍ୟ ଅସଙ୍ଗୀନ ବ୍ରହ୍ମଚର୍ଯ୍ୟର ଆଠଟା ଅଙ୍ଗ ସ୍ମରଣ କୀର୍ତ୍ତନ କେଳି ପ୍ରେକ୍ଷଣ ମୂଳ ଭାଷଣ ସଂକଳ୍ପ ଅଧ୍ୟାଦେଶ କ୍ରିୟା ଅନୁବୃତି ସିଦ୍ଧ ସ୍ୱାମୀ ଲେଖିଲେ ଏ ବ୍ରହ୍ମଚର୍ଯ୍ୟ ଗୋଟିଏ ଶବ୍ଦରେ ଏଇଟା ଯଦି ବ୍ୟାଖ୍ୟା କରାଯିବ ବର୍ତ୍ତମାନ ଗୋଟିଏ ଘଣ୍ଟା ଲେଖେ ମୁଁ ସଂକ୍ଷେପରେ କହିଦେଇଯାଉଛି ଶ୍ଳୋକରେ ଲେଖା ବ୍ରହ୍ମଚର୍ଯ୍ୟ ଓଡ଼ିଆ ଅନୁବାଦ ହେଲା ବ୍ରହ୍ମଚର୍ଯ୍ୟରେ କିନ୍ତୁ ଶନିବାର ତାକୁ ଅର୍ଥ କରେ ବ୍ରହ୍ମଚର୍ଯ୍ୟ ମାନେ ଜଣେ ଭାବେ ମୁଁ ବିବାହ ହଉନି ମୁଁ ସ୍ତ୍ରୀ ସହିତ ସହବାସ କରୁନି ମାନେ ବ୍ରହ୍ମଚାରୀ ନା ବ୍ରହ୍ମଚର୍ଯ୍ୟ ଅଷ୍ଟାଙ୍ଗୀନ କଣ ବ୍ରହ୍ମଚର୍ଯ୍ୟ ଆଠଟା ଅଙ୍ଗ ତଦ୍ଭୁତମ ପ୍ରଥମେ କହିଲି ସ୍ମରଣ ଯଦି କେହି ପୁରୁଷ ନାରୀ ବିଷୟରେ ଚିନ୍ତା କରୁଛି ବା ନାରୀ ପୁରୁଷ ବିଷୟରେ ଚିନ୍ତା କରୁଛି ଘନିଷ୍ଠ ହବ ତାର ବ୍ରହ୍ମଚର୍ଯ୍ୟ କ୍ଷୟ ସ୍ମରଣ କୀର୍ତ୍ତନ କହିବା ସବୁବେଳେ ଆଜିକାଲି ତ ଚବିଶ ଘଣ୍ଟାରେ ମୋବାଇଲରେ ସବୁ ସମୟରେ କଥା ଚାଲିଛି ପୁଅ ଝିଅର ଚର୍ଚ୍ଚା ଆଉ ଯେକୌଣସି ପେପର ଖୋଲିବେ ଯେକୌଣସି ଟିଭି ଖୋଲିବେ ଏଇ ବାର୍ତ୍ତା କଣ କରୁଛି ଗୋଟେ ବ୍ରହ୍ମଚାର୍ଯ୍ୟ କଣ ବ୍ରହ୍ମଚାର୍ଯ୍ୟ ରଖିଲେ କଣ ଜ୍ଞାନ ଲାଭ କରିବେ କଣ ଆଉ କେମିତି ପାଖକୁ ପ୍ରାକ୍ଟିସ୍ କରିବେ ସ୍ମରଣ କୀର୍ତ୍ତନ କେଳି କେଳି ମାନେ ନିବୃତ ଯୁକ୍ତ ଅପରାଧ ସ୍ମରଣ କୀର୍ତ୍ତନ କେଳି କେଳି ମାନେ ଜୋକି ଫଟା କରିବା
ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜର ସ୍ତ୍ରୀ ସହିତ ଅନ୍ୟ ନିଜ ସ୍ତ୍ରୀ ବ୍ୟତୀତ ଅନ୍ୟ ସ୍ତ୍ରୀ ସହିତ କରିବା ସମୟ ଉଚିତ ନୁହେଁ ପରାମର୍ଶ ମାତ୍ର ଆମ ସନାତନ ଧର୍ମ କେତେ ବଡ଼ ଶିକ୍ଷା ଯଦି ଜାଣନ୍ତି ଆପଣ ଦେଖନ୍ତୁ ପରପ୍ରବେଶ ସର୍ବଭୂତି ସମସ୍ତ ପଶ୍ୟତି ସପଣ୍ଡିତ କେବଳ କି ପ୍ରବଚନ ଦେଇଦେଲେ କେବଳ କି ଧର୍ମ ପ୍ରଚାର କରିଦେଲେ ବା କେବଳ ଜଣେ ଗୃହସ୍ଥ ତା ଘରେ ରହିଲେ ବା ସେ ବଡ଼ ବଡ଼ ଡକ୍ଟର ଇଞ୍ଜିନିୟର ହେଇଗଲେ ସେ ପଣ୍ଡିତ ହେବ ନା ପଣ୍ଡିତରେ ଚାରିଟା ଗୁଣ ଦେଉଛନ୍ତି ଚାଣକ୍ୟ ପଣ୍ଡିତ ଗୋଟେ ନୀତିଶାସ୍ତ୍ର ଏଇ ବ୍ୟକ୍ତିକୁ ଜ୍ଞାନୀ କୁହାଯିବ ପରଦାର ଆସ ମାତ୍ର ପର ଝିଅ ବହୁ ଦେଖିଲା ନା ଏ ମା ସେଥିପାଇଁ ଆମ ସଭ୍ୟତାରେ ଶିକ୍ଷା ଦିଆଯାଏ ସନାତନ ଧର୍ମରେ ଯେତେବେଳେ ବ୍ରହ୍ମଚାରୀ ଜଣ ରହିବ ତାକୁ ଗୁରୁରେ ପଠେଇବେ ତୁ ଯା ଭିକ ମାରିକି ଆଣିବୁ ଏବଂ ପ୍ରତି ଦ୍ୱାରା ଯିବୁ ଛୋଟ ପିଲାକୁ ଦେଖିବେ ତା କହିବ ମା ମୋତେ ଗୋଟେ ଭିକ୍ଷା ଦିଅ ମା ଡାକିବା ଶିଖିବାକୁ ପଡିବ ଏ ସଭ୍ୟତା ଥିଲା ଦେଖିଛନ୍ତି ଆପଣ ଆଜିକାଲି ତ ସବୁ ବୁଡ଼ିଗଲା ସ୍ତ୍ରୀ କେବେ ଏ ସ୍ୱାମୀ କେବେ ସ୍ତ୍ରୀର ନାଁ ଧରି ଡାକେ ନା ଦେଖିଛନ୍ତି ଆଜିକାଲି ଡାକିଲେନି ଆଗ ନାଁ ଧରି ଡାକିବେନି ଆଗ ଡାକିବେ ଏ ପୁଅ ନାଁ ମିଟୁ ହେଇଥିବ ଏ ମିଟୁର ମା କେଉଁଠି ଗଲା ଆସ ସେଟା ଜିନିଷ ଆଉ ଯଦି ସ୍ୱାମୀ ଡାକି ସ୍ତ୍ରୀ ଡାକିବ ସ୍ୱାମୀଙ୍କୁ ସେ ପୁଅର ବା ଝିଅର ନାଁ ଧରି ଡାକିବ କାହିଁକି କାରଣ ବାସ୍ତବିକ ଆମେ ସ୍ୱାମୀ ନୁହେଁ କି ଆମେ ସ୍ତ୍ରୀ ନୁହେଁ ଆମେ କେବଳ ଆସକ୍ତି ଯୋଗୁଁ ବର୍ତ୍ତମାନ ଈଶ୍ୱରରେ ପଡ଼ିଛେ ପୁଣି ବି ଆସକ୍ତି ରଖିବା ଭଗବାନଙ୍କୁ ଛାଡ଼ିକି ପୁଣି ପୁଣି ପୁରୁଷ ସରକାର ପାଇବ ସେ ସ୍ତ୍ରୀ ସରକାର ସେ ପୁତ୍ର ସମ୍ବନ୍ଧରେ ଡାକନ୍ତି ଏତେ ଷ୍ଟ୍ରିକ୍ଟ ଥିଲା ନା ଧରନ୍ତି ଆଜିକାଲି ତ ନିଷ୍ଠା ବିଶେଷ ପୁରା ସିଧା ଖୋଲା ଖୋଲା ଆଉ କିଛି ନାହିଁ ପୁତ୍ର ଷ୍ଟ୍ରିକ୍ଟ ଭାଗବତ ସଭ୍ୟତା କେତେ ସୁନ୍ଦର ଦେଖନ୍ତୁ କେତେ ସୁନ୍ଦର ଭାବ ସଭ୍ୟତା ଥିଲା ଜୋକିଂ କେଳି ସ୍ମରଣ କୀର୍ତ୍ତନ କେଳି କି ଥଟା ନିଜ ସ୍ତ୍ରୀ ବ୍ୟତୀତ ଅଲଗା ସ୍ତ୍ରୀ ତାଙ୍କୁ ଥଟା ହେଲା ପରଦାରାସମ୍ରବ ପର ଗବେଷ ଅସ୍ତ୍ର ପର ଜିନିଷଟେ ପଡ଼ିଥିବ ତାକୁ ଲୁହା ହୋଇ ଦେଖିବେ ତ ମାଟି ହୋଇ ପରିଷ୍କାର ଜିନିଷଟା ନାହିଁ ମୁଁ କାହିଁକି ମୁଁ କାହିଁକି ପର ଗବେଷ ଅସ୍ତ୍ର ସର୍ବଭୂତି ଆତ୍ମ ମୁଁ କାହିଁକି ଜଣେ କଠୋର କଥା କହିବି ମୁଁ ଯଦି କଠୋର କଥା ଶୁଣୁଛି ମୋତେ କଷ୍ଟ ଲାଗୁଛି ମୁଁ ଯଦି କଠୋର କଥା କୁହେ ଅନ୍ୟ ଦୁଃଖ ହୁଏ କି ନା ନିଜର ସୁଖ ଦୁଃଖଟାକୁ ଅନ୍ୟର ସୁଖ ଦୁଃଖ ବୋଲି ଦେଖିବେ କେତେ ଜଣ ଦେଖୁଛନ୍ତି ଅନ୍ୟ ଜଣେ ସୁଖୀ ହେଲେ ଆମେ ଦୁଃଖୀ ହେଇଯାଉଛେ ଏବଂ ଅନ୍ୟ ଜଣେ ଦୁଃଖରେ ପଡ଼ିଲେ ଆମେ ଖୁସି ହେଉଛେ ହଁ ଠିକ ଠିକ ଇଏ କି ପଣ୍ଡିତ ଜ ପଶ୍ୟତି ସର୍ବଭୂତି ସ୍ୱାତ୍ମ ଜ ପଶ୍ୟତି ସପଣ୍ଡିତ ସିଏ ପଣ୍ଡିତ ଫଟା ନାହିଁ ବର ଝିଅ ବୋଉ ମାନେ ସେ ମା ଫଟା କରଣ ଗରମ କରିବେ ଗୋଟେ ଅଙ୍ଗ ହରେଇବେ ସ୍ମରଣ କୀର୍ତ୍ତନ କିଏରି ପ୍ରେକ୍ଷଣ ପ୍ରେକ୍ଷଣ ଇକ୍ଷଣ ଅତ୍ର ଲାଗିଲା ଉପସର୍ଗ ପ୍ରେକ୍ଷଣ ଚାହିଁବା ଚାହିଁବା କୌଣସି ଦୋଷ ନା ପ୍ରେକ୍ଷଣ ଅତି ପ୍ରକୃଷ୍ଟ ରୂପରେ ଇକ୍ଷଣ କରିବା ଏମିତି ଚାହିଁକି ରହିବା ଏଟା ବ୍ରହ୍ମଚର୍ଯ୍ୟର ଅଙ୍ଗକ୍ଷ ହେଲା ସେଥିପାଇଁ ନାରୀମାନଙ୍କୁ ଚାହିଦା ନିଜ ସ୍ତ୍ରୀ ଛଡ଼ା ଅଲଗା କାହାର ମୁହଁକୁ ଉଚ୍ଚାରଣ ଯାଏ ଆପଣ ତ ଆଖି ବନ୍ଦ କରିପାରିବେ ଯାଉଛନ୍ତି ରାସ୍ତାରେ ଦେଖି ପାଦକୁ ଚାହିଁବେ ଯେତେବେଳେ ଜଣେ କିଏ କଥା କହିବ ନାରୀ ପାଦକୁ ଚାହିଁ କହିବ ଏ ଶିକ୍ଷା ନହେଲେ ବ୍ରହ୍ମଚର୍ଯ୍ୟ ଅଙ୍ଗ ଆପଣ ଅର୍ଥ କରିବେ ସ୍ମରଣ କୀର୍ତ୍ତନ କେଳି ପ୍ରେକ୍ଷଣ କେଳି ପ୍ରେକ୍ଷଣ ଗୃହ ଭାଷଣ ଗୃହ ଭାଷଣ ଅତି କ୍ଲୋଜ୍ ହେଇକି ଅତି ନିୟର ଅତି ଘନିଷ୍ଠ ଭାବରେ କୌଣସି କଥାବାର୍ତ୍ତା ହେଲେ ମାତ୍ର ସ୍ପର୍ଶାଦିତ୍ରା ନା ବିଭିତ୍ତ ସମୟରେ ବଳବାନ ଇନ୍ଦ୍ରିୟ ପ୍ରକୃତି ବିଜ୍ଞାନ ବିକଂସତି ଭାଗବତର ଶିକ୍ଷା ହେଲା ତୁମେ କେତେ ବଡ଼ ଜ୍ଞାନୀ ହେଇଥାଅ ତୁମେ କେତେ ବଡ଼ ସାଧୁ ହେଇଥାଅ ଦେଖ ଅଶୀ ବର୍ଷ ନବେ ବର୍ଷ ବୁଢ଼ା ସାଧୁମାନଙ୍କୁ ବାହାରୁଛି ଏ ବାବା ଏହା କଳା ଏ ବାବା ଏହା କାହିଁକି ତୁମେ କଣ ଏତେ ଇନ୍ଦ୍ରିୟ ନେଇ ହେଇଗଲ କରିପାରିବ ନା ଭାଗବତକୁ ନ ମାନିଲେ ତୁମେ ନିଶ୍ଚିତ ପଡ଼ିଲାମ ନିଜ ମା ହଉ ଭାଗବତ କହୁଛନ୍ତି ମାତ୍ରା ଆଗେ ନିଜ ମା ଏ ଇନ୍ଦ୍ରିୟ ମାନେ ଏତେ ବଳବାନ ସ୍ୱର୍ଷା ଭଉଣୀ ହଉ ଦୁହିତ୍ରା ନିଜର କନ୍ୟା ହଉ ন বিভক্ত আসন হবে, গোটিয়ে আসনরে বসিব, সমান আসনে বসিব, মা সহ নিজ ভৌণী সহ নিজ ঝিউ সহ গোটি আসন বসিব। বলবান ইন্দ্রিয়গণ বিদ্বান সতী কর্ষতি, এই ইন্দ্রিয় মানে এত বলবান, বড় বড় বিদ্বান লোক মানুষ মনকু টাঙ্গি নেই পকে, এই ইন্দ্রিয় মানে এত বলবান বিশ্বাস করে পাইব। আপনার কি ভাব করে ইন্দ্রিয় মানে মতো রাস্তা করা সুযোগ দেবে না, যে কৌশল মতো টাঙ্গি করে সেই গুহ ভাষণ অতি নিকটে বসি গোটিয়ে আসনরে কেবে কথাবার্তা হয় না। স্ত্রী পুরুষ সহিত বা পুরুষ স্ত্রী সহিত ইয়ে ব্রহ্মচর্যের অঙ্গ, এইটা হেলে নাকি জ্ঞান লাগবে না, পরীক্ষিত তো তাকে ভালো লাগবে না, এ কথা কি করবি বলে করিব, মু কইলি কুহন্তু কে নরকম বসিব, ই যদি উপায় দেলেনি যে সব নরকম যে তাকে মনে খুশি না। কিন্তু শুকদেব গোস্বামী পরীক্ষিত মহারাজ এইটাই কোথায় যেমানে প্রকৃতরে এটা কর্মপ্রাপ্তি দেলা হাতিস না, এটা কোন জ্ঞান প্রাপ্তি, জ্ঞান প্রাপ্তি মানে বাউঁশ বড় বেণু গুড়ম নিবান, বাউঁশ বড় কেতে ঘঞ্চ নিয়া লাগিয়ে পড়িযিব, আপনার জ্ঞান লাভ কলা মানে পাপটা পড়িযিব, কিন্তু যেত এই অঙ্গ গুড়া কমিযিব, তপস্যা কমিযিব, ব্রহ্মচর্য কমিযিব, সম কমিযিব, দম কমিযিব, পুনি অন্তরে বাসন দেবে, বাউঁশ বড়টা পড়িগলা পরে কোনো বসন্তু বসা হয়ে গেলা পরে পুনি কথা মানে জানলে বলি তো পাঠ প্রবচন করব, কিন্তু ভক্তি প্রাস্তিক ন হলে অন্তরের বাসনা যাবে না, যে কোনো সময় পাপ হয়ে পারে না, সেখানে সে কোথায় স্মরণ কীর্তন প্রেরী প্রেক্ষণ গৃহবাসন সংকল্প, এপরি সংকল্প করিব না, মু এই নারী সহ সম্পর্ক রাখি বা পুরুষ কে মু সম্পর্ক সংকল্প করিব, সংকল্প করলে মুখে দেখাইবা সংকল্প অধ্যবেশ চেষ্টা বি করিবা ইচ্ছা ক্রিয়া নিবৃত্তি পাঁচটা ক্রিয়া নিবৃত্তি এবং এই রতিক্রিয়ায় যুক্ত হওয়া এই ছটি ব্রহ্মচর্যের অঙ্গ শুনেবার বুঝলি এতে মৈথুনমস্তাঙ্গম প্রবদন্তি মনীষী না, এই গোটিয়ে শ্লোকরে শনিবার এই ব্রহ্মচর্য লেখিকি ব্যাখ্যা করে ভাগবত অর্থ দেখুন পুরো অর্থ দেখছি সম সমানে ইন্দ্রিয় মানে সংযম থাকে মন ইন্দ্রিয় সব সংযম থাকে তাহলে জ্ঞান লাভ করতে পারে, মন সংযম থাকলে জ্ঞান লাভ করতে পারে, দম বাহ্য ইন্দ্রিয় যেতে ইন্দ্রিয় আছে কথা এসব সংযম, সম দম ত্যাগ ত্যাগ মানে ধ্যান দান প্রবৃত্তি আর শৌচ সবুলে স্নান করুথে ভগবান নাম করুথে অন্তঃশৌচ থাকবে বহিঃশৌচ থাকবে ও যম যম মানে অহিংসা আদি নিয়ম কোনসি প্রাণীকে কষ্ট দেউনি পীড়া দেউনি আিয়ম নিয়ম মানে জপ আদি ভগবান নাম ভোজন করুব, কিন্তু যম অর্থ এটি জপ আদি দিয়েগলা, কিন্তু ওড়িয়া ভাগবতরে লেখিবে যে অনুবাদ করেছি লেখিছেন সত্য ব্রহ্মচর্য দীক্ষায়, কিন্তু মূল শ্লোকের অর্থ দীক্ষা না, মূল শ্লোকের অর্থ হচ্ছে নিয়ম, নিয়ম মানে জপ আদি সুদর্শন অর্থ কিন্তু জনে এতিকি লাভ কলে তপস্যা ব্রহ্মচর্য সম দম ত্যাগ শৌচ এগুলা তো লাভ কলে নাকি জ্ঞান লাভ করবে, জ্ঞান লাভ করলে তার পাপ নষ্ট হয়েছে এই জন্ম এবং কিভাবে নষ্ট হব বেণু গুর্ম নিবান বাউঁশ ভাবে নিয়া লাগলে যদি পরিচিত নষ্ট হয়ে যায় ব্যক্তির পাপড়া শুনে চাষি পরিচিতটা শুনিছি গোটে খুশি হয়ে গেল তারপরে গোটে আরো বেশি করে সে পুরি জ্ঞানটি দেখ যে জ্ঞানী তার কোন গুণ হওয়া দরকার তাকে ব্যাখ্যা করে দেহবাদ বুদ্ধিজ্ঞানীরা ধর্মজ্ঞ শ্রদ্ধা নিতা ক্ষিপ্যন্তি অহ অঘম মহত অপি বেণু গুণ মহিবা যে জ্ঞান লাভ করিব তার একটা গুণ আর শ্রদ্ধাবান হয়েছিল ভগবান প্রতি বিশ্বাস থিব গুরু অতিথি এমানকু সেবা করতো তাহলে সে জ্ঞান লাভ করবে বাপুকে প্রাস্তিত করবে, কিভাবে প্রাস্তিত করিব বাউঁশ মনে নিয়ে লাগলে যেমন পড়ি যান তুমি যেতে পাপ দিলে জ্ঞান লাভ হলে সব পাপ করে কিন্তু পরে কি খুশি হলে না সুবোধ ভূষণ কইলেন তাকে কর্মপ্রাস্তিত করিলে এটাকে খুশি হলেন প্রশ্ন কেন কর্মপ্রাস্তিত কাহিনী তুলনা করলে হস্তি স্নান সহিত জ্ঞান প্রাস্তিত কাহিনী তুলনা করলে বাউঁশ নিয়ে লাগিয়া সহিত ପରିପ୍ରେକ୍ଷୀ ଦୁଃଖ କରୁଛନ୍ତି। ଆରେ ଆପଣ ଯୋଉ କଥା କହୁଛନ୍ତି କହିଛି କିଏ ବ୍ୟକ୍ତି ହେଲେ ବ୍ରହ୍ମଚର୍ଯ୍ୟ ତପସ୍ୟା ଆଚରଣ କରିକି ପାପକୁ ପ୍ରାଶିତ କରିବ। ଆପଣ ସରଳ ଆଉ ଶ୍ରେଷ୍ଠ ଉପାୟ କୁହନ୍ତୁ, ସରଳ ଆଉ ଶ୍ରେଷ୍ଠ ଉପାୟ ଆଉ ବାସ୍ତବ ଉପାୟ କରିକି ଯେତେବେଳେ ମନରେ ବି ଚିନ୍ତା କରୁଛନ୍ତି ବିଶ୍ୱନାଥ ଚକ୍ରଠାରୁ କହୁଛନ୍ତି ଅତ୍ରାପି ବେଣୁବୃତ ଦୃଷ୍ଟାନ୍ତ ଅତି ପୁନରପି ପାପ ପ୍ରଭାବ ସୂଚନା ଅପ୍ରସନ୍ନ ମନସା ରାଜା ପ୍ରସନ୍ନ ହେଲେ। ବାଉଁଶ ମନରେ ନିଆଁ ଲାଗିଗଲା ପରେ ବି ବାଉଁଶ ବର୍ଷା ହେଲେ ଗଜା ହବ ନା। ରାଜା କହିଲେ କହିଲେ ଆରେ ଇଏ ଯଉ ଉଦାହରଣ ଦେଲେ ଜ୍ଞାନକୁ ବାଉଁଶ ମନ ସହିତ ଜ୍ଞାନ ଲାଭରେ ଯଦି ଟିକେ କମିଯିବ ଗୋଟେ ଅଙ୍ଗ କମିଯିବ ପୁଣି କାମରେ ବାପ କରିବା ପାଇଁ ଅପ୍ରସନ୍ନ ମନସା ରାଜା ଅପ୍ରସନ୍ନ ହେଲେ। ତେଣୁ ସୁଖଦେବ ସ୍ୱାମୀ ପ୍ରଶ୍ନ କହୁଛନ୍ତି ରାଜା ନା ଭକ୍ତ ନା ମତେ ନ ଆହ ବର୍ତ୍ତମାନ ଭକ୍ତି ପ୍ରାଶି କହୁଛନ୍ତି
ବାସୁଦେବ ପରାୟଣ ଅଭନନ୍ତି କାଷ୍ଣେୟ ନିହାରିବ ଭାସ୍କର
ସେ ପରୀକ୍ଷି ତୁମେ ପରୀକ୍ଷାରେ ବର୍ତ୍ତମାନ ଉତ୍ତୀର୍ଣ୍ଣ ହେଇଗଲ। ମୁଁ ତୁମକୁ ପରୀକ୍ଷା କରୁଥିଲି ବାସ୍ତବରେ କାରଣ ତୁମେ ଯିବ ପାଇଁ କେତେ ବଡ କଲ୍ୟାଣ ଚାହୁଁଛ ତୁମେ ପ୍ରଶ୍ନ କରୁଥିଲ ଯିବ କିଭଳି ନର୍କକୁ ନଯିବ କିନ୍ତୁ ମନେ ରଖ ଭକ୍ତି ପ୍ରାଶ୍ଚିତ ବିନା ଯିଏ ଭକ୍ତି ପ୍ରାଶ୍ଚିତ ନ କରିବ ତାକୁ କର୍ମ ପ୍ରାଶ୍ଚିତ କରିବାକୁ ପଡିବ ଜ୍ଞାନ ପ୍ରାଶ୍ଚିତ କରିବାକୁ ପଡିବ ନହେଲେ ପାପ ଯିବ ଆଉ ଯିଏ ଭକ୍ତି ପ୍ରାଶ୍ଚିତ କରିବ ତାର କର୍ମ ପ୍ରାଶ୍ଚିତ ଜ୍ଞାନ ପ୍ରାଶ୍ଚିତ କରିବା ଦରକାର। ଆଉ ଭକ୍ତି ପ୍ରାଶ୍ଚିତକୁ କଣ କହିଲେ କେଚିତ କେବଳ ଆ ଭକ୍ତା ଓଡ଼ିଆ ଅନୁବାଦ ମାନେ କହୁଛି
କେହି କେବଳ ଭକ୍ତି କରି ଗୋବିନ୍ଦ ପାଦେ ଆଶ୍ରା କରି ଅଘ ଶେଷ କରେ ନାଶ ହିମ ଯେ ସନେର ବିତ୍ରାସ।
ବହୁତ ସୁନ୍ଦର ପୁରା ଶ୍ଳୋକ ସହିତ ଅନୁବାଦ ଠିକ ଅଛି
କେହି କେବଳ ଭକ୍ତି କରି ଗୋବିନ୍ଦ ପାଦେ ଆଶ୍ରା କରି ଅଘ ଅଶେଷ କରେ ନାସ ଅଘମାନେ ପାପ ହିମ ଦେଶନେ ରବିତ୍ରାସ ସୂର୍ଯ୍ୟଙ୍କର କିରଣରେ ଯେଭଳି ହିମ ନଷ୍ଟ ହେଇଯା କେବଳ ଭଗବାନଙ୍କ ଚରଣରେ ଆଶ୍ରୟ କରି କେବଳ ଭଗବାନଙ୍କ ନାମ କଲେ ତାର ପାପ ନଷ୍ଟ ହେଇଯିବ।
ହରେ କୃଷ୍ଣ
ଭଗବାନଙ୍କ ପାଦ ପ୍ରଥମରେ ଆଶ୍ରୟ କରି ଯେ ନାମ କରୁଛି ତା ପାପ ନାହିଁ କିନ୍ତୁ କେଚିତ କେବଳ ଆଉ ଭକ୍ତା ଆକୁ ସମସ୍ତେ ବିଶ୍ୱାସ କରିବେନି କେଚିତ କେହି କେହି ଲୋକ ଯଦି କୁହାଯିବ ତୁମେ କୌଣସି ଧାମକୁ ଯିବା ଦରକାର ନାହିଁ ଗୋଟିଏ ଜାଗାରେ ବସି ଠାକୁରଙ୍କୁ ଦୁଇଥର ନାମ କର ଗୋଟିଏ ମାଳା ହରେ କୃଷ୍ଣ ମହାନଙ୍କର ଜପ କର ତୁମେ ଅନନ୍ତ ଜନ୍ମର ପାପ ପଳେଇବ ସେ ବିଶ୍ୱାସ କରିବେନି। ତାକୁ ଯଦି କହିବ ତୁମେ ଚାଲ ଗଙ୍ଗାରେ ବୁଡ ମାରିବ ଗଳିଆରେ ବୁଡ ମାରିବ ପୁରୀରେ ପଣ୍ଡାଙ୍କୁ ଦାନ କରିବ ସବୁ କରିବ ହଁ ଏଇଟା ଠିକ ଏଇଟା କରିଯାଇ ଏଇଟା ତ ଠିକ ଅଛି। ଲୋକମାନଙ୍କ ପାଇଁ ଭଗବାନ ଠକିବା ପାଇଁ ବ୍ୟବସ୍ଥା କରିନାହାନ୍ତି ଭଗବାନ ଜାଣନ୍ତି ଡିଫରେଣ୍ଟ ଡିଫରେଣ୍ଟ କାଟାଗୋର ଲୋକ ଅଛନ୍ତି ଯେଉଁମାନେ ଡାଇରେକ୍ଟ ଭକ୍ତି ଉପରେ ବିଶ୍ୱାସ କରିବେ ନା ତାଙ୍କ ପାଇଁ ସେ ବ୍ୟବସ୍ଥା ଥାଏ ତାକୁ ତାଙ୍କ ପାଇଁ ବହୁ ଆଡମ୍ବର କରି ପ୍ରାପର ପ୍ରାର୍ଥୀ କରିବାକୁ ପ୍ରାର୍ଥୀ ତ ହେଇପାରିବ ନା ସକାଳ ଦିନ ସମାନ ଭକ୍ତି ପ୍ରାର୍ଥୀ ଦେବେ ବାସନ ଆଉ ଶହେପାଦ କହୁଛନ୍ତି ବିଶ୍ୱନାଥ କହୁଛନ୍ତି କିଏ କରାୟା କର୍ମ ଜ୍ଞାନାଦି ରହିତୟା କର୍ମ ଜ୍ଞାନ ଆଶ୍ରୟ କରୁନଥିବ ଏବଂ ତା ପୂର୍ବରୁ କହୁଛନ୍ତି ଅଶ୍ୟ ଅତି ଦୁଷ୍କର ଯୋଉ କର୍ମ ପ୍ରାଶ୍ଚିତ ଜ୍ଞାନ ପ୍ରାଶ୍ଚିତ ଦୁଷ୍କର ସମସ୍ତେ କରିପାରିବେ ଆଉ କାୟକ୍ରାସ ଗୋଟେ ଗୃହସ୍ଥକାର ପିଲା ଛୁଆକୁ ଛାଡ଼ିକି ସେଇ ତପସ୍ୟାରେ ବସିକି ବା ପିଲା ଛୁଆ ଭାସିଦିଏ ଚଳିବ କେମିତି ସେ ଘର କାମ କରିବ ଏସବୁ କାମ କରିବ ଇନ୍ଦ୍ରିୟ ସଂଯମ କରିବ ତ୍ୟାଗ କରିବ ଦାନ କରିବ ସେ କରିବ କେମିତି ସେଠି ସେ କହୁଛନ୍ତି ସ୍ୱାମୀପାଦ କହିଲେ ଅଶ୍ୟ ଅତି ଦୁଷ୍କର ସେଥିରେ ସ୍ୱାମୀ କହିଲେ ଏଇଟା ଦୁଷ୍କର ପରୀକ୍ଷା କହୁଛନ୍ତି ଏଇଟା ଦୁଷ୍କର ଆଜ୍ଞା କର୍ମ ପ୍ରାଶ୍ଚିତ ଜ୍ଞାନ ପ୍ରାଶ୍ଚିତ ଏଠି କରିପାରିବା ସୁଖମେବ ଅନ୍ୟ ପ୍ରାଶ୍ଚିତ ଆଗ ସୁଖ ଯେଉଁଟା ଲୋକ କରିପାରିବେ ସେଇ ପ୍ରାଶ୍ଚିତଟା କହୁଛି ପରୀକ୍ଷିତ କହୁଛନ୍ତି କେଚିତ କେବଳ ଏହା କହିଲେ କେଚିତ କେବଳ ଏହା ବକ୍ତା କେବଳ ଭକ୍ତିରେ କିନ୍ତୁ ଭକ୍ତି ଲୋକ ସବୁ ଲୋକ ବିଶ୍ୱାସ କରିବେ କେବେ ନାହିଁ ହଁ କହିଲେ ହରେ କୃଷ୍ଣ କହିଲେ ଠାକୁର ମନ୍ଦିର ଯାଇ ମୁଣ୍ଡିଆଟେ ମାରିଦେଲେ କେବଳ ପ୍ରଣାମ କରିଦେଲେ ଯଦି ଜଗନ୍ନାଥଙ୍କ ଶରଣରେ କିଏ ଯାଇ କହୁଛି ପ୍ରଭୁ ମୁଁ ଆପଣଙ୍କର ଆପଣ ମୋର ମୁଁ ଆପଣଙ୍କ ଶରଣ କରେ କେବେ ପ୍ରଣାମ ଗୋଟେ କହିଦେଉଛି ତାର ଅନନ୍ତ ଜନ୍ମର ବାପକୁ ଭଗବାନ ଶରଣ କରୁନଥିବ ଅନନ୍ତ ଜନ୍ମର ବାପ
আমার বিশ্বাস হয়ে যাবে কার আমার বিশ্বাস নয় অনন্তর নয় এই জন্য নয় কিন্তু জ্ঞানী যেতে জ্ঞান লাভ করে পূর্ব জন্মর আপনাকে প্রাশ্চিত করে পারিবেন এই জন্ম পূর্ব জন্ম না তুমি কোথায় কেচিত কেবল ভগবান বাসুদেব পরায়ণ প্রভু হে কৃষ্ণ হে জগন্নাথ হে রাম মু আপনার এই জ্ঞান ভগবানের সম্প্রদায় সম্পূর্ণ রূপে ভগবানের পাপ পাপ সম্পূর্ণ রূপে ধুয়ে দিব কিভাবে ধুয়ে দিব নিহার রইব ভাস্কর এটা কুহুড়ি দেখছেন কেতে হঞ্চ কুহুড়ি দেখে আর মনে হচ্ছে রে বাবা এই কুহুড়ি কি কেমতি মু অতিক্রম করে দিচ্ছি পাপ যদি কুহুড়ি বলে অন্ধকার হয়ে যায় প্রচুর হয়ে যায়নি কিন্তু সূর্য উদয় হলে কুহুড়ি হয়ে পারিব দেখে পাপ যেতে কোটি কোটি জন্মের পাপ থাকু যদি থরে অন্তরে ভক্তির আভাস সৃষ্টি হয় ভগবানকে স্মরণ কলে প্রভুঙ্কর নাম থরে কলে নিহার হইব ভাস্কর কাশ্নে এটি ওড়িয়া অনুবাদ করেছেন অঘ অশেষ করে নাশ অশেষ করে নাশ বুঝিপারিবেন কিন্তু মো স্বপ্ন শুনে পারিবে কাশ্নে সম্পূর্ণ বিনাশ মূল সহিত মূল এ জন্ম নুহে যেতে জন্ম বাসনা সহিত কাশ্নে শব্দ অর্থ ইয়া কুহাইছে নিহার ভাস্কর কৃষ্ণ দেহ আছ পাপ নির্মূল উঠেইব না অন্যথা অতি সূচিত পাপ আউ থরে উঠি পারিব না বিনাশ হয়ে যাব বাসনা সেপাই কর্ম প্রাশ্চিত কাজ তুলনা করা হয়েছিল বুঝি গেলে ষষ্ঠ স্নান সহিত জ্ঞান প্রাশ্চিত বাউশ গুণ সহিত ভক্তি প্রাশ্চিত বিহার হইতে অভ্যাস করতে কিন্তু পরে কি ছাড়ুনাহান্তি ভরিসরার যুক্তি করছেন কোন কৌশল আজ্ঞা পাপি ব্যক্তিটা ভগবানকে স্মরণ করে তো পাপি না যদি পাপি কথা মনে করে পাই তুই ভগবান কথা কি বলি যে মদ খাওছি তাকে যদি কয়ে সে মনে চাহুছি ভগবানকে স্মরণ করি ভক্তি করি কইপারিবি পরে কি বলুন যে পাপ করেছি সে ভগবানকে ভক্তি কেমতি করব কইপারিবি তার তো মনে কাটি হবে তার মনে কাটিয়ে পাপ হবে ভগবান স্মরণ যাইপারিব কি
যাইপারিব যথা কৃষ্ণ অর্পিত প্রাণ তৎপুরুষ নিবেশয়া
পরীক্ষিত তুমি যা পচারিছ সুন্দর প্রশ্ন ভক্তি প্রাশ্চিত কর্ম প্রাশ্চিত জ্ঞান প্রাশ্চিত শ্রেষ্ঠ জনে ভক্তি কলা মানে সে কেবল লোক বুঝিব না কিন্তু কিভাবে জনে পাপি ভক্তি করিব এটি কৌছেন যথা কৃষ্ণার্পিত প্রাণ তৎ পুরুষ নিবেশে পাপি ব্যক্তি ডাইরেক্ট ভগবানকে স্মরণ যাইপারিব না যে ভগবানকে স্মরণ যাই যে কৃষ্ণকে প্রাণ অর্পণ করেছি প্রথমে তাকে প্রাণ অর্পণ করেছে যে জগন্নাথকে ভাল পাইছি আপনার জগন্নাথকে স্মরণ দিয়ে কেন জগন্নাথকে স্মরণ দিয়ে জানছেন জগন্নাথ কোন খাঁটি জগন্নাথকে কিভাবে ডাকিয়ে পড়ে জগন্নাথকে কিভাবে ভালো পাইয়ার পড়ে আপনি জানবে না যে জগন্নাথকে ভাল পাইছি যে জগন্নাথকে স্মরণ যাই তাঙ্ক স্মরণ আমি যাই আখারি ভিতরে রাস্তা দেখিবে মু প্রভুঙ্কর স্মরণ দিয়ে আপনি চাহছি যথা কৃষ্ণার্পিত প্রাণ তত পুরুষ নিবেশ যাহা নিকটে প্রাণ অর্পণ করিবে সে ভগবানকে ভক্ত হয়েছিল কৃষ্ণকে সর্বস্ব করিবে প্রভু আপন মোর আপন মতে উদ্ধার করন্তু বা নরকু মু আপনার শরণ গলি বিষ্ণুচন্দ্র ঠাকুর সুন্দর টিকা দিয়েছেন কৃষ্ণার্পিত প্রাণ কিয়ে কি ভগবানকে ভক্ত আমি কেমতি জানি এটি কৌছেন পাপ কর্মণামি মাম সমুচিত শিক্ষাম দণ্ডার্থম নরকে পাপ হেতু মু পাপ করেছি ঠিক আছে প্রভু মতে নরকে পাঠান্তু মু শিক্ষা কি ন পাতয়ত বা মতে নরককু ন পঠান্তু সয়েব মম গতি মতে নরককু পঠান্তু বা যেউঠিকু পঠান্তু সে মোর গতি মোর জগন্নাথ ছাড়া কেই নাই মতে নরককু পঠাইলে মোর খুশি বৈকুণ্ঠকু পঠাইলে খুশি এটি রখিলে খুশি
ସେଇଭଳି ବ୍ୟକ୍ତିଙ୍କ ଶରଣ ଯିବେ, କାରଣ ସେ ସବୁକିଛି ଅର୍ପଣ କରିଦେଇଛି ଭଗବାନଙ୍କ ପାଇଁ। ତେଣୁ ପାପି ତାଙ୍କ ଶରଣ ଯାଏ ପରେ କିନ୍ତୁ ପଚାରିବେ ପାପି ଡାଇରେକ୍ଟ କିନ୍ତୁ ଭଗବାନ ଡାକିବେ ନା ଡାକ୍ତରୀ ପାପି କୃଷ୍ଣାର୍ପିତ ପ୍ରାଣ ଯିଏ ତାଙ୍କୁ ଶରଣ ଯିବେ। ତତ୍ ପୁରୁଷ ବିଷୟ ସୁନ୍ଦର ଉଦାହରଣ ଗୋଟେ ନିଅନ୍ତୁ, ଦଶୀ ରତ୍ନାକର। ଦଶୀ ରତ୍ନାକର ଆଜି ପ୍ରାଣ କାହାକୁ ଅର୍ପଣ କଲେ? ନାରଦ ମୁନିଙ୍କୁ। ସିଏ ଆଗେ ରାମ ନାମ ଡାକିପାରିବେ ନା? ବହୁ ଅନନ୍ତକର ରାମ ନାମ ଉଚ୍ଚାରଣ ହେଇପାରୁନା ତାଙ୍କ ମୁଖରୁ, ଏତେ ବାପ କରିଛନ୍ତି। କିନ୍ତୁ ସେ ପ୍ରଥମେ ନାରଦ ମୁନିଙ୍କ କଥା ଉପରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କଲେ। ଯଦି ଜଣେ କେବଳ ସାଧୁ କଥା ଉପରେ ବିଶ୍ୱାସ ସ୍ଥାପନ କରେ, ଭାଗବତ କଥା ଉପରେ ବିଶ୍ୱାସ ସ୍ଥାପନ କରେ, ସାଧୁ କଥା ମାନେ ସାଧୁ ମନକୁ ମାନେ କିଛି କୁହେ ନା। ସାଧୁର ଗୋଟିଏ ଲକ୍ଷଣ କଣ? ଆମେ ଛୁଆବେଳେ ପଢୁଥିଲୁ ମଧୁସୂଦନ ରାଓ କହୁଥିଲେ, ହଁ ସାଧୁର ଲକ୍ଷଣ ଈଶ୍ୱର ଭକ୍ତି, ଦୁଗ୍ଧ ପାନ କଲେ ବଢ଼ାଇ ଶକ୍ତି। ସାଧୁକୁ ବେଶ ଧରି କିଛି ବି ପାରିବେ ନା, ବେଶ ଦେଖିଲେ ତ ଠକିଛି ଯାକ। ସାଧୁର ଲକ୍ଷଣ ଈଶ୍ୱର ଭକ୍ତି, ସେ ଈଶ୍ୱର ଭକ୍ତି କହୁଥିଲେ କେମିତି ଜାଣିବେ? ଭକ୍ତିର ତ ଭିତରେ କଥା, ଭଗବାନ ଗୀତାରେ ଦେଲେ ସାଧୁଙ୍କୁ ଏଇଭଳି ଭାବରେ ଚିହ୍ନିବେ। ସାଧୁ ଆଉ କିଛି ବିଜନେସ ନାହିଁ, ସାଧୁକୁ ଯିଏ ଯେଉଁ ସମୟରେ ଯାହା କଥା ପଚାରେ ସେ କେବଳ ଭଗବାନ କଥା କୁହେ, ଭାଗବତରୁ କୁହେ, ଗୀତାରୁ କୁହେ, ତାକୁ ଜାଣିବେ ସାଧୁ। ନିଜର ମତ କିଛି ସ୍ଥାପନ କରେ ନା ଭଗବାନ। ଜଗତରେ ଯାହା କିଛି ନୀତିଶାସ୍ତ୍ର ଅଛି ଆପଣ ଆଣି କାଢିକି ଦେଖେଇଲେ ମତେ କୁହନ୍ତୁ ଏଇ ବାବା ଏହା କହିଛନ୍ତି, ଏଇ ବାବା ଏହା କହୁ, ଜଗତରେ ସବୁ ବାବାଙ୍କର ନୀତି ଆଣନ୍ତୁ, ମୁଁ ସବୁ ଭାଗବତରେ ଦେଖେଇ ପାରିବି, ସବୁ ଗୀତ ଭାଗବତରେ ଅଛି। ସେ ସେଟାକୁ କାଢିକି ନେଇ ଏଇଟା ଦେଖିଛନ୍ତି, ଏଇଟା ମହାପୁରୁଷଙ୍କର ବାଣୀ। ଆରେ ମହାପୁରୁଷ ତ ନିଜେ କଥା କାଳେ ଶିଖିନଥିଲା, ଜଗତରେ ଯେତେ ମୁଁ ଆଜି ପ୍ରବଚନ ଦଉଛି, ମୁଁ ଆଜି ଜ୍ଞାନ ଜାଣିକି ପ୍ରବଚନ ଦଉଛି, ମୋର କି ଜ୍ଞାନ ଅଛି? ମୁଁ ସେ ଅଜ୍ଞାନୀ ନା, ମୋ ମା ପାଖରୁ ମୁଁ ଆସିଲା ପରେ ମୁଁ କଥା କହିପାରୁନି, କାନ୍ଦିଥିଲି, ମୋ ମା ମତେ ଅଳା ଶିଖେଇଲା ପରେ ମୁଁ ସ୍କୁଲକୁ ଗଲା ପରେ ଆଜି ପାଠ ପଢିକି ପ୍ରବଚନ ଦଉଛି। ଜଗତରେ କିଏ ଜ୍ଞାନୀ ଅଛି ଭଗବାନଙ୍କ ଛଡ଼ା? ସମସ୍ତେ ଭଗବାନଙ୍କ ପାଖରୁ କପି କରୁଛନ୍ତି। ଜଗତରେ କେହି କିଛି ଉତ୍ତମ ଉପରେ ସୃଷ୍ଟି କରିନାହାନ୍ତି, କରିପାରିବେ ନା। ସେ ରାମାୟଣରେ ଥିବେ, ଭାଗବତରେ ଥିବେ, ମାନେ ବେଦରେ ଥିବେ, ଆମେ ପଢୁନୁ ଜାଣୁନୁ ନା। ଏଇ ମହାପୁରୁଷ ଏଇ ବାଣୀ କହିଛନ୍ତି, ଭଗବାନ ସବୁ କହିଛନ୍ତି। ତେଣୁ ଯିଏ ଯେତେବେଳେ ଯାହା କହୁଛି ସବୁବେଳେ କହେ ପ୍ରଭୁ ପ୍ରାଣୀ, ମୁଁ ଆଜ୍ଞା କଣ ଜାଣେ, ଭାଗବତରେ ଅଛି। ତେଣୁ ସେଇଭଳି ଯେତେବେଳେ ନାରଦ ମୁନି କହିଲେ, ଦଶରତ୍ନାକର କହିଲେ, ମୁଁ ପାପ କରିଛି, ନାରଦ ମୁନି କହିଲେ ଶାସ୍ତ୍ର ଏହା ଅଛି, ଭଗବାନ କହିଛନ୍ତି ତୁ ପ୍ରଭୁଙ୍କର ଶରଣ ନଗରେ ତୁମ ପାପର ପ୍ରାଶ୍ଚିତ ହେଇପାରିବ ନା, ଓ ଶାସ୍ତ୍ର ଏହା ଅଛି, ବିଶ୍ୱାସ କରେ ନାରଦ ମୁନିଙ୍କର କଥା। ନାରଦ ମୁନିଙ୍କ କଥା ମଧ୍ୟ ବିଶ୍ୱାସ କରେ ପ୍ରାଣଟା ଅର୍ପଣ କରୁଛନ୍ତି, ସେତେବେଳେ ଠିକ୍ ଅଛି, ମୋତେ ବିଶ୍ୱାସ କରୁ ତା ତୁମେ ଭଗବାନଙ୍କର ନାମ କର। ନାରଦ ମୁନି କଣ ତାଙ୍କୁ କହିଲେ ତୁମେ ତୀର୍ଥକୁ ଯାଉ, ଦେଖ ନାରଦ ମୁନି ଦଶୀ ଅସ୍ତ୍ର ବାପି ଖୁବ କୌଣସି ତୀର୍ଥକୁ ପଠାଇଲା କିମ୍ବା ଯଜ୍ଞ କରିବା ପାଇଁ କହିଲେ ନା, କୌଣସି କଥା କହିବା ପାଇଁ କହିଲେ, କେବଳ ଗୋଟିଏ କଥା କହିଲେ, ତୁମେ ରାମାୟଣ ସେବ କରିବା ପାଇଁ କହିଲେ, କିନ୍ତୁ ସେ ତ କହିପାରିଲେ ନା। ରାମ କହିଲେ ସେ ମରା କହୁଛି, ନାରଦ ମୁନି କହିଲେ କହ ରାମ କହ ମରା ମରା, କାହିଁକି ସେ ମାରିଛି ନା। ନାରଦ ମୁନି କହିଲେ ଠିକ ଅଛି, ଏଇଟା ତ ରାମ କହିପାରୁନି। ନାରଦ ମୁନି ଚିନ୍ତା କଲେ, ରାମ ନାମ ତ ଉଚ୍ଚାରଣ କରିପାରୁନି, ଆରେ ତୁ ମରା କହିବୁ, ତୁ ମାରିଛୁ, ସେ ତ ମାରିଛି କହୁଛୁ, ହଁ ମରା 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 ଯ ମରା 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 ଲାଗି ଲାଗି ଗଲେ ରା ମ ଲାଗୁଛି ରାମ ରାମ ହେଇଗଲ। ଦେଖ ଆଗେ ନାରଦ ମୁନି ପ୍ରତି ତାଙ୍କର ପ୍ରାଣ ଅର୍ପଣ କଲେ, ତାପରେ ରାମଙ୍କୁ ଯେତେବେଳେ ବାପି ହେଇଥାଉ ନାରଦ ମୁନି ତାକୁ ଅଲଗା ପ୍ରାଶ୍ଚିତ କହିଲେ ନା। ନାରଦ ମୁନି କହିଲେ ତୁମେ ତୀର୍ଥକୁ ଯା, ଯଜ୍ଞ କର, ଦାନ କର, ଗୋଟିଏ ପ୍ରାଶ୍ଚିତ ଭଗବାନଙ୍କର ନାମ କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏତେ ବଡ ପାପୀ ପାଇଁ କେବଳ ଗୋଟେ ସରଳ, ଦେଖନ୍ତୁ ଭାଗବତ ରାମାୟଣର ସିଦ୍ଧାନ୍ତରେ କଣ ଭୁଲ ଅଛି? ଭାଗବତରେ ଅଜାମିଲ ଚରିତ୍ରରେ ସୁଖଦେବ ସ୍ୱାମୀ କହୁଛନ୍ତି କେବଳ ଭଗବାନଙ୍କର ଭକ୍ତି ହେଉଛି ଶ୍ରେଷ୍ଠ ପ୍ରାଶ୍ଚିତ, ରାମାୟଣରେ ନାରଦ ମୁନି ସେ ଏ ବାଲ୍ମୀକି ସେୟା ଲେଖିଛନ୍ତି, ନାରଦ ମୁନି ଦଶରଥନାଙ୍କୁ ସେଇ କଥା କହୁଛନ୍ତି। ପରୀକ୍ଷିତ ପଚାରୁଛନ୍ତି, ଆଜ୍ଞା ଏଟା ଠିକ କଥା ଆପଣ ଯାହା କହୁଛନ୍ତି, ମୋର ବିଶ୍ୱାସ ଆସୁଛି ଯେ ବଡ଼ ଭୟ ଲାଗୁଛି, କାରଣ ଭକ୍ତି କଲାବେଳେ ଯଦି ପତନ ହେଇଯାଏ, କିଛି ଦିନ ଭଗବାନଙ୍କ ନାମ କରି ଯାହା କରିପାରିଲେନି ତାର କ'ଣ ପାପ ପ୍ରାର୍ଥିତ ହେଇଯିବ ଆଉ ସହାୟ ମିଳିବ ପତନ ନାହିଁ କହିଲେ ନା ସଦ୍ରିଚି ନୁଶୀଳ ସାଧବ ଯତ୍ର ନାରାୟଣ ପରାୟଣ ଏ ଭକ୍ତି ମାର୍ଗ କୌଣସି କଣ୍ଟକିତ ପଥ ନୁହେଁ ଜ୍ଞାନ ସାଧନ କରିବାକୁ ହେଲେ କର୍ମ ସାଧନ କରିବାକୁ ହେଲେ କର୍ମ ସାଧନ କରିବାକୁ ହେଲେ ଯଜ୍ଞ କରିବାକୁ ହେଲେ ଧନ ଦରକାର ଉପଯୁକ୍ତ ବ୍ରାହ୍ମଣ ଦରକାର ନିଜର ଚିତ୍ତ ସ୍ଥିର ଥିବା ଦରକାର ଜ୍ଞାନ ସାଧନ କଲେ ପରିବେଶ ଦରକାର ଭକ୍ତି ସାଧନ ସମସ୍ତଙ୍କ ପାଇଁ ଗୋଟେ ବାଳକ ପାଇଁ ଗୋଟେ ଯୁବତୀ ପାଇଁ ଗୋଟେ ବୃଦ୍ଧା ପାଇଁ ଗୋଟେ ନାରୀ ପାଇଁ ଗୋଟେ ସନ୍ନ୍ୟାସ ପାଇଁ ଗୋଟେ ସାଧୁ ପାଇଁ ଏଠି କହୁଛନ୍ତି ସଦ୍ରିଚିହ୍ନ ଇଏ ଶ୍ରେଷ୍ଠ ହି ନିଶ୍ଚିତ ଅୟମ ପନ୍ଥା ମୁଁ ଯେଉଁ ଭକ୍ତି ପ୍ରାଶ୍ଚିତ କହିଲି ଏ ପ୍ରାଶ୍ଚିତ କଲେ ବ୍ୟକ୍ତି କେବେ ନ କହୁଛି ନା ସଦ୍ରିଚିହ୍ନ ଅୟମ ପନ୍ଥା ଲୋକେ କ୍ଷମ ଅକୁତ ଭୟ କୌଣସି ଭୟ ନାହିଁ ପଚାରିଲେ ନା ଅର୍ଜୁନ ଗୀତାରେ ଆଜ୍ଞା ଆପଣ ଯେଉଁ ଯୋଗ କଥା କହିଲେ ଭକ୍ତି ଯୋଗେ ଯଦି ଯୋଗ କରୁ କରୁ ଅଧା ରାସ୍ତା ରହିଗଲା ତାର କଣ ଅବସ୍ଥା ହବ ସେ କଣ କର୍ମୀ ଲୋକ ବୋଲି ପୁଣି ନ କହୁଥିବ କି ଭଗବାନ କହିଲେ ନା ଅର୍ଜୁନ ଯିଏ ମୋର ଭକ୍ତି ଆଚରଣ କରିଛି ମୋର ନାମ ଭଜନ କରିଛି ପତନ ନାହିଁ ଏ ଯେ ମୋର କରିପାରିଲାନି ରହିଗଲା ସେଠି କରାଯାଉ ଯେମିତି ଘରର ଫାଉଣ୍ଡେସନ ଆପଣ ଏଇ ବର୍ଷ 2009 ଫାଉଣ୍ଡେସନ ପକେଇଦେବେ ଆଉ ୱାଲ୍ ଉଠେଇ ପାରିବେ ନା ଅସୁବିଧା କ'ଣ 2015 ୱାଲ୍ ଉଠେଇ ଫାଉଣ୍ଡେସନ ନଷ୍ଟ ହେଇଯାଉଛି କିନ୍ତୁ କର୍ମ ପ୍ରାଶ୍ଚିତ ଜ୍ଞାନ ପ୍ରାଶ୍ଚିତ ତା ନୁହେଁ ଆପଣ ବହୁତ ବଡ଼ ଯଜ୍ଞ କରିଥିବେ ଟିକେ ଭୁଲ ହେଇଗଲା ଯଜ୍ଞ ଫଳ ମିଳିବ ଓଲଟା ଫଳ ମିଳିବ ପାପ ଭୁଲ ଲାଗିଛି କିନ୍ତୁ ଭକ୍ତିରେ ପ୍ରତ୍ୟବାୟ ନାହିଁ ଗୀତା ସେୟା କହିଲେ ନା ପ୍ରତ୍ୟବାୟନ ବିଦ୍ୟତେ ସ୍ୱଳ୍ପମ ଅପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତଭୟା ଯଦି କେହି ଅଳ୍ପ ଧର୍ମ ଯାଗନ କରେ ମହାନ ବିପଦରୁ ଉଦ୍ଧାର ପାଇଯିବ ମହାନ ବିପଦ ଏ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇଯିବ ଏଠି କହୁଛନ୍ତି ସଦ୍ରିଚି ନହି ପନ୍ଥା କ୍ଷମ ଲୋକ ଅକୁତ ଭୟ କିଛି ଭୟ ନାହିଁ ଗୀତାରେ ପ୍ରଶ୍ନ ପଚାରେ କର୍ମୀ ଲୋକ ଭଳିଆ କ'ଣ ଯୋଗୀ ଯଦି ଭଜନ କରି କିଛି ଛାଡ଼ିଦିଏ ତାର କ'ଣ ଅବସ୍ଥା ହବ ଭଗବାନ କହିଲେ ନା ଅର୍ଜୁନ ତାର ବହୁତ ସେ ଉଚ୍ଚ ଲୋକ ବୁଝିବ ପରଜନ୍ମ କ'ଣ ହବ ଅଥବା ଯୋଗୀ ନା କୁଲେ ଭବତି ଧିମତା ମୁଁ ତାକୁ ପୁଣି ଗୋଟେ ଭକ୍ତ ଘରେ ଜନ୍ମ ଦେବି ସେ ଯୋଉ ଭକ୍ତିଟା ମୁଁ ଛାଡ଼ିଛି ପୁଣି ଜାଗନ କରେ ଭଗବାନ ଯେତିକି ସମୟ ଆମ ଭଗବାନଙ୍କୁ ଭକ୍ତି କରିଛନ୍ତି ନଷ୍ଟ ନାହିଁ ପରଜନ୍ମର ସୁଯୋଗ ପାଇବେ ଭକ୍ତି ହଉଛି ଏଭଳି କ୍ଷମ ପନ୍ଥା ଅକୁତ ଭୟମ ଭୟ କିଛି ନାହିଁ ସୁଶୀଳ ସାଧବ ଯତ୍ର ନାରାୟଣ ପରାୟଣ ଏ ଭକ୍ତି ମାର୍ଗରେ ସୁଶୀଳ ସାଧୁମାନେ ଥାନ୍ତି ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବେ କିନ୍ତୁ ଜ୍ଞାନ ମାର୍ଗରେ ସାହାଯ୍ୟ କରିପାରିବେନି ବିଶ୍ୱାମିତ୍ର ବସି ତପସ୍ୟା କରୁଛନ୍ତି ମେନକା ଆସିକି ନୃତ୍ୟ କଲେ 60,000 ବର୍ଷର ତପସ୍ୟା କେହି ବିଶ୍ୱାମିତ୍ର ମୁନିକୁ କହିଲେନି ବିଶ୍ୱାମିତ୍ର ମେନକା ଆସିଲେଣି ସାବଧାନ ହେଇଯ ତପସ୍ୟା କରୁଛନ୍ତି ମେନକାର ନୋପରଧ୍ୟ 60,000 ବର୍ଷ ତପସ୍ୟା ଚାଲିବ କାରଣ ସାହାଯ୍ୟ କରିବା କେହି ନାହିଁ ଜ୍ଞାନୀ କାଲି ନେଇକି ସାହାଯ୍ୟ କରିପାରିବେନି ଆପଣ ଏଠି ଯୋଗ ଯଜ୍ଞ ଧ୍ୟାନ କରୁଥିବେ ଯୋଗ କରୁଥିବେ ସେ ଯୋଗ କରୁଥିବ ଆପଣଙ୍କର ବିଘ୍ନ ଆସିଲେ ସେ କେମିତି କରିବ ଭକ୍ତି ଯୋଗୀ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିପାରିବେ ଜଣେ ନାମ କହିପାରୁନି ଜଣେ ମନ୍ଦିରକୁ ଯାଇପାରୁନି ଏ ଭାଇ ତୁ କାହିଁକି ମନ୍ଦିରକୁ ଯାଇପାରୁନୁ ଠିକ୍ ଅଛି ତୁ ନ ଯାଇପାରୁ ତୋ ଦେହ ଖରାପ ହେଉଛି ତ ମୁଁ ଟିକେ ଠାକୁରଙ୍କ ତୁଳସୀ ଆଣି ତତେ ଦେବି ତୁ ଭାଗବତ ପଢ଼ିପାରୁନୁ ତ ଦେଖନ୍ତୁ ବୁଢ଼ା ବୁଢ଼ୀ ମାନେ ମରୁଥିବେ ଗାଁ ଲୋକମାନେ ଭାଗବତ ଆଣି ପଢ଼ିବେ ଏହାର ତ ଭାଗବତ ଯଦି ବିଶ୍ୱାସ ଅଛି ଯଦି ଭାଗବତ ପଢ଼ିବେ ତାକୁ ତ କେହି ସାହାଯ୍ୟ କରିପାରିବେନି ଆପଣ ଯଦି ଧ୍ୟାନରେ ବସିଥିବେ ମଲାବେଳେ ଭଗବାନଙ୍କ ସ୍ମରଣ ନହେଲା ଭାଗବତ ଶୁଣିବେନି କ'ଣ ହବ ଭକ୍ତି ଯୋଗ ବ୍ୟତୀତ ଆଉ ସବୁ ଅସହାୟ ପନ୍ଥା ଆପଣଙ୍କର ତାହେଲେ କର୍ମଯୋଗ ଜ୍ଞାନ ଯୋଗ କାହିଁ ଭଗବାନ ଅଷ୍ଟାଙ୍ଗ ଯୋଗ କାହିଁ ଭଗବାନ ଗୀତାରେ କହିଛନ୍ତି କହିଛନ୍ତି ଭଗବାନ କହିଛନ୍ତି ଯେଉଁମାନେ ଭକ୍ତି ଯୋଗରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ ନ କରିପାରିବେ ସେମାନେ ଯୋଗ ଆଚରଣ କରିବେ କିନ୍ତୁ ମନେ ରଖିବା ଦରକାର ଭଗବାନଙ୍କ ଭକ୍ତି ବିନା ଗୁଡ଼ିକ ସିଦ୍ଧ ହେଇପାରିବ ନାହିଁ ଭକ୍ତି ବିନା କରୁନ୍ ସାଧନ ଦିତେ ନାରେ ଫଳ पंडित थिले आज्ञा राजा हुसैन शाह दरबार में प्रधानमंत्री थे पदवी छाड़ी गले महाप्रभु भेटिले महाप्रभु सब साधारण कथा कहले से महाप्रभु तक कहते सनातन भक्ति ना कौन साधन दीते ना रे फल जोग कर्मी कर्म करो कर्म फल भगवान कृपा भक्ति देवी प्रसन्न हेल्ले कर्म फल मिले से देखना कर्मकांड पद्धति भी सब यज्ञ कर सारापर विष्णु को आह्वान आगे विष्णु को आह्वान करेंगे सब देवादेवी यज्ञ कर सब देवादेवी यज्ञ पूर्णावधि विष्णु का नाम जाए विष्णु का आह्वान कह भक्ति देवी कह कर्म कर्म फल दे पार ना ज्ञान ज्ञान भी भक्ति देवी तो ज्ञान ही ध्यान करोगी जग कर परमात्मा को ध्यान कर भगवान को ध्यान छाड़ी सब साधन फल दे पार भक्ति बिना कौन साधन दीते ना फल आ भक्ति कहीं फल दे पार भक्ति कर्म ज्ञान पर निर्भर कै ना जन अज्ञान से भक्ति करजाम शुणी अजाम जो समय मृत्युवरण करा अज्ञान अज्ञान व्यक्ति भी भक्ति कर भक्ति फल दे कारण भक्ति स्वतंत्र आ प्रबल भगवान स्वतंत्र प्रबल से ज्ञान अज्ञान पर निर्भर करते तेनाली कौन सदृचि नोक पंथाक्षम कृत भयम सुशील साधव नारायण पारायण सुखदेव गोस्वामी एक कही सारे परीक्षित पुणी प्रश्न उठे अलग जो साधन अच्छी साधन प्राश्चित हम ना ना सिद्धा मना
करायण परान मुख न निस्मृति राजेन्द्र सुरा कुंभ
अलगा प्राश्चित जिते बड़ हो जिते विशाल हो द्वारा पापर प्राश्चित हो पारा सीधा मना करायश्चिता चेरनानी नारायण परामुख जो मैंने नारायण विमुख भगवान को भक्ति करती ना से जिते प्रकार प्राश्चित कले सुधा पापर प्राश्चित हो पारा कहीं उदाहरण दौरान देखो भागवत केुक्तिजुक्त शास्त्र के प्रश्न कर न निस्मृति राजेन्द्र हे राजेन्द्र से पवित्र हो पारे ना सुर कुंभ इवा अपगा मद भाण जो मटी पात्र मद रही गंगार धोबे जमुनार धोबे त्रिवेणी धोबे जो भी धोबे से कौन पवित्र से भगवान भक्ति को छाड़ी जे नारायण विमुख से जिते प्रकार कर्म प्राश्चित ज्ञान प्राश्चित कले सुधा पापर प्राश्चित हो पारे ओडिया भागवत लिखा राजेन्द्र सुन परिमाणी कृष्ण भी मुख जेते प्राणी तपे जेते फल सकल हुआ निष्फल किंतु ये श्लोक सुर कुंभ अपघा अनुवाद ना ओडिया अनुवाद जो करगन्नाथ दास संपूर्ण आक्षरिक करना माँ को बुझापाई समय कौन जब संक्षेप बुझी हम से कर এবং জগন্নাথ দাসের বা মূল পাণ্ডুলিপি সেটা কাহিনী সেটা তো খুঁজেই পড়বি বর্তমান কেতে কেতে লোক কেতে কথা লেখছে কিন্তু মূল শ্লোক গোটা রয়েছে দেখো যে মূল শ্লোক লেখা গেল সুর কুম্ভ ইবা অপগা মদ ভাণ্ডকু নদীরে স্নান করে পুণ্য নদীরে যেভাবে পবিত্র হুয়ে না সেভাবে ব্যক্তি যেতে প্রকার তপ করে সুদা হরি বিমুখ হলে তার প্রাশ্চিত হয়ে এই অধা জিনিসটা রক্ষি দেওয়া শুক্র অনুবাদ না তেম মূল শ্লোক বলে সম্পূর্ণ ভাবে যে আপন তত্ত্ব জাঁপাইবে তেমন এটি সিদ্ধান্ত দেলে যে বিনা ভক্তি বিনা পাপর কেবে প্রাশ্চিত হয়ে পার প্রশ্ন কম করে পরীক্ষিত মহারাজ ব্যক্তি কিভাবে নর্কক নজীব বর্তমান কর্ম প্রাশ্চিত কহিলে জ্ঞান প্রাশ্চিত কহিলে ভক্তি প্রাশ্চিত কহিলে যেতে ভক্তি প্রাশ্চিতের ব্যক্তি নর্ক বুঝবনি কিন্তু কালে যমরাজ ভেটি পারে টিকি পাপ করেদেবে বা যমরাজ আসবে পরীক্ষিত ডরু ଆଉ ଭକ୍ତି ମାନେ ତ ଲୋକମାନେ ଭାବନ୍ତି ବାଳାଜୀ ଉପରେ ହେଇଯିବାକୁ ପଡିବ, ଲୋକମାନେ ଡରନ୍ତି ଆରେ ଆମେ ଯଦି ଗୋଡ଼ିଆ ମଠରୁ ବା ଇସ୍କନରୁ ଏଇ ଯୋଉ ବୈଷ୍ଣବ ହବୁ ତ ପୁରା ସବୁ ଏଗୁଡ଼ା ପୁରା ପୁରା ସବୁ ଛାଡ଼ିବାକୁ ପଡିବ, ପୁରା ଭକ୍ତି କରିବା ପାଇଁ ଫଳ ମିଳିବ, ନହେଲେ କିଛି ଲାଭ ନାହିଁ। ଲୋକମାନେ କୁହନ୍ତି କ'ଣ ଖାଲି ହରେ କୃଷ୍ଣ କହୁଛନ୍ତି କ'ଣ ଫଳ କିଛି ମିଳିବ, ସେଇଟା କିଛି ଆମ ଭକ୍ତି ନଥିଲେ ଅନ୍ତରରେ କିଛି ହବ ନା ନାହିଁ। ଦେଖନ୍ତୁ ସୁଖଦେବ ଗୋସ୍ୱାମୀ କହିଥିଲେ ପ୍ରଶ୍ନ କଲେ ଭକ୍ତି ଯଦି ପୂର୍ଣ୍ଣ ନ ହୁଏ ତାହେଲେ କ'ଣ ପ୍ରାଶ୍ଚିତ ହେଇଯିବ, ସେ ଜଗନ୍ନାଥ ଦରବାରକୁ ଯିବ ନା ନରକକୁ ଯିବ ନା। ପରୀକ୍ଷିତ କହୁଛନ୍ତି, ଏ ସୁଖଦେବ କହୁଛନ୍ତି, ପରୀକ୍ଷିତ ତୁମେ କାହିଁକି ସନ୍ଦେହ କରୁଛ, ଭଗବାନଙ୍କ ଭକ୍ତିର ଏତେ ବଡ ମହାତ୍ମ୍ୟ, ନରକକୁ ଯିବା କଥା ତୁମେ ଛାଡ଼ିଦିଅ, ଶୁଣ ତୁମେ ପ୍ରାଶ୍ଚିତ କଥା କ'ଣ କହୁଛ, ସକୃତ୍ମର କୃଷ୍ଣ ପଦାରବିନ୍ଦୟ ନିବେଶିତଂ ତଦ୍ଗୁଣ ଆଗି ଜୈରିହ ନତେ ଗମନ୍ ପାହାସ ଭୂତଶ୍ଚ ତଦ୍ଭଟା ସ୍ୱପ୍ନେ ଅପି ପଶ୍ୟନ୍ତି ହି ଚିରା ନିଷ୍କୃତଃ। କିପରିକି ଭଗବାନଙ୍କ ଭକ୍ତିର ମହାତ୍ମ୍ୟ ଏଭଳି ପୂର୍ଣ୍ଣ ଭକ୍ତି କେହି ନ କରିବ, ସକୃତ୍ ମନ କୃଷ୍ଣ ପଦାରବିନ୍ଦୟ ହେ କୃଷ୍ଣ ହେ ରାମ ହେ ଜଗନ୍ନାଥ ମୁଁ ତୁମର ଥରେ ଶରଣ ଚାଲିଗଲା ମନକୁ ଦେଇଦେଲା ପଦାରବିନ୍ଦ ସକୃତ୍ ମନ କୃଷ୍ଣ ପଦାରବିନ୍ଦୟ ନିବେଶିତ ତଦ୍ଗୁଣ ରାଗି ଜୈରି ହ କିଭଳି ଶରଣ ଗଲା, ଭଗବାନଙ୍କ ଗୁଣ ଜାଣିନି, ପ୍ରଭୁ ଯେ କେତେ କୃପାଳୁ, ପ୍ରଭୁ ଯେ କେତେ ଦୟାଳୁ, ପ୍ରଭୁ ଯେ କେତେ ଦିନ ବତ୍ସଳ, ଶାସ୍ତ୍ରରେ ପ୍ରଭୁଙ୍କର କେତେ ଗୁଣ ଅଛି ସେଟା ଜାଣିନି, କିନ୍ତୁ ଭଲ ଲାଗିଲା ସେ ଜଗନ୍ନାଥର ଶରଣ ଚାଲିଗଲା। ଦେଖିବେ ବହୁତ ଲୋକଙ୍କୁ ସେ ଜାଣନ୍ତି ନା ଭଗବାନ କୀର୍ତ୍ତନରେ କଣ ମହାତ୍ମା, କିନ୍ତୁ କୀର୍ତ୍ତନ ତାଙ୍କୁ ଭଲ ଲାଗେ, କିନ୍ତୁ କୀର୍ତ୍ତନ ମହାତ୍ମା ଜାଣନ୍ତି ନା କିନ୍ତୁ ଭଲ ଲାଗେ। ଯଦି କିଏ ଏଭଳି ଭାବରେ ଶରଣ ଯାଇଛନ୍ତି ସକୃତ ମାନ କୃଷ୍ଣ ପଦାରବିନ୍ଦ, ସକୃତ ମାନେ ଥରେ ଓଡ଼ିଆ ଅନୁବାଦ ଦେଖନ୍ତୁ, ଏଠି ଯୋଉ ଓଡ଼ିଆ ଅନୁବାଦ ବହୁତ ସୁନ୍ଦର ଦେଇଛନ୍ତି, କୃଷ୍ଣର ପାଦ ପଦ୍ମେ ଦୁଇ ତା ଗୁଣେ ଅନୁରାଗ ହୋଇ, କେବଳ ଗୁଣର ଅନୁରାଗ, କୃଷ୍ଣ ଦେଖିବା ପାଇଁ ଭଲ ତାଙ୍କର ନାମଟା ଭଲ, କିନ୍ତୁ ଗୁଣର କ'ଣ ଗୁଣ, କେତେ ଗୁଣ ଅଛି ତାଙ୍କ ନାମରେ, କେତେ ମହାତ୍ମା ଅଛି ଏଇଟା ଜାଣିନି, କିନ୍ତୁ ଭଲ ପାଉଛି। ଯେ କହ ବୋଲେ କୃଷ୍ଣ ନାମ ସ୍ୱପ୍ନେ ସେନେ ଦେଖଇ ଜମ, ଇଏ ପଚାରିଥିଲେ ନର୍କକୁ ଯିବ କି ନାହିଁ, କିପରି ବ୍ୟକ୍ତି ନର୍କକୁ ନ ଯିବ, ଇଏ କହୁଛି ନର୍କ ଯିବା କଥା ଛାଡ଼, ସ୍ୱପ୍ନରେ ତିନି ଜଣଙ୍କୁ ଦେଖିବ ନା, କିଏ ଦେଖିବ ନା, ସକୃତ ମନ କୃଷ୍ଣ ପରାରବିନ୍ଦୟ ଯେ ଥରେ କୃଷ୍ଣଙ୍କ ପାଦ ପଦ୍ମରେ ନା ମନକୁ ଅର୍ପଣ କରିଛି ଏବଂ ଥରେ ଭଗବାନଙ୍କର ନାମ କରିଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆପଣ ଜାଣିକି ହଉ ଅଜାଣତ ହଉ, ଆଜି ନା ଆଜି ଆପଣ ସମସ୍ତେ ନାମ କଲେ ଆପଣଙ୍କର କଣ ବୁଝିବେ ନା, ଏଟା ନିଶ୍ଚିତ ଆପଣ ବିଶ୍ୱାସ କରୁଛନ୍ତି ନା, ଇଏ ଗଙ୍ଗା କୂଳରେ ପ୍ରବଚନ କରୁଛନ୍ତି ସୁଖଦେବ ଗୋସ୍ୱାମୀ ଭରି ସାଧୁ ସଭାରେ, ଗଙ୍ଗାଙ୍କୁ ଚାହିଁ ଗଙ୍ଗା ଗଙ୍ଗା ଦେବୀ ବହି ବୋଲି ଯାଉଛନ୍ତି ସୁଖଦେବ ଗୋସ୍ୱାମୀ ପ୍ରବଚନ କରୁଛନ୍ତି ଭରି ସାଧୁ ସଭାରେ, ନିତ୍ୟାତ୍ମା ନା ଆଜ୍ଞା, ଅନନ୍ତ ଜନ୍ମର ପାପର ପ୍ରାଶ୍ଚିତ ଆପଣଙ୍କର ଆଜି ହେଇଗଲା, ଆପଣ କେହି ନର୍କ ବୁଝିବେ ନା ଯଦି ଆଜିଠାରୁ ନର୍କର ଦ୍ୱାରକୁ ବନ୍ଦ କରନ୍ତି, ଆଉ ନର୍କର ଦ୍ୱାର ଯଦି ଖୋଲିବେ ତ ଅଲଗା କଥା, ଆଜି ନର୍କର ଦ୍ୱାର ବନ୍ଦ କରିଦିଆଗଲା ଆପଣଙ୍କ ପାଇଁ, ଆପଣ ବୈକୁଣ୍ଠ ବୁଝିବେ କେବଳ ଶୁଣିବେ, ସାତ ଦିନ କେବଳ ଶୁଣିଲେ ବୈକୁଣ୍ଠ ବୁଝିବେ। ଆମ ପୂର୍ବପୁରୁଷମାନେ ତ ବୋକା ନଥିଲେ ଆଜ୍ଞା, ପ୍ରତିଦିନ ସକାଳ ସନ୍ଧ୍ୟାବେଳେ ଭାଗବତ ସଂକୀର୍ଣ୍ଣ ବୋକା ଥିଲେ, ସବୁ କର୍ମ କରି ଆସିକି ଭାଗବତ ଶୁଣୁଥିଲେ, କାହିଁକି ଭାଗବତ ଶୁଣିଲେ ଏତେ, ଆଜି ଆପଣ ନରକକୁ ଯିବ ଅନନ୍ତ ଜନ୍ମର ବାପର ପ୍ରାଶ୍ଚିତ ହେଇଗଲା, କାରଣ ଆପଣ ସାଧୁ ସଂଘରେ ନାମ କଲେ ନିଶ୍ଚିତ, କିନ୍ତୁ ଏହାପରେ ଯଦି ବାପ କରିବେ ପୁଣି ଡିପୋଜିଟ୍ କରିବେ, ଜଣେ ଯଦି ପାପର ରାସ୍ତାକୁ ବନ୍ଦ କରିଦିଏ ଭଗବାନଙ୍କର ଥରେ ନାମ କରେ ସିଏ ବୈକୁଣ୍ଠକୁ ଯିବ ନିଶ୍ଚିତ। ଏବଂ ଏଇଠି କହୁଛନ୍ତି ଆରେ ନର୍କ ପରିକି ତୁମେ ପଚାରିଥିଲ ନର୍କ କଥା, ନର୍କ ବୁଝିବା କଥା ଭୁଲି ଯାଅ, ନତେ ଜମମ ଯମରାଜକୁ ସେ ଦେଖିବ ନା, ନତେ ଜମମ ପାସମ ତଦ୍ଭଟା नते जमन पा संभूतस्स जमन को देखियो ना जमन को पाश भूत जमन को दूत माने पाश धरतांथि हाथ रे दौड़ी धरथांथि जम भूत को देखियो ना जमराज को देखियो ना तत भटान दूत मान को देखियो ना जमर पाश को देखियो ना जमराज को देखियो ना केतो साक्षात नुहे स्वप्ने अपि पश्यन्ति स्वप्न रे भी देखियो ना स्वप्न रे जम को देखियो ना पाश को देखियो ना दूत को देखियो ना स्वप्न साक्षात मर्त साक्षात देखियो ना मर्त को कहीं जिसे मर्त प्रभु छाड़ा स्वप्न रे मध्य से देखियो ना आ पाप प्रसिद्ध है जो एक गोचंदी स्वप्न अभिपस्यन्ति चिरा निष्कृतां चिर दिन पाप असंचित वापस मनुष्य ଯେତେବେଳେ ଏ କଥା କହିଦେଲେ ତାର ପରେ କିଛି ପ୍ରଶ୍ନ ପଚାରିଥିଲେ କଣ ପଚାରିଥିଲେ ବ୍ୟକ୍ତି କିପରି ନରକକୁ ନ ଯିବ କହିଲେ ନରକକୁ ଯିବା ଛାଡ ସ୍ୱପ୍ନରେ ମଧ୍ୟ ଆମକୁ ଦେଖିବ ନା ତେଣୁ ପରେ କିଛି ପଚାରିଛନ୍ତି ପ୍ରମାଣ ପ୍ରମାଣ କଣ ଆପଣ କହିଲେ କଣ ମାନ ନବୁ ଆପଣ ଦେଇପାରିବେ କଣ ଶାସ୍ତ୍ର ପ୍ରମାଣ ସୁଖଦେବ କହୁଛନ୍ତି ଠିକ ଅଛି ମୁଁ ପ୍ରମାଣ ତୁମକୁ ଦଉଛି ଶୁଣ ଅତ୍ରଞ୍ଚ ଉଦାହରନ୍ତି ଇତିହାସ ପୁରାତନ दूतानाम विष्णु जमयो संवादस्त निवेदमे परीक्षित में संदेह करुछ कि थरे भगवान कर नाम कले व्यक्ति नरक को जीवन वैकुंठ को जीवन संदेह करुछ कि सुना प्रमाण अत्रंच उदाहरण दी इतिहास पुरातन मु तुमको गुटे बहुत पुरातन इतिहास कहुछ ये मु सुनि थिले केउठी सुखदेव सारा सुनि थिले से परे कहियो अध्याय शेष रे तीनटा अध्याय शेष रे कहियो तृतीय अध्याय ବର୍ତ୍ତମାନ କହୁଛନ୍ତି ମୁଁ ଏଇଟା ଶୁଣିଛି ସାଧୁଙ୍କ ମୁଖରୁ ଆଉ ତୁମେ ଶୁଣ ଏ ଇତିହାସର ଘଟଣା ଥରେ ଭଗବାନଙ୍କର ନାମ କଲେ ବ୍ୟକ୍ତି ନର୍କକୁ ଯିବ ନା ସ୍ୱପ୍ନରେ ମଧ୍ୟ ଯମରାଜଙ୍କୁ ପାର୍ଶ୍ୱକୁ ଦୂତକୁ ଦେଖିବ ନା ଅତ୍ରଞ୍ଚ ଅତ୍ରଞ୍ଚ ଉଦାହରଣ ଇତିହାସ ପୁରାତନ ଏହାର ଉଦାହରଣ ଶୁଣ ଏଇଟା କାହା ସମ୍ବାଦ ଦୂତାନାମ ବିଷ୍ଣୁ ଜମୟୋ ସମ୍ବାଦ ତମ ଜୀବନ ମୁଁ ତୁମକୁ ଶୁଣାଉଛି ତୁମେ ଶୁଣ ସାବଧାନ ପ୍ରଶ୍ନ ଏ ଜମଦୂତ ଆଉ ବିଷ୍ଣୁଙ୍କର ସମ୍ବାଦ ବର୍ତ୍ତମାନ ଅଜାମିଲ ଚରିତ ଆରମ୍ଭ ହେଲା ଦେଖନ୍ତୁ ଅଜାମିଲ ଚରିତ ଏଇଠି ଆରମ୍ଭ ହେଇଛନ୍ତି ପଞ୍ଚମ ସ୍କନ୍ଧ ସରିଲା ଷଷ୍ଠ ସ୍କନ୍ଧରେ ପ୍ରଶ୍ନ ପଚାରିଲେ ପ୍ରଥମ ଅଧ୍ୟାୟରେ ବ୍ୟକ୍ତି କିଭଳି ନରକ ମନ ଯିବ କେତେ କଥା ପରେ ଅଜାମିଲ ଚରିତ ଆରମ୍ଭ ହେଇଛି ଆମେ ପଢ଼ିଲା ବେଳକୁ ହଁ ଅଜାମିଳ ଚରିତ ଅଜାମିଳ ନାମେ ସେ ମହାପାତି ତରିଗଲା କୃଷ୍ଣ ନାମ ଗୁଡା କିନ୍ତୁ ଅଜାମିଳ ଚରିତ କାହିଁକି ଆରମ୍ଭ ହେଇଥିଲା ଉଦାହରଣ ଦେଉଛନ୍ତି ତୁମେ ଶୁଣ ଅଜାମିଳ ଏଇଭଳି ଜଣେ ବ୍ୟକ୍ତି ଥିଲା ମହାରାଜ କେତେ ବଡ଼ କଥା ଆସିଲା ସାର୍ ଆଠଟା ଆଠଟା ପର୍ଯ୍ୟନ୍ତ ଆପଣଙ୍କ ଧୈର୍ଯ୍ୟ ଅଛି ତ ହରି ହରି କାରଣ ଆମେ ଯଦି ଆଠଟା ପର୍ଯ୍ୟନ୍ତ କଥା କହିବା ହୁଏତ ଅଜାମିଳ ଚରିତ ତିନୋଟି ଅଧ୍ୟାୟ ସରିପାରେ ନହେଲେ ସରାଇନି ତିନିଟି ଅଧ୍ୟାୟ ଦୁଇ ଦୁଇ ଘଣ୍ଟା କ୍ଲାସ୍ ସକାଳ ସନ୍ଧ୍ୟା ହେଲେ ସାତ ଦିନ ଆଠ ଦିନ ଲାଗିବ ଠିକ୍ ଅଛି ମୁଁ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ କଥା କହି ମଝିରେ ମଝିରେ କିଛି ଶ୍ଳୋକ ବି ଛାଡ଼ିଦେବି କାରଣ ସବୁ ଆଲୋଚନା କଲେ ସରିବେ ବର୍ତ୍ତମାନ ଅଜାମିଳ ଚରିତ ଆରମ୍ଭ ହେଉଛନ୍ତି ଆଚ୍ଛା ଅଜାମିଳ ଜଣେ ଥିଲେ ବୋଲି ଆପଣଙ୍କର ବିଶ୍ୱାସ ଅଛି କି ନାହିଁ ତାଙ୍କର ଘର ଥିଲା କି ନାହିଁ ଆପଣ ଆଜି ବି ଅଜାମିଳ ଘର ଦେଖିବେ ଯେ ଯେଉଁମାନେ ଚାହୁଁଛନ୍ତି ଆଡ୍ରେସ୍ ଭାଗବତଙ୍କ ଆଡ୍ରେସ୍ ଦେଉଛନ୍ତି ଲୋକମାନେ କହିଲେ କେଉଁଦିନ ଅଜାମିଳ ଥିଲା ଏଇଟା କଣ କଳ୍ପନା କଥା ନା ସାକ୍ଷାତ ଯାହା ଦେଖି ଆସିବେ ସୁଖଦେବ ଗୋସ୍ୱାମୀ କହୁଛନ୍ତି କାନ୍ୟକୋଟି ସଦାଚାର ଦାସ୍ୟା ସଂସର୍ଗ ଦୂଷିତା କିପରିକି ତୁମେ ଶୁଣ ଥରେ ଭଗବାନଙ୍କର ନାମ କଲେ କିଭଳି ବ୍ୟକ୍ତି ନରକ ଜୀବନ ତାର ଉଦାହରଣରେ ମୁଁ ତୁମକୁ ଜଣେ ଭକ୍ତର ଚରିତ କହୁଛି କାନ୍ୟ କୁର୍ଜେ ଦିଜହ କଷ୍ଟି କାନ୍ୟ କୁର୍ଜ ସହରରେ ଜଣେ ବ୍ରାହ୍ମଣ ଥିଲେ କାନ୍ୟ କୁର୍ଜ ମାନେ ବର୍ତ୍ତମାନ ଯୋଉ କାନପୁର ଅଛନ୍ତି କାନପୁରରୁ କିଛି ଦୂର ଉତ୍ତରପ୍ରଦେଶରେ ଯୋଉ କାନପୁର ସହର ଅଛି କାନପୁରରୁ କିଛି ଦୂର ଗଲା ପରେ କାନପୁର ପାଖରେ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ଜାଗା ଅଛି ଏବଂ ଦୁଇ ଜଣ ବୈକୁଣ୍ଠ ଯାଇଛନ୍ତି ସେ ଜାଗାରେ ଆଉ ଭଗବାନ ଦୁଇଜଣଙ୍କ ପାଇଁ ବିମାନ ପଠେଇଛନ୍ତି ଜଣେ ସବୁଠୁ ମହାପାପୀ ଆଉ ଜଣେ ସବୁ କମ ବୟସରେ ସବୁ ମହାପୁଣ୍ୟବାନ। ଏଇ କାନପୁର ସହର ପାଖରେ ଦୁଇ ଜଣଙ୍କର ଘର, ଜଣେ ଉତ୍ଥାନ ପାଦଙ୍କର ପୁତ୍ର ଧ୍ରୁବ, ଯିଏ କଠୋର ତପସ୍ୟା କରି ଛଅ ମାସରେ ଭଗବାନଙ୍କୁ ପାଇଥିଲେ, ଆଉ ଜଣେ ସବୁ ମହାପାପୀ, ସବୁ ମହାପାପୀ ଯିଏ ସେଇଠି ବୈକୁଣ୍ଠ ଯାଇଥିଲେ, ସେଇ ଜାଗାରୁ ଭଗବାନ ତାଙ୍କ ପାଇଁ ବିମାନ କରିଦେଇଥିଲେ। ଦୁଇ ଜଣଙ୍କ ପାଇଁ ଭଗବାନଙ୍କ ଦରବାରର ନିୟମ ଦେଖନ୍ତୁ, ଭଗବାନ ସବୁ ମହାପାପୀକୁ ତା ପାଇଁ ବିମାନ ପଠେଇଲେ, ଆଉ ସବୁ ପୁଣ୍ୟବାନ ପାଞ୍ଚ ବର୍ଷରେ ବାଳକ ଧ୍ରୁବ ତା ପାଇଁ ମଧ୍ୟ ବିମାନ ପଠେଇଲେ। ଏବଂ ସେ ଜାଗା କାନପୁରର ପାଖରେ, ଆଜି କାନପୁରର ଜାଗା ଅଛନ୍ତି, କାନପୁରର କିଛି ଦୂର ଗଲା ପରେ କୌନଜ ସହର ଅଛି, କୌନଜ। ଏବଂ ସେହି ସହରର ବ୍ରାହ୍ମଣମାନେ ଅତି ପବିତ୍ର, କୌନଜିଆ ବ୍ରାହ୍ମଣ। ଆମ ରାଜା ପୁରୀରୁ କିଛି କୌନଜିଆ ବ୍ରାହ୍ମଣ ଆମର ଅଛନ୍ତି ଯାଜପୁରରେ, ଯେତେବେଳେ ଯାଜପୁରରେ ଯଜ୍ଞ କରାଗଲା ସେତେବେଳେ କୌନଜିଆ ବ୍ରାହ୍ମଣମାନେ ଅଣାଗଲା। କାରଣ ଭାରତ ବର୍ଷରେ ଯଦି ଶୁଦ୍ଧ ବ୍ରାହ୍ମଣ ଥାନ୍ତି, ସବୁଠୁ ଶୁଦ୍ଧ ବ୍ରାହ୍ମଣ କୌନଜ ବ୍ରାହ୍ମଣ ଆମର ଅଛନ୍ତି, କୌନଜିଆ ବ୍ରାହ୍ମଣ ପଚାରନ୍ତୁ, ପୁରୀରେ ବି କିଛି ରହୁଛନ୍ତି ଏବଂ ଯାଜପୁରରେ ରହୁଛନ୍ତି। ଅଜାଣରେ ସେଇଠି ଜନ୍ମ ହେଇଥିଲା କୌନଜ ବ୍ରାହ୍ମଣ, କେତେ ଶୁଦ୍ଧ ବ୍ରାହ୍ମଣ ଦେଖନ୍ତୁ। ଆଉ କୌନଜ ସହରର ସ୍ଥିତି କିଭଳି ନା, ଦୁଇ କୂଳରେ ଦୁଇ ସାଇଡ୍ରେ, କୌନଜ ସହର ଏଭଳି ଦୁଇ ସାଇଡ୍ରେ ଗଙ୍ଗା ବୋହିକି ଯାଉଛି। ଅଜାମିଲ ବାଲ୍ୟ ଅବସ୍ଥାରୁ ଗଙ୍ଗାର ଜଳ ପିଇଛନ୍ତି, ଗଙ୍ଗାରେ ସ୍ନାନ କରିଛନ୍ତି ଏବଂ ଶୁଦ୍ଧ ବ୍ରାହ୍ମଣଙ୍କ ସହିତ ବାସ କରିଛନ୍ତି। ଏ ଭାଗ୍ୟ ଅଜାମିଲର ଥିଲା, ଆମର ତ ସେ ଭାଗ୍ୟ ନାହିଁ। ଗଙ୍ଗାରେ ସ୍ନାନ କରିବା ତ କେବେ ବର୍ଷରେ ଥରେ ହେଉଛି, ତ କାହାର ଜୀବନ ସାରା ବି ନାହିଁ। କିନ୍ତୁ ଏତେ ବଡ ପୁଣ୍ୟବାନ ଲୋକ ବର୍ତ୍ତମାନ ନର୍କକୁ ଯିବେ, ଆପଣ ଶୁଣିଲେ ସୁଖଦେବଙ୍କ ସ୍ୱାମୀ ପ୍ରଥମେ ସେ କିଭଳି ନର୍କକୁ ଯାଉଛନ୍ତି କିନ୍ତୁ ରାସ୍ତାଟା ବନ୍ଦ ହେଇଗଲା, ଏଇଟା ବର୍ଣ୍ଣନା କରିବେ, ମୃତ୍ୟୁ କଥାଟାକୁ ଆଗେ ବର୍ଣ୍ଣନା କରିଛନ୍ତି, ପରେ ବର୍ଣ୍ଣନା କରି ତାଙ୍କର କଣ ପୁଣ୍ୟ ଥିଲା। କାନ୍ୟକୁ ଯେ ଦ୍ୱିଜ କରିଛି, ଏ କୌଣସି ସହରରେ ଜଣେ ବ୍ରାହ୍ମଣ ରହୁଥିଲେ, ଅଜାମିଲ ବ୍ରାହ୍ମଣ ଥିଲେ, ଆଉ କୌଣସି ବ୍ରାହ୍ମଣ ମାନେ ବଡ ଶୁଦ୍ଧ ଦ୍ୱିଜ କି ଦାସୀ ପତି। ଅଜାମିଲ ସେ ଦାସୀର ପତି ହେଇଗଲେ, ଦାସୀ ମାନେ ବେଶ୍ୟା। ଅଜାମିଲ ନିଜର ସ୍ତ୍ରୀ, ଘରେ ସୁନ୍ଦରୀ ସ୍ତ୍ରୀ ଥିଲେ, ଆପଣ ଶୁଣିବେ ତାର ସ୍ତ୍ରୀର ଗୁଣ ଭାଗବତ, ଆପଣ ଭାବନ୍ତୁ ନା ଏତେ ଟିକ 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 କଥା ଅଛି ବୋଲି, ପ୍ରତି ଶ୍ଳୋକରେ ଭାଗବତରେ ସବୁ ଜିନିଷ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଯଦି ଜଣେ ଜୀବନ ଭାବି କେବଳ ଭାଗବତ ଶୁଣେ, କିଛି ସାଧନ ନ କରେ, କେବଳ ଶୁଣେ, ସେ ବୈକୁଣ୍ଠ କରେ। ଏତେ ସୁନ୍ଦର ଚରିତ୍ର, ଭକ୍ତର ଚରିତ୍ର ବର୍ଣ୍ଣନା କରାଯାଇଛି ଯେ ଅଜାମି ଦାସ ଦ୍ୱିଜ କୂଳରେ ଜନ୍ମ ହୋଇଥିଲେ, ବ୍ରାହ୍ମଣ କୂଳରେ, କିନ୍ତୁ କାହିଁକି ପାପୀ ହେଇଗଲେ? ପରୀକ୍ଷିତ ମହାରାଜଙ୍କ ସନ୍ଦେହ ଆସିବ, ସେଠି କହୁଛନ୍ତି ନାମନା ନଷ୍ଟ ସଦାଚାର, ବ୍ରାହ୍ମଣ ଯେଉଁ ସଦାଚାର ଥିଲା ସବୁ ହରେଇଦେଲା, ଅଜାମି ସଦାଚାରକୁ ଛାଡ଼ିଦେଲା, ବ୍ରାହ୍ମଣର ଯେଉଁ ସଦାଚାର ଥିଲା, ଅଧ୍ୟୟନ ଅଧ୍ୟାପନ ଦାନ ପ୍ରତିଗ୍ରହ ଯାହା ସବୁ ବ୍ରାହ୍ମଣର ଗୁଣ ଥିଲା ସବୁ ତ୍ୟାଗ କରିଦେଲା, ଯଜନ ଯାଜନ କିଭଳି ଦାସ୍ୟ ସଂସର୍ଗ ଦୂଷିତା, ଗୋଟେ ବେଶ୍ୟାର ସଂସର୍ଗକୁ ଆସିବା, ଗୋଟେ ସ୍ତ୍ରୀ ଯିଏକି ବେଶ୍ୟା ନିଜର ସ୍ତ୍ରୀକୁ ଛାଡ଼ି ସେ ସ୍ତ୍ରୀ ସହିତ ସହବାସ କର। ସମାଜରେ ଏଥିପାଇଁ ଗୋଟେ ପ୍ରଥା ରଖାଯାଇଛି, ବିବାହ ପ୍ରଥା, ଏବଂ ବିବାହ ନିଜର ବର୍ଣ୍ଣ ସହିତ କରାଯାଏ, ଏଟା କାଳ୍ପନିକ ଜିନିଷ ନା। ଜଣେ ବ୍ରାହ୍ମଣ ଗୋଟେ ବ୍ରାହ୍ମଣ କୂଳର ଝିଅକୁ ବିବାହ ହଉଥିଲା, କାହିଁକି ନା ବ୍ରାହ୍ମଣ ହେଉଛି ସତ୍ୱଗୁଣରେ, ସେ ଗୋଟେ କନ୍ୟାକୁ ଗ୍ରହଣ କରିବା ସେ ସତ୍ୱଗୁଣରେ ହେଇଥିବ, ତାହେଲେ ତାଙ୍କ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଠିକ ଭାବରେ ଚଳିବେ। ଏମାନେ ଜାତକ ଦେଖାଯାଉଥିଲା, ସବୁ ଅଛି ନା, ନର ରାଶି ଆଉ ଦେବତା ଆଉ ରାକ୍ଷସ, ତାପରେ ନର ରାଶି ସହିତ ନର ରାଶିରେ ବିବାହ କରାଯିବ, ଇ କାଳ୍ପନିକ ଜିନିଷ ନା। କଳିଯୁଗରେ କାହିଁକି ମାଡ଼ପିଟ ଲାଗିଛି ସ୍ୱାମୀ ସ୍ତ୍ରୀ ଭିତରେ? ତୁମର ତ କିଛି ନୀତି ନିୟମ ନାହିଁ, ମିଆଁ କ'ଣ କହନ୍ତି, ମିଆଁ ବିବି ରାଜି କ୍ୟା କରେ ବାପା ଅଛି, ମୋର ମୋର ବିବି ଇଚ୍ଛା ମୁଁ ବିବାହ, ବାପା କ'ଣ କରିବି,
ବାପ କିଛି କରିପାରିବ, ତାର ପରିଣାମ ତୁମେ ଭୋଗିବ, ଘରେ ଘରେ ଫାଇଟିଂ ଲାଗିବ। ତେଣୁ ସମାଜରେ ସଦାଚାରର ପତନ କେଉଁ ସମୟରେ ହୁଏ, ଯେଉଁ ସମୟରେ ଜଣେ ନିଜର ସ୍ତ୍ରୀକୁ ଛାଡ଼ି ଅସଦାଚାର ସ୍ତ୍ରୀ ନିଜର ନିମ୍ନ ବର୍ଣ୍ଣର ସ୍ତ୍ରୀକୁ ଗ୍ରହଣ କରେ, ଭୋଗ କରେ। ବହୁତ ବଡ଼ ଶିକ୍ଷା ଭାଗବତ ଦେଉଛନ୍ତି। ସେଥିପାଇଁ ପିତୃପୁରୁଷମାନେ ଆଗେ ବୁଢ଼ା ବଡ଼ ଲୋକମାନେ ଯାଉଥିଲେ, ସେ ଯାଇକି ସଦାଚାର କନ୍ୟା ଦେଖୁଥିଲେ। ଏଇ ଆମର ଗ୍ରହଣ ଠିକ ଜାତକ ପଡ଼ିଲା ପରେ ବି କୁଳ ଦେଖାଯାଉଥିଲେ, କନ୍ୟାର ଲକ୍ଷଣ ଦେଖିକି ତାଙ୍କୁ ବୋହୁ କହିଥାନ୍ତି। ପୁତ୍ର ସୁଖୀ ରହିବ, ଗୋଟେ ସୁସନ୍ତାନ ଆସିବ। ତେଣୁ ଅଜାମେ ନିଜର ସ୍ତ୍ରୀକୁ ଛାଡ଼ି ବେଶ୍ୟା ନିକଟକୁ ଗଲେ, ଏବଂ ବେଶ୍ୟା ନିକଟକୁ କାହିଁକି ଗଲେ ଏଇଟା ପରେ ଶୁଣିବେ। ବର୍ତ୍ତମାନ ଶୁଣିବେ ଅଜାମେ କିଭଳି ମୃତ୍ୟୁ ମୁଖରେ ନର୍କକୁ ଯାଉଛନ୍ତି, କେଭଳି ଭାଗବତ ପଢ଼ାଇ ଦେଖନ୍ତୁ। ଆଉ ନାନା ନଷ୍ଟ ସଦାଚାର ଦାସ୍ୟ ସଂସର୍ଗ ଦୂଷିତା, ଯେତେ ସୁନ୍ଦର ଗୁଣ ଅଜାମିଲର ଥିଲା, ସନ୍ତ ଦାନ୍ତ ନିଷ୍ଠ ପରାୟଣ ବ୍ରତନିଷ୍ଠ ପରାୟଣ ଅଜାମିଲ ସବୁ ଗୁଣ ହରାଇଦେଲା କେବଳ ବେଶ୍ୟା ସଙ୍ଗରେ। ଯଦି ଜଣେ ପୁରୁଷ କେବଳ ଅବୈଧ କର୍ମ କରେ, ନୀଚ ନାରୀମାନଙ୍କ ସହିତ ସମ୍ପର୍କ ରଖେ, ତାହେଲେ ଯେତେ ସଦ୍ଗୁଣ ସମ୍ପନ୍ନ ସେ ବ୍ୟକ୍ତି ହେଇଥାଉ, ସବୁ ଗୁଣ ସେ ହରାଇଦେବ। ସେଥିପାଇଁ ଭାଗବତରେ ଚାରୋଟି ସ୍ତମ୍ଭ ଦିଆଗଲା, କଳିଙ୍ଗର ଚାରୋଟି ସ୍ତମ୍ଭ ଅଛି, ଦ୍ୟୁତମ ପାନମ ସ୍ତ୍ରୀ ଓ ସୁନା। ଏଥିରେ ବ୍ୟକ୍ତିର ଚାରୋଟି ସଦ୍ଗୁଣ ନଷ୍ଟ ହୋଇଯାଏ। ତପସ୍ୟା ବ୍ୟକ୍ତି ଯାହା କିଛି ଧର୍ମ କରୁଛି ନଷ୍ଟ ହୋଇଯାଉଛି, କାହା ଦ୍ୱାରା? ଗର୍ଭ ଦ୍ୱାରା। ଏବଂ ଶୌଚ ଧର୍ମର ଯେଉଁ ଚାରିପାଦ, ତପ ଶୌଚ ଦୟା ସତ୍ୟ, ଏ ଚାରିଟା ନଷ୍ଟ ହେଉଛି ଚାରିଟା ଜିନିଷ ଦ୍ୱାରା। ତପ ନଷ୍ଟ ହେଉଛି ଗର୍ଭ ଦ୍ୱାରା। ବ୍ୟକ୍ତି ହଁ ମୁଁ ଧାର୍ମିକ, ମୁଁ ଧର୍ମ ନେଇଛି, ମୁଁ ଦୀକ୍ଷା ନେଇଛି, ମୁଁ ଏତେ ବଡ଼ ଲୋକ, ତପସ୍ୟା ନଷ୍ଟ ହେଇଛି। ତପସ୍ୟା ଗର୍ଭ ଦ୍ୱାରା ନଷ୍ଟ। ଶୌଚ ଯେଉଁ ଶୌଚ କାକଳି ଯୁଗରେ ଶୌଚତା ନାହିଁ, ଶୌଚତା ନଥିଲେ, ଅନ୍ତ ଶୌଚ ବହି ଶୌଚ ନଥିଲେ, ଭକ୍ତି ଭଗବାନ ପ୍ରସନ୍ନ କରିବା ମନ ତ ସବୁବେଳେ ବିଚଳିତ ହବ ନା ସ୍ତ୍ରୀ ସଙ୍ଗ ଦ୍ୱାରା। ଯଦି ଜଣେ ନିଜ ସ୍ତ୍ରୀ ସହିତ ସମ୍ପର୍କ ରଖେ, ତା ଶୌଚତା ନଷ୍ଟ ହେଇଯିବ, ସଦାଚାର ନଷ୍ଟ ହେଇଯିବ, ସେ ଭକ୍ତି ଜାଗରଣ କରିପାରିବ। ଆଉ ତପଶୌଚ ଦୟା, ଦୟା ନଷ୍ଟ ହେଇଯିବ, ଦୟା ଗୁଣ ନଷ୍ଟ ହେଇଯିବ, ପଶୁ ହତ୍ୟା ଆଉ ନିଶା ସେବା ହୃଦୟ କଠୋର ହେଇଯିବ। ତପ ଶୌଚ ଦୟା ସତ୍ୟ ନଷ୍ଟ ହେଇଯିବ। ଦ୍ୟୁତ କ୍ରୀଡ଼ାରେ ଜୁଆ ଖେଳିବା, ତାସ ଖେଳିବା, ଛଳନା, ସେଥିରେ ସତ୍ୟତା ନଷ୍ଟ ହେଇଯିବ। ସେଥିପାଇଁ ଭାଗବତ ମନା କରିଛନ୍ତି ଏଇ ଚାରିଟା ଜିନିଷ। ତେଣୁ ଅଜାମିଲ ଏତେ ବଡ଼ ସଦାଚାରୀ ସମ୍ପନ୍ନ ଲୋକ ଥିଲେ, ଆମର ତ କିଛି ନାହିଁ, ଆମେ ଏଇ କାମ କରୁଛୁ, ଆମର କ'ଣ ପୁଣ୍ୟ ଅଛି କୁହ? ଅଜାମିଲର ସବୁ ପୁଣ୍ୟ ଥିଲା, କେବଳ ଗୋଟିଏ ଖରାପ କାମ, ଆମେ ତ ଚାରିଟା କାମ କରୁଛୁ। ସେ ବେଶ୍ୟା ସହିତ ସମ୍ପର୍କ ରଖିଲା, ନଷ୍ଟ ନାମନା ସଦାଚାର ସବୁ ଗୁଣ ତାର ନଷ୍ଟ ହେଲା। ଏବଂ ଅଜାମି କ'ଣ କରୁଥିଲା, ନିଜ ସ୍ତ୍ରୀକୁ ଛାଡ଼ିକି ଆସିଲା ପରେ ଆଉ ଘରକୁ ଅଜାମି ଫେରିନି, ବେଶ୍ୟା ପାଖରେ ରହିଲା, ଏବଂ ବେଶ୍ୟା ସହିତ ସମ୍ପର୍କ ରଖି ବେଶ୍ୟାର ପିଲା ଛୁଆ ସହିତ ନିଜକୁ କିଭଳି ପୋଷୁଥିଲା ବର୍ତ୍ତମାନ କହୁଛନ୍ତି। ଚାରୋଟି ବୃତ୍ତିରେ ଅଜାମିଲ ଏଇ କର୍ମ କରୁଥିଲା। ଆପଣ କହିବେ ଅଜାମିଲ କିଏ? ଆପଣ ଦେଖନ୍ତୁ ଏ ଜଗତରେ ଅଜାମିଲ ଖୋଜିବା କିନ୍ତୁ ଆବଶ୍ୟକ ନାହିଁ, ଘରେ ଘରେ ଅଜାମିଲ ମାନେ ଅଛନ୍ତି, ଏ ସବୁ ଅଜାମିଲ ଡ୍ୟୁଟି ଦେଖନ୍ତୁ ଅଜାମିଲ ଭଳି କର୍ମ ଏଠି କହୁଛନ୍ତି। ବନ୍ଦୀ ଅକ୍ଷୟ କହିତ ବଚର୍ଯ୍ୟ ଗହିତ ପ୍ରତି ଆସ୍ଥିତ ବିବ୍ରତ କୁଟୁମ୍ବ ବରଣ ଜାତୟାମାସ ଦେହୀନ ହେ ପରୀକ୍ଷିତ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ଅଜାମି କେବଳ ବେଶ୍ୟା ପାଖରେ ରହୁନଥିଲା, ଚାରୋଟି ବୃତ୍ତିରେ ବେଶ୍ୟାକୁ ପୋଷୁଥିଲା, ଏବଂ ସବୁଠୁ ବଡ଼ କାମ କରୁଥିଲା ଜାତୟା ଆସ ଦେଇନ ଜୀବ ଗୁଡ଼ିକୁ କଷ୍ଟ ଦେଉଥିଲା। ଜୀବ ଗୁଡ଼ିକୁ କଷ୍ଟ ଦେଇକି ନିଜର ଶରୀର ପୋଷଣ ଆଉ ବେଶ୍ୟାର ପିଲା ଛୁଆକୁ ପୋଷୁଥିଲା। ଜୀବକୁ କଷ୍ଟ ଦେଇକି ଆମର ବଞ୍ଚିବାର ଅଧିକାର ନାହିଁ। ଆମେ ଏଭଳି ବୃତ୍ତି ଗ୍ରହଣ କରିବା, ଗୋଟେ ଚାକିରିଟେ କରନ୍ତୁ, ଗୋଟେ ଚାଷ କରନ୍ତୁ, ଗୋଟେ ବିଜନେସ୍ କରନ୍ତୁ, ସବୁବେଳେ ନିୟମ ଅଛି, ଆପଣ ଅନ୍ୟକୁ କଷ୍ଟ, ଆପଣ ବିଜନେସ୍ ମ୍ୟାନ୍ ହେଇଛନ୍ତି, ଆପଣ ଗୋଟେ ଗରିବ ଲୋକଙ୍କ ଠାରୁ ଶୋଷିକି ନେଇଯାଉଛନ୍ତି ଧନ ନା, ବା ଗୋଟେ ଅଫିସର ହେଇଛନ୍ତି ବିନା ଲାଞ୍ଚ ବିନା କିଛି କାମ କରୁନାହାନ୍ତି, ଏ ଯାତ ଦେଇନ ଗୋଟେ ଜୀବକୁ କଷ୍ଟ ଦେଲେ ତା ପାଇଁ ଆପଣଙ୍କୁ ସେ ବୃତ୍ତିଟା ଅସତ୍ ବୃତ୍ତି ହେଇଗଲା। ଏବଂ ଅସତ୍ ବୃତ୍ତିର ଲକ୍ଷଣ କ'ଣ, ସେ ଅନ୍ନ ଯିଏ ଖାଇବ ସେ ପିଲା ଛୁଆ ସବୁ ମଣିଷ ହେଇଛି। ପଢ଼ିଯୁଗରେ ପଚରାଯାଏ ଏତେ ଭଦ୍ର, ଆଜିକାଲି ଦେଖନ୍ତୁ ଚାଷୀ ଘରର ପିଲା ବରଂ ବହୁତ ଠିକ ଅଛି, ବଡ଼ ବଡ଼ ଶିକ୍ଷିତ ଘର ସମାଜ ଆମେ ଯାହା କହୁଛେ ଆରିଷ୍ଟୋକ୍ରାଟ ଲାଇଫ ମେଣ୍ଟେନ୍ କରୁଛନ୍ତି, ବଜାରରେ ରହୁଛନ୍ତି, ପୁଅ ଆଏସ୍ ଅଫିସର, ଏ ବାପା ଆଏସ୍ ଅଫିସର, ମା ଆଏସ୍ ଅଫିସର, ତାଙ୍କ ପିଲା ଛୁଆମାନଙ୍କର ଚରିତ୍ର ଦେଖନ୍ତୁ କ'ଣ, ଯେଉଁମାନେ ସମାଜକୁ ଦିଗ୍ଦର୍ଶନ ଦେବା କଥା ସେମାନଙ୍କର ଅବସ୍ଥା କ'ଣ ଦେଖନ୍ତୁ, କାହିଁକି କାହିଁକି ପିଲା ଛୁଆମାନେ ବିଗିଡ଼ି ଯାଉଛନ୍ତି। ତୁମେ ପର ପୀଡ଼ା କରି ଜୀବକୁ କଷ୍ଟ ଦେଇଛି ଧନ ଆଣି ଘରେ କରି ତୁମ ପିଲା ଛୁଆକୁ ପଢ଼ିଛ, ଏଥିପାଇଁ ଅଶୋକ ମାର୍ଗରେ ପଳାଉଛ। ଆପଣ ଚିନ୍ତା କରନ୍ତୁ ପୂର୍ବପୁରୁଷ ଲୋକମାନେ, ଆମର ପାଞ୍ଚ ଭାଇ ଛଅ ଭାଇ ସବୁ ଥିଲେ, ଲୋକମାନେ ଏତେ ସଦାଚାରୀ ଥିଲେ, ବାବା କେବଳ ଚାଷ କରୁଥିଲେ, କେତେ ନୀତିବାଦୀ, କାହିଁକି ନା ବାସ୍ତବିକ ଆମେ ସଠିକ ପରିଶ୍ରମ କରି ଆମ ପିଲା ଛୁଆଙ୍କୁ ମଣିଷ କରୁଛେ, ସେ ପିଲା ଛୁଆ ଏତେ ଶୀଘ୍ର ଖରାପ ହେବ, ଦୁଃସଙ୍ଗବଶତଃ ହେଇପାରନ୍ତି କିନ୍ତୁ ପୁଣି ରାସ୍ତାରେ ଫେରି ଆସିବେ। କିନ୍ତୁ ଯାହାର ଘରେ ଏଇସବୁ ବୃତ୍ତି ଗୁଡ଼ାକ ପଶିଛି ସେ ରାସ୍ତାରେ ଫେରିପାରିବ ନା, ଅଜାମିଲ ଭଳି ବୃତ୍ତି, ଅଜାମିଲ ଏଭଳି ବୃତ୍ତି କଲା, ସେଥିପାଇଁ ମୃତ୍ୟୁ ସମୟ ପର୍ଯ୍ୟନ୍ତ ବେଶା ନିକଟରୁ ଖସିପାରିବ ନା। ବନ୍ଦୀ ଶୃଙ୍ଖଳିତ ଲୋକମାନଙ୍କୁ ବାନ୍ଧି ପକେଇବ, ଏକୁଟିଆ ଦେଖିଲେ ଅଜାମିଲ, ଏଠି ବିଶ୍ୱନାଥ ଚକ ଠାକୁର କହୁଛନ୍ତି, ବନ୍ଦୀ ଶୃଙ୍ଖଳିତ ଜନତାୟା ତଦା କର୍ଷଣେନ ଇତ୍ୟର୍ଥ, ଜବରଦସ୍ତି ଟାଣି ଆଣିବ ଭଦ୍ରଲୋକଙ୍କୁ ବାନ୍ଧି ପକେଇବ, ଏକୁଟିଆ ଦେଖିଲେ ତାଙ୍କ ତ ଜାତୀୟ ସବୁ ନେଇଯିବ, ଅଜାମିଲ ଏଇ କାମ କରୁଥିବ। ବନ୍ଦୀ ଅକ୍ଷୟୀ ସ୍ୱାମୀପାଦ କହୁଛନ୍ତି ଅକ୍ଷେଶ୍ଚ ଦ୍ୟୁତେନ, ଦେଖିଲା ଏଇ ଲୋକଙ୍କ କତିରେ ଟଙ୍କା ଅଛି, ଅଜାମିଲ ତା ସାଙ୍ଗରେ ସେ ଇଚ୍ଛା ନଥିଲେ ସୁଦ୍ଧା ଅଜାମିଲ ଜବରଦସ୍ତି ତା ସାଙ୍ଗରେ ଜୁଆ ଖେଳି ତା କତିରେ ଟଙ୍କା ଝିଡ଼ି ଆଣିଛି। ବନ୍ଦୀ ଅକ୍ଷୟୀ କୈତ ଭାଇ ବଞ୍ଚନା ବିଶ୍ୱ, ବଞ୍ଚନା କରି ଠକେ ଅଜାମିଲ ଚଳୁଥିଲା, ବନ୍ଦୀ ଅକ୍ଷୟୀ କୈତ ଆଶ୍ଚର୍ଯ୍ୟ ଚୋରି କରି, ଇଉ ତାର ବୃତ୍ତି ଥିଲା ଅଜାମିଲ, ଗହିତ ବୃତ୍ତି ଆସ୍ତିକ ବୃତ୍ତି ହେଲା ଗହିତ ବୃତ୍ତି, ବ୍ୟକ୍ତି ସବୁ ସମୟରେ ଜଣେ ସାଧକୁ ବି ସାଧୁ ବି ତାର ବୃତ୍ତି ଗ୍ରହଣ କରିବ, କହିତ ବୃତ୍ତି ନୁହେଁ ସବ ବୃତ୍ତି, ସାଧୁ ମାନେ ନୁହେଁ ଯେ ତାକୁ ଗୋଟେ କପଡ଼ା ମିଳିଯାଇଛି ମାନେ ସେ ଯାହା ପାରେ ତା ପାଖରୁ ଧନ ଭିକ୍ଷା କରିକି ସେ ଚଳିବ, ସାଧୁ ମାନେ ନୁହେଁ ଯେ ମୁଁ ଖାଲି ଆଖି ନଜର କରିବି କେଉଁଠି ବଡ଼ ବଡ଼ ଧନୀ ଲୋକ ଚେଲା ଅଛନ୍ତି ତାଙ୍କୁ ତାଙ୍କ ଉପରେ ଆଙ୍କୁଶ ପକେଇବି ଭଲ ଟଙ୍କା ମିଳିବ ନା ଭାଇ, ଇଏ ଗହିତ ବୃତ୍ତି ହେଇଗଲା ଭଜନ, ବିଷୟର ଅର୍ଣ୍ଣ ଖାଇଲେ ମଲିନ ହୁଏ ମନ, ମଲିନ ହେଲେ ମନ ନା ହୁଏ କୃଷ୍ଣ ସ୍ମରଣ, ସାଧୁ ବିଷୟରେ ଧନ ଗ୍ରହଣ କରିବ ନା, ସାଧୁ ସଦ୍ବୃତ୍ତି କରିବ, ଦେଖିବ କିଏ ସଦ୍ବୃତ୍ତି ଲୋକ ତାକୁ ଯିବ ତାକୁ ମାରିବ ତା ପାଖରୁ ମାରିକି ଆଣିବ, ବିଷୟ ଲୋକ ଯଦି ଧନ ଦିଏ ସେ କ'ଣ କରିବ, ସତକୁ ଡାଇରେକ୍ଟ ଭଗବାନ ଦେଇଯାଉ, ସେ ପଇସାରେ ଗୋଟିଏ ପଇସା କ'ଣ କରିବ, ଭଗବାନଙ୍କ ମନ୍ଦିର ଭଗବାନଙ୍କ ପ୍ରଚାର ଯଦି ଗ୍ରହଣ କଲା ତାର ଭଜନର ବାଧକ ହୋଇଛି, ତେଣୁ କର୍ମୀ ଲୋକ କଥା କ'ଣ କହିବେ, ସାଧୁ ପାଇଁ କଳିଯୁଗ ତ ଏସବୁ ଜିନିଷ ନାହିଁ, କଳିଯୁଗରେ ତୁମେ ସାଧୁ ହୁଅ ନା ନ ହୁଅ ଆଜ୍ଞା ବିରାଟ ବଡ଼ ଆଡଭର୍ଟାଇଜ ଦରକାର, ବୋର୍ଡ ମାରିକି ବଡ଼ ବଡ଼ ଆଡଭର୍ଟାଇଜ କଲା ମାନେ ଟିଭି ଫିଲ୍ମ ଚ୍ୟାନେଲକୁ ଗଲା ମାନେ ଲୋକମାନେ ଖାଲି ନଜର ଦେଖୁ, ସାଧୁମାନେ ଗାଁ ଗହଳି ଆସିବା ପାଇଁ ଚାହୁଁନାହାନ୍ତି, ସବୁ କ୍ଷେପ ପକାଉଛନ୍ତି ବଡ଼ ବଡ଼ ଟାଉନ ମାନଙ୍କ ଉପରେ, କାହିଁକିନା ସେଇଠି ପଇସା ଅଛି, ଗାଁ ଗହଳିକୁ ଆସିକି ଶୀତ ଖରା ସହି ଏଠି ଏସି ରୁମ୍ ନାହିଁ କିଛି ବେଡ୍ରୁମ୍ ନାହିଁ, ଏଠି କିଏ ଶୋଇବ ଏଠି କିଏ ପ୍ରଚାର କରିବ, ଟାଉନ ବଜାର ରହିବ, ଟାଉନ ବଜାର ରହିଲେ ସେଠି ପଇସା ଅଛନ୍ତି, ଗୋଟେ ଦୁଇ ଜଣ ଚେଲା ବଡ଼ ବଡ଼ ଧନ ଚେଲା ହେଇଗଲା ଆମେ ଉଠିବୁ ଉପରକୁ ଶୀତ ପଡ଼ା ଭଟା କରିବେ ଆଉ କ'ଣ, ଇଏ ସାଧୁ ବି ବୃତ୍ତିରୁ ହଟିଯିବ, ମନେ ରଖନ୍ତୁ ସେ ହରିବର୍ତ୍ତନ କରିପାରିବ ନା, ତାର ପତନ ହେଇଯିବ ଯଦି ଗହିତ ବୃତ୍ତି ଆଚରଣ କରେ, ସାଧୁ ପାଇଁ ବି ସାବଧାନ, ସେଥିପାଇଁ ସାଧୁ କୁହାଯାଉଛି ସାଧୁ ସାବଧାନ, ସାଧୁ ସବୁ ସମୟରେ ସାବଧାନ, ସାଧୁ ସବୁ ସମୟରେ ସତର୍କ, ତେଣୁ ଗହିତ ପ୍ରତି ଯଦି ଆଚରଣ କଲା ଗୃହସ୍ଥ ହଉ ସାଧୁ ହଉ ଝିଅ ହଉ ପର ଜୀବକୁ ପୀଡ଼ା ଦବ ନା, ସବୃତ୍ତିରେ ଚଳିବ, କିନ୍ତୁ ଅଜାମେ ତା କ'ଣ ନଥିଲା ବନ୍ଦୀ ଅକ୍ଷେଇ କହିତ ସଜି ଗହିତ ବୃତ୍ତି ଆସିବ ଏଇ ତ ଓଡ଼ିଆ ଭାଗବତ ଲେଖିଛନ୍ତି ଦେଖନ୍ତୁ କୈତବ ଚୌର୍ଯ୍ୟପଣେ ତାଇ କୁଶ୍ଚିତ କର୍ମ ଆଚରଇ ଏ ଚାରୋଟି ଗୁଣର ଦୁଇଟି ଗୁଣ ଦେଲେ କୈତବ ଚୌର୍ଯ୍ୟପଣେ ଥାଇ କୁଶ୍ଚିତ କର୍ମ ଆଚର କିନ୍ତୁ ମୂଳ ସୁଖରେ କ'ଣ କହିଲେ ବନ୍ଦୀ ଅକ୍ଷି ଅକ୍ଷେଇ କୈତବ ତେଣୁ ଓଡ଼ିଆ ଭାଗବତରେ ବେଳେବେଳେ ଅନୁବାଦକୁ କାରଣ ପଦ ନବାକିରି ଛନ୍ଦ ଲେଖିବେ ନା ତେଣୁ ପଦକୁ ମିଳିବା ପାଇଁ ପ୍ରକୃତ ଅନୁବାଦ ବେଳେବେଳେ ଆକ୍ଷରିକ ଅର୍ଥ ଛଡ଼ାଇ ଯାଉଛି ତେଣୁ ଅଜାମିଲ ଏଭଳି ଚଳୁଥିଲେ ତେଣୁ ବର୍ତ୍ତମାନ ପ୍ରଶ୍ନ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ କରୁଛନ୍ତି ଆଚ୍ଛା ଅଜାମିଲ କେତେ ଦିନ ସେ ବେଶିଆ ପାଖରେ ରହିଲେ କ'ଣ ମୃତ୍ୟୁ ପର୍ଯ୍ୟନ୍ତ ରହିଛନ୍ତି ସେ ତ ବ୍ରାହ୍ମଣ ପୁତ୍ର ଥିଲେ ନା ସେ ତ ଘରକୁ ଫେରିଥିଲେ ନା ଆମେ କାଲି ଶୁଣିବା ଅଜାମିଲ କେତେ ଦିନ ବେଶିଆ ପାଖରେ ଥିଲେ ଏବଂ ମୃତ୍ୟୁ ସମୟ ପର୍ଯ୍ୟନ୍ତ ବେଶିଆ ପାଖରେ ଅଜାମିଲ ଅଛନ୍ତି ମୃତ୍ୟୁ ସମୟ ପର୍ଯ୍ୟନ୍ତ ଏବଂ ଶୁକ୍ରଦେବ ଗୋସ୍ୱାମୀ ଏଇ ପ୍ରବଚନ ଏଇ ଶ୍ଳୋକଟି କହିଲା ବେଳେ ବହୁତ ମନ ଦୁଃଖ କରିକି କହୁଛନ୍ତି କ'ଣ କଲା ଜୀବନର ଏତେ ବଡ଼ ଆୟୁଷ ଅଜାମିଲ ଅସତ୍ପଥକୁ ପଳେଇଥିଲା କିନ୍ତୁ ଶେଷ ସମୟରେ ମଧ୍ୟ ଫେରିପାରିଲା ସେ ବେଶିଆ ପାଖରେ ରହିକି ଆଜି ମୃତ୍ୟୁବରଣ କରିବ ତେଣୁ ଏଇଠି ମୋ କଥାକୁ ବିଶ୍ରାମ ଦେଉଛି ପ୍ରଭୁ ଭାଗବତଙ୍କ କଥାକୁ ବିଶ୍ରାମ ଦେଉଛି ଆସନ୍ତାକାଲି ଆମେ ଶୁଣିବା ଆସନ୍ତାକାଲି ଆପଣ ଠିକ୍ ସମୟରେ ଆସିବେ ବହୁତ ସୁନ୍ଦର କଥା ଅଜାମିଲ କେତେ ଦିନ ରହିଛି କିଭଳି ଜୀବନ ବୃତ୍ତି କରୁଥିଲା ଆମେମାନେ ଶୁଣିବା ତେଣୁ ବର୍ତ୍ତମାନ ଆଜ୍ଞା ମହାରାଜ ଆମର କିଛିଙ୍କର କହିଲେ ତାପରେ ଦୁଇ ମିନିଟ ଆମେ ନାମ କୀର୍ତ୍ତନ କରି
ହରେ କୃଷ୍ଣ ନିତାୟ ଗୌର ପ୍ରେମାନନ୍ଦେ ହରି ହରି ବୋଲ ତ ଆମର ଏଇ ଚୈତନ୍ୟ ଚରିତାମୃତର କଥା ଅଛି ସାଧୁମୁଖେ ହରି କଥା ଏଇ ମାତ୍ର ଚାଇ ସଂସାର ସଂସାର ଯିନି ତାହା କୋନ ବସ୍ତୁ ନାହିଁ
ଭାଗ୍ୟ
ଆମେ ଏଠି ଯଦି ସାଧୁ ସନ୍ଥଙ୍କୁ ଆଣି ତାଙ୍କ ଦ୍ଵାରା କଥା
କରିବା
ତାହେଲେ ଆପାତତଃ ଆମର ନରକକୁ ଯିବା ରାସ୍ତା ସର୍ଟକଟ୍ ଉପାୟ
ନା ନା ସେମିତି କାଇଁ କଲେ ଆପଣ ସେଟା କଲା ମତେ ବନ୍ଦ ହେଇଯିବ ସୀତାର ବନ୍ଦ ହେଇଥିଲେ ସ୍କ୍ରିନ୍ ରେ ଆପା ଚାଲିଥାନ୍ତା
ତେଣୁ ମୋର ସବୁ ଭକ୍ତଙ୍କୁ ବିଶେଷ ଅନୁରୋଧ ବିନମ୍ର ଅନୁରୋଧ ଏ ଅନୁଷ୍ଠାନ ଆପଣ ମାନଙ୍କର ଏବଂ ଏଇ ମଞ୍ଚରେ ସାଧୁ ସନ୍ତ ଆସି ବସିକି ଆମକୁ କେମିତି ଦିଗ୍ଦର୍ଶନ ଦେଇକି ଭଗବାନ କୃଷ୍ଣଙ୍କ ପାଖକୁ ନେଇଯାଆନ୍ତୁ ଏ ଚେଷ୍ଟା ଆମର ରହିବା ଉଚିତ ଏ ଅନୁଷ୍ଠାନ ପାଇଁକି ସକ୍ରିୟ ମେମ୍ବର ଫି ରଖାଯାଇଛି ମାତ୍ର 201 ଟଙ୍କା 201 ଟଙ୍କା ସାହାଯ୍ୟରେ ଆମେ କେମିତି ଭଗବତ କଥା ଶୁଣିବୁ ଆମେ କେମିତି ପାପରୁ ବଞ୍ଚିତ ହେବୁ ଏବଂ ଆମର ପୁଅ ଝିଅର କେମିତି ଦୀର୍ଘାୟୁ ହେଇକି ଭଗବତ ଚରଣ ଅରବିନ୍ଦର ସବୁଦିନ ପାଇଁ ରହିବେ ଏ ସଚେଷ୍ଟ ହେବା ଉଚିତ ନିତାୟ ଗୌର ପ୍ରେମାନନ୍ଦେ ନିତାୟ ଗୌର ପ୍ରେମାନନ୍ଦେ ନିତାୟ ଗୌର ପ୍ରେମାନନ୍ଦେ ହରି ହରି
ହରେ କୃଷ୍ଣ ଦୁଇ ମିନିଟ ନାମ କୀର୍ତ୍ତନ କରିଲା
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଦୀନବନ୍ଧ ଜୟ ଜଗନ୍ନାଥ ଜୟ ଦୀନବନ୍ଧ ଜୟ ଜଗନ୍ନାଥ ଜୟ ଶ୍ୟାମ ସୁନ୍ଦର ଜୟ ଜଗନ୍ନାଥ ଜୟ ଭଗବାନ ଜୟ ଜଗନ୍ନାଥ ଜୟ ଭଗବାନ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଧର୍ମ ହରେ କୃଷ୍ଣ ମହାମନ୍ତ୍ର କୀ ପ୍ରଭୁ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣ ଗ୍ରନ୍ଥରାଶ୍ରମ ଭାଗବତମ ପ୍ରଭୁପାଦ ମହାରାଜ ଗୀ ଗୋବିନ୍ଦ ସ୍ୱାମୀ ଶ୍ରୀ ଗୁରୁ ମହାରାଜ ଗୀ ସମବେତ ଭକ୍ତ ବୃନ୍ଦ ଗୀ ସମସ୍ତଙ୍କର ମଙ୍ଗଳବାନ୍ଦେ ଗବାର ହରି ହରି
ଇଣ୍ଡା ଇତୋଲି।